भगवते वासुदेवाय। श्रीमद् भगवत गीता प्रथम अध्याय युद्ध प्रस्तुत पितामह भीष्मदेव शंख बजेछन्ति विपक्ष सैन्य बा पांडव मान शंख बजेछन्ति किंतु युद्ध पूर्वरु भगवान चाहूंथिले जेतु मनुष्य गोटे ओडियारे गोटे शब्द कहा जाए जीवन युद्ध जीवन में जिते युद्ध कले भी तुम हार जीवन युद्ध हूँ से समस्त संग्राम कर युद्ध कर बचापी जगत को तैयारी कराई प्रभुपाद महाराज तृतीय स्कंद भागवतम देवहूति कपिल संवाद कहते जगत को एमती तैयारी कराए जे बचापी चाहिए से सरल बची पारे पॉलिटिक्स शिखा पड़े फोटो कापट शिखा पड़ो जगत को एमती कराई किंतु कले सुधा ही जन जीवन में विजय लाभ कर जीवन गोटे युद्ध परास्त जो मैंने से जीवन गला पर जीवन भी गला जीवन सुख दुख लाभ क्षति या नहीं युद्ध हम ना भगवान महाभारत युद्ध के पांडव मान कि क्षति हम कि लाभ हम जीवन जहाँ आस सब जीवन समांतरा रेखा चलोनि लाभ क्षति किसी आसो सुख दुख आसो मान अपमान आसो शत्रु मित्रता आसव सब पचर पकड़ पड़ो जो मैंने आत्मतत्व जानवे ना से जिते विज्ञ व्यक्ति हेले भी जीवन युद्ध हारिजे जो मैंने भगवान भक्ति जानवे ना प्रभु सेवा जानवे ना से जीवन युद्ध हारिजे जीवन टा एत विशेषकर मानव जीवन अन्य सब सब जीवन तो कष्ट अच्छे कि इतर जीवन जन्म अनुभव कर शक्ति ना कि प्रकृति द्वारा से संयमित रही अनुभवटा एत लगुनि जमी कुकुर को गाड़ी देदे मान अपमान कुकुर गोटे गोईठा मारदे अपमान एम हेनी से कौन से पशु गोटे सुसाइड कर मारि ना आत्महत्या कर पशुपक्षी मारि ना मनीष मरी कहीं मरती कौन से पशुपक्षी इतर जो कि आत्महत्या करते कारण अनुभव ना ये गोटे दुख जीवन टाइम से प्रकृति हिसाब से हिसाब से चल मानव जीवन टाइम गोटे स्ट्रगलिंग फॉर एक्जिस्टेंस इंग्लीश जहाँ कहुए बचाप गोटे संग्राम तुम्हें जिते चालाक हो जिते द्रुत हो लोक बहुत चालाक ना से जहाँ भक्त दास कहते गुरुदेव से कहते गाड़े मजिल नित्य धन अर्जिल गुरु गुरु गोविंद नाम तुंडे ना ने तुम जिते गार्ड मजिकी तुम भाव मुझे धन पैसा पत्र रोजगार कर घर द्वार करदे मो पा छुआ चाकरी करदे मो जीवन हारिज ये कई जीति पारे गोटे एभली युद्ध क्षेत्र ए भौतिक जगत ये कहार विजय हेनी समस्त हारिक जी केवल विजय तर हम जी विजय सखा अर्जुन सखा कृष्ण को चित्र जोगेश्वर कृष्ण तुम जी आश्रय कर सी विजय होने समस्त ये पराजय हो वैज्ञानिक मान देख राजनैतिक नेता मान देख संसार बड़ बड़ लोक मान देख इंडस्ट्रियालिस्ट देख क्या देख समस्ते परास्त ये विजय कहार हेन युद्ध करा पड़ो सब लोग भाव युद्ध करके जीति जीव क्योंकि समस्त हारे कह रही विजय हम जीवन एत सहज ना विजय केवल विजय सखा कृष्ण को आश्रय कर सी केवल मृत्यु पर विजय लाभ करके जीवे जन्म मृत्यु जरा व्याधि भक्त किभली मरुची इंपोर्टाट ना आमर केमी मरण हम इंपोर्टाट ना समर्थ साधु तो भगवान कथ कह चल जी सी तो अलग आम पर गुरुत्व हूँ जगत को न आसवा आ गोटे शरीर धारण न कर तार केमती भी तार जमी जाऊ शरीर किए किभली जाऊँ क्यों चेतना जाऊँ भगवान को जना कि इम्पोर्टाट हूँ गुरुत्वपूर्ण जिनस रोच शरीर धारण कर बंद हवा दरकार कारण कौन सी हिसाब से शरीर टा गोटे भल जिन नुहे समाज कौ लोक कौन लगे जो मैंने विषय भोग कर कौन था कौन भल अच्छे किसी कह क्यों स्वामी स्त्री क्यों गोटे भल बसिक जो बहुत देह सुख पाई भल बस कथा गोटे भल अंडरस्टैंडिंग अच्छे ना बाप पुअर ना कौन अच्छी बाप पुअर को भल संपर्क अच्छी ना तुम किए ଭରତ ଭଳିଆ ଭାଇ ମିଳିବେ ନା ତୁମକୁ ରାମ ଭଳିଆ ପୁଅ ମିଳିବେ? ନାଇଁ, ପୁରା ଚୋରମାର କଳିଙ୍ଗ ଯାହା ଆଗରୁ ଥିଲା, ଆଗରୁ ସାମାଜିକ ବ୍ୟବସ୍ଥା ଅଲଗା ଯୁଗମାନଙ୍କରେ, ବିଶେଷ କରି କଳିଯୁଗ ପ୍ରାରମ୍ଭରେ ସାମାଜିକ ବ୍ୟବସ୍ଥାରେ ବି କିଛି ସୁଖ ବିଷୟ ସୁଖ ଥିଲା, ସାମାଜିକ ସୁଖ ତାକୁ କୁହାଯାଏ, ପ୍ରଧାନ ସାମାଜିକ ସୁଖ ବି ନାହିଁ, ସମାଜରେ ଗୋଟେ ସୁଖ ନାହିଁ, ଗୋଟେ ମଣିଷ ମଣିଷକୁ ଦେଖିଲେ ଆନନ୍ଦିତ ହଉନି, ତା ସୁଖ ଦୁଃଖ କଥା ଚିନ୍ତା କରୁନି, ସେଲ୍ଫିସ୍ ମେଣ୍ଟାଲିଟି, ସ୍ୱାର୍ଥପୂର୍ଣ୍ଣ ଜୀବନ, ଯେଉଁ ବୈଦେଶିକ ଯେଉଁ ବିଦେଶର ଶିକ୍ଷା ସଭ୍ୟତା, ଏଇଟା ଏଇଟା ଭକ୍ତିଦାନ ଠାକୁର ଜାଣିଥିଲେ ନା, ସେ ମହାଜନ ନା ମହାଜନଙ୍କ ତ୍ରୈକାଳିକ ଦୃଷ୍ଟି, ସେ ତ ଭଗବାନଙ୍କର ନନ୍ ଡିଫରେଣ୍ଟ ଫ୍ରମ୍ ଗଡ୍, ଗଡ୍ଙ୍କର ଶକ୍ତି, ଭଗବାନଙ୍କର ଶକ୍ତିଟା ଭଗବାନଙ୍କୁ କ'ଣ କୁହାଯିବ, ଅଭିନ୍ନ। ସେଥିପାଇଁ ବ୍ୟାସ ବଡ଼ ବଡ଼ ମୁନି ଋଷିମାନଙ୍କ ପାଖରେ, ବ୍ରହ୍ମାଙ୍କ ପାଖରେ ବେଳେବେଳେ ଭଗବାନ ଉଆସ ଭାଗବତରେ ଦିଆ ହେଇଛନ୍ତି, ସେମାନଙ୍କୁ ଭଗବାନଙ୍କ ଶକ୍ତି, ସେ ଜାଣିଛନ୍ତି ତରିକାଳିକ ଜ୍ଞାନ, ଯେ ବିଦେଶର ଅବସ୍ଥା, ଭାରତର ଅବସ୍ଥା ଏମିତି ହବ, ତୁମେ ବିଦେଶକୁ ଯାଅ, ସେଥିପାଇଁ ସେ ଯାଇଥିଲେ, ତାଙ୍କର ପଟ୍ଟଶିଷ୍ୟ ଯାକ ପ୍ରଭୁପାଦଜୀ ମହାରାଜ 70 ବର୍ଷ ବୟସରେ ଯାଇଥିଲେ ଗୁରୁଙ୍କର ଆଜ୍ଞାକୁ ପାଳନ କରି। ଆଜି ଯେତିକି ଲୋକ ବଞ୍ଚିଛନ୍ତି, ଯେଉଁ ଯାହା କୁହନ୍ତି ଶ୍ୱାସ ପ୍ରଶ୍ୱାସ ନେଉଛନ୍ତି, ସେ ଇସ୍କନ ମାଧ୍ୟମରେ ଶ୍ୱାସ ପ୍ରଶ୍ୱାସ ନେଉଛନ୍ତି, ଯେମିତି ଗୋଟେ ମଣିଷ ପଶିଗଲେ, ଆମର କ'ଣ ଏଇଟା ତୁମର ହେଉଛି ଏବେ କରୋନା ହେଇଗଲା ପରେ କେଉଁଠି ଯାଉଛନ୍ତି ଭେଣ୍ଟିଲେଟର, ତାପରେ ଆଉ ଗୋଟେ କ'ଣ ନେଉଛନ୍ତି ନାକରେ ଗୋଟେ କ'ଣ ଲାଗୁଛି ଏମିତି ଅକ୍ସିଜେନ୍ ନା କ'ଣ ଆଇସିୟୁ କ'ଣ ସେଗୁଡ଼ାକ, ଆଉ ସେ ଯେଉଁ ଭେଣ୍ଟିଲେଟର ତାର ଆଉ ସ୍ୱାଭାବିକ କିଛି ନାହିଁ, ତାକୁ ନିଆଯାଉଛି ନିଶ୍ୱାସ, ଯେତିକି ମଣିଷ ବର୍ତ୍ତମାନ ନିଶ୍ୱାସ ନେଉଛନ୍ତି, ଯେଉଁମାନେ ଭକ୍ତିକି ଆସିଛନ୍ତି ପ୍ରଭୁପାଦଙ୍କ ଦୟାରୁ, ଇସ୍କନରେ ଯାହା ଭେଣ୍ଟିଲେଟର ଲାଗିଛି, ନହେଲେ କେମିତି ଜଳି ପୋଡ଼ିକି ସଂସାର ମରୁଛନ୍ତି, ସେଇଟା ଆଉ ବ୍ୟାଖ୍ୟା କରିବା କି ଦରକାର, କାନ ବଧିରା ହେଇଯିବ ଶୁଣି ଶୁଣି, ଆଉ ଏଇଟା ହବ ହିଁ, ଏଇଟା ଗୋଟେ ସଂଗ୍ରାମ, ଜୀବନ ସଂଗ୍ରାମ, ଗୋଟେ କାହାକୁ ଛଡ଼ାଯିବନି, ଗୋଟେ ବହୁତ ମର୍ଯ୍ୟାଦାପୂର୍ଣ୍ଣ ସ୍ଥିତିରେ ଥିବା ବ୍ୟକ୍ତିଗତ ଆରମ୍ଭ କରି ପଣ୍ଡିତ ଜ୍ଞାନୀ କାହା କଳି କାହାକୁ ଛାଡ଼ିବନି, କି କର୍ମଚକ୍ର କାହାକୁ ଛାଡ଼ିବନି, ସମସ୍ତେ ସେ ଚକ୍ର ଦେଇକି ଯିବେ। ସଂଗ୍ରାମର ବିଜୟ କେବଳ ହବ ଯେଉଁମାନେ ଏଇ ଗୀତାର ବାଣୀକୁ ଆଶ୍ରୟ କରି ଭଗବାନଙ୍କର ଶରଣ ଯିବେ, ଏଇଟା ଜୀବନ ସଂଗ୍ରାମ, ଏଇଟା କୁରୁପାଣ୍ଡବର ସଂଗ୍ରାମ ନୁହେଁ। ଆଉ ତାର ସାରଥି ଭଗବାନ ଏଇ ଅର୍ଜୁନଙ୍କୁ ବର୍ତ୍ତମାନ ମୋହିତ କରୁଛନ୍ତି, ସେନୟରୁ ଭୟ ମଧ୍ୟ ରଥସ୍ଥା ପାଇଁ ଅଚ୍ୟୁତ ଯାହା ମାନେ ତମ ନିରୀକ୍ଷଣ ଯୁଦ୍ଧ କାମମାନ ବ୍ୟବସ୍ଥିତ। ତାପରେ କ'ଣ ଶ୍ଳୋକ ରହିଲା, ଯୁଷ୍ମାନ ଅପେକ୍ଷୟମ ଯ ଏତ ଅତ୍ର ସମାଗତ ଧାତରାଷ୍ଟ୍ରସ୍ୟ ଦୁର୍ବୁଦ୍ଧି ଯୁଦ୍ଧ ପ୍ରିୟ ଚିକିତ୍ସା ସମାଙ୍ଗତ। ମୁଁ କ'ଣ ଦେଖିବା ପାଇଁ ଚାହୁଁଛି, ହେ ଅଚ୍ୟୁତ, ଭଗବାନ ବି ଏମିତି ଥିଲେ, ଭଗବାନ ମହାଭାରତ ଯୁଦ୍ଧରେ ସବୁବେଳେ ଅର୍ଜୁନଙ୍କ କଥା ମାନୁନାହାନ୍ତି, କିନ୍ତୁ ପ୍ରଥମରେ ଅର୍ଜୁନଙ୍କ କଥା ମାନୁଛନ୍ତି। ଅର୍ଜୁନ ଯାହା କହୁଥିଲେ, ଯେମିତି ମୁଁ କର୍ଣ୍ଣଙ୍କୁ ବଧ କରିବିନି, ଏଠିକି ରଥ ନିଅ, ସେଠିକି ନିଅ, ଏହା ନିଅ କର, ତା କର, ସବୁ ଭଗବାନ ମାନୁନଥିଲେ, କେତେଟା ଜାଗାରେ ଅର୍ଜୁନଙ୍କୁ ଚିଡ଼େ ବି ଦେଉଥିଲେ, ବିରକ୍ତି ବି କରିଦେଉଥିଲେ, କାରଣ ଅର୍ଜୁନ ସେତେବେଳେ ଶରଣାଗତ ହେଇସାରିଥିଲେ। ଆମେ ଯେପର୍ଯ୍ୟନ୍ତ ପରମାତ୍ମାଙ୍କର ଶରଣାଗତ ହେଇନେ, କୃଷ୍ଣଙ୍କର ଶରଣାଗତ ହେଇନେ, ଆମେ ଯାହା କରିବେ ସେଥିରେ ସେ ଇଣ୍ଟରଫିୟର କିଛି କରିବେନି। ଜଣେ କହୁଛନ୍ତି ଭଗବାନ ତା ହୃଦୟରେ ଅଛନ୍ତି, ସେ କେମିତି କରୁଛି, କାରଣ ଆମେ ତ ଶରଣ ଯାଇନେ, ସେ ଇଣ୍ଡିପେଣ୍ଡେଣ୍ଟ ଛାଡ଼ ଦେଇଛନ୍ତି ଅର୍ଜୁନ, ଯେମିତି ଆଗରୁ ସେ ଶରଣ ଯାହା ଯାଇନଥିଲେ, ସେ ଯାହା କହୁଥିଲେ, ଯାହା କିଛି କରୁଥିଲେ, ସେ ଇଣ୍ଡିପେଣ୍ଡେଣ୍ଟ ଥିଲେ। ଗୋଟେ ଜୀବ ତାର ସୁଖ ଦୁଃଖ ଯେଉଁଟା ଭୋଗୁଛି, ଯେତେ ପ୍ରକାର ଯାହା କଷ୍ଟ ଭୋଗୁଛି, କାହିଁକି ନା ସେ ତାର ନିଜର ଶରଣରେ, ତା ନିଜର ସ୍ୱତନ୍ତ୍ରତାରେ ସେ ରହିଛି, ସେ ଭଗବାନଙ୍କ ଶରଣ ଯାଇନି। ଏଥିରେ ଭଗବାନଙ୍କ ଶରଣ ଯିବ, ତୁମ ଇଚ୍ଛାଟା ଥିଲା କାମ କରିବନି, ଏଇଟା ଗୋଟେ ସୂକ୍ଷ୍ମ ଜିନିଷ। ଆମ ଇଚ୍ଛାଟା ଯେଉଁ କାମ କରୁଛି, ଆମ ଇଚ୍ଛାଟା କାମ କରୁଛି, ଆମେ ଗୋଟେ କିଛି ଚାହୁଁଛେ, ତଦ ହିସାବରେ କର୍ମ କରୁଛେ, ତାର ଫଳ ସୁଖ ଦୁଃଖ ଭୋଗୁଛେ, କାହିଁକି ଆମେ ଶରଣାଗତ ହେଇନି? ଶରଣାଗତ ହେଇଗଲେ ତୁମେ ଇଚ୍ଛା କଲେ ବି ତୁମକୁ ଛାଡ଼ିବେନି ଭଗବାନ, କାହିଁକି ଭଗବାନ ତୁମେ ଶରଣାଗତ ହେଇଛ, ଆଉ ତୁମେ ତାଙ୍କ ଅର୍ଜୁନ ବୋଉ ଯାହା ଇଚ୍ଛା କରୁଥିଲେ ମହାପ୍ରଭୁରେ, ତାହା ହେଲାନି? ସେ କର୍ଣ୍ଣକୁ ବଧ କରିବା ପାଇଁ ଚାହୁଁନଥିଲେ, ପିତାମ ଭୀଷ୍ମକୁ ବଧ କରିବା ପାଇଁ ଚାହୁଁନଥିଲେ, ଜୟଦ୍ରଥକୁ ବଧ କରିବା ପାଇଁ ଚାହୁଁନଥିଲେ, ସେ ଯାହା ଯାହା ଚାହୁଁନଥିଲେ ତାଙ୍କୁ କରିବାକୁ ପଡ଼ିବ। ଗୁରୁ ଦ୍ରୋଣାଚାର୍ଯ୍ୟଙ୍କୁ ଯେତେବେଳେ ଆସିକି ଶ୍ରୀଖଣ୍ଡିକୁ ଖାଡ଼ା କଲେ, ଅର୍ଜୁନ ବହୁତ ବହୁତ ସ୍ଥାନରେ ବିରୋଧ କରିଛନ୍ତି, କିନ୍ତୁ ଅର୍ଜୁନଙ୍କ ହିସାବରେ ବର୍ତ୍ତମାନ କାମ ଚାଲିବନି, କାରଣ ସେ ଶରଣାଗତ ହେଇଯାଇଛନ୍ତି। ଜୀବର ସେତେ ପର୍ଯ୍ୟନ୍ତ ଦୁଃଖ, ବହୁ ଦୁଃଖ ପାଇଅଛି ସ୍ୱତନ୍ତ୍ର ଜୀବନେ, ସ୍ୱତନ୍ତ୍ର ଜୀବନଟା ହେଉଛି କେବଳ ଦୁଃଖମୟ, ସ୍ୱତନ୍ତ୍ର ଯିଏ ସବୁବେଳେ ଚାହେଁ ମୁଁ ସ୍ୱତନ୍ତ୍ର ରହିବି, ଇଣ୍ଡିପେଣ୍ଡେଣ୍ଟ ରହିବି, ସେଟା ସବୁବେଳେ ଦୁଃଖ, ବହୁ ଦୁଃଖ ସେ ଲେଖିଲେ, ବହୁ ଦୁଃଖ ପାଇଅଛି ସ୍ୱତନ୍ତ୍ର ଜୀବନେ। ଭଗବାନଙ୍କୁ ଛାଡ଼ିଦେଲେ ଜୀବନଟା ଗୋଟେ ବହୁତ ଦୁଃଖମୟ, ଏଇଟା ରିଅଲାଇଜେସନ ଆସେନି, ପ୍ରାୟ ଲୋକଙ୍କର ଆସିବନି, ଆସିବନି। ଯେଉଁମାନଙ୍କ ପୁଣ୍ୟବାନ ଥିବେ, ପୂର୍ବର ସୁକୃତ ଥିବ, ସେ କେବଳ ବୁଝିପାରିବେ ଏଇଟା, ଏ ଜୀବନଟା କେତେ ବଡ଼ ଦୁଃଖମୟ ଯେ ଭଗବାନଙ୍କୁ ଛାଡ଼ି ଦିଆଯାଏ। ଯେମିତି ଗୋଟେ ଶ୍ୱାସଟା ତୁମକୁ କଷ୍ଟ ଲାଗୁଛି, ଯେଉଁ କ'ଣ କରୋନା ହେଲା ବେଳକୁ କ'ଣ କହୁଛନ୍ତି, ସବୁ ଛାତି ପିଆନ ହେଉଛି, ନିଶ୍ୱାସ ନେଇପାରୁନାହାନ୍ତି, ଧନିଶ୍ରେଣୀ ହେଉଛନ୍ତି, ତୁମ କେତେ କଷ୍ଟ ହେଉଛି, ଗୋଟେ ଶ୍ୱାସ ଯାଇପାରୁନି ନା। ଯେଉଁମାନେ ଅତି ଭାଗ୍ୟବାନ, ଯେଉଁମାନଙ୍କର ପୂର୍ବ ସ୍ୱୀକୃତି, ସେମାନେ ବୁଝିପାରିବେ ଭଗବାନଙ୍କୁ ଛାଡ଼ିଦେଲେ ଜୀବନଟା କେତେ ଭୟଙ୍କର, ତାଙ୍କ ସେବା ତାଙ୍କର ନାମ। ସେଥିପାଇଁ ସେମାନେ ମାଡ଼ି ଯାକି ଗୋଡ଼ିଆରେ ଗୋଟେ ନାହିଁ, କ'ଣ ମାଡ଼ି ଯାକି ତୁ ରହିଯା, ସେଇଦେଳେ ନୂଆ ଝିଅକୁ ସବୁ ବାହା କରନ୍ତି, ଝିଅକୁ ବାହା କରିବେ, ଝିଅ ତାର ଖାଲି ଫୋନ କରିବ, ହେ ସେ ଶାଶୁ ଏମିତିକା, ଶ୍ୱଶୁର ଏମିତିକା, ଇଏ ଏମିତିକା, ସେ ସେମିତିକା, ତା ମା ତ କ'ଣ କହିବ, ତୁ ମାଡ଼ି ଯାକି ବର୍ଷେ ରହିଯା, କାହିଁକି ସେ ଜାଣିଛି ନା ବର୍ଷେ ଭିତରେ ତାର ଏକ୍ସପିରିଏନ୍ସ ଆସିଯିବ, ଆସିଗଲେ ସେ ତାପରେ ସେ ଘରର ଜାଣିଦେବ ସେ ଘର କେମିତି ଆଡ଼ଜଷ୍ଟମେଣ୍ଟ କରିବାକୁ, ବେଳୁ ଛାନି ହେଲେ କ'ଣ ହବ। ଏ ଜାଗାଟା ଏମିତିକା, ତୁମେ ଭାବିବନି ଯେ ମୁଁ ଭକ୍ତ ହେଇଗଲି ବୋଲି ମୁଁ ଯାହା ପାରେ ତାହା କରିଦେବି, ମୁଁ ଆରାମସେ ରହିବି, ଭୁଲିଯାଉ ସେମିତି, ତୁମେ ମାଡ଼ି ଯାକି ରହିବାକୁ ପଡ଼ିବ ଏଠି, ଭୟଙ୍କର ଅବସ୍ଥା। ସବୁ ଜିନିଷ ଗୁଡାକ ଦେଖାଯାଏ ଯେ ମୋର ଏଇ ଜିନିଷଟା କ୍ୱାଲିଟି ଅଛି, ମୁଁ ଏଇ ହିସାବରେ କର୍ମ କରିଦେବି, ମୋର କିଛି ଅସୁବିଧା ହବନି। ଚାକିରି କରିବା ଲୋକ ହେବେ କ'ଣ, ମୁଁ ବାହା ହେଇଗଲେ ମୋର ପଇସା ଅଛି କରିଦେବି, ଫ୍ଲାଟ କରିଦେବି, ମୋର କିଛି ଅସୁବିଧା ହବନି, ସମସ୍ତେ ଅସୁବିଧା ହବନି ବୋଲି ଯାଇକି ସବୁ ସିଟ୍ରେ ବସିଲେ, କିଏ ବିଦେଶ ପଳେଇଲା, ଅସୁବିଧାରେ କିନ୍ତୁ ଜାଣନ୍ତିନି, ଅସୁବିଧାରେ ଭଗବାନଙ୍କ ବିନା ସବୁ ଜାଗାରେ ଏଇଟା ଭରି ହେଇକି ରହିଛି, ତୁମେ ହାରିବ ହିଁ ହାରିବ। ଅସୁବିଧା ଏ ଜଗତର ଗୋଟେ ସ୍ୱାଭାବିକ ଧର୍ମ ବୋଲି କହିଲେ କିଛି ଅତ୍ୟୁକ୍ତି ହବନି, ଅସୁବିଧାରେ ଜଗତର ଗୋଟେ ସ୍ୱାଭାବିକ ଧର୍ମ, ଯେଉଁଠି ଯାଇକି ପହଞ୍ଚିବ କିଛି ଗୋଟେ ପ୍ରୋବ୍ଲେମ 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 ସବୁବେଳେ ଅଛି, କେଉଁ କାହା କୁଆଡ଼େ ମୁକ୍ତ କରିନାହାନ୍ତି, କେବଳ ଏଇ ଶ୍ୱାସ ପ୍ରଶ୍ୱାସ ସେ ନେଇପାରିବ, ସେ ମାଡ଼ି ଯାକି ଜୀବନ କଟେଇବ। ବହୁତ ଭକ୍ତ ଜୀବନରେ, ଆଜି ମୁଁ ସେ ଏଡିଟିଂ କରୁଥିଲି କ୍ଲିପ୍ ପାଇଁ ଗୁରୁଦେବ, ସେ କହୁଥିଲେ ସେ ଇଂଲିଶରେ ସେ ଲେକ୍ଚର, ତୁମେ ଭାବନି ଯେ କୃଷ୍ଣଙ୍କୁ ପାଇବ, କୃଷ୍ଣଙ୍କୁ ପାଇବାକୁ ହେଲେ ତୁମେ ସିଭିୟର ଟେଷ୍ଟ, ଭଗବାନଙ୍କୁ ପାଇବାକୁ ହେଲେ ତୁମେ ବହୁତ ପରୀକ୍ଷାରେ ସମ୍ମୁଖୀନ ହେବାକୁ ପଡ଼ିବ, ତୁମେ ଇଜି ଲାଇଫ ବୋଲି ଭାବନି, ଗୁରୁଦେବ ଷ୍ଟ୍ରେଟ୍ କହୁଛନ୍ତି ଏଇଟା ଇଜି ଲାଇଫ ନୁହେଁ। ତୁମେ ଭାବନି ମୁଁ ମାୟାକୁ ଏକା ସାଙ୍ଗରେ ଏନ୍ଜୟ କରିବି, କୃଷ୍ଣଙ୍କୁ ଏକା ସାଙ୍ଗରେ ଏନ୍ଜୟ କରିବି, ନାଇଁ, ଜୀବନଟା କଷ୍ଟ ନା, ସଂସାର ପାଇଁ କାହିଁକି କଷ୍ଟ କରିବ, ଭଗବାନ ପାଇଁ କାହିଁକି କଷ୍ଟ ନା କରିବ, କିନ୍ତୁ କଷ୍ଟ କରିବାକୁ ପଡିବ, ଇଜି ଜିନିଷ କୋଉଟା ନାହିଁ। ତେଣୁ ଏ ସମବେତା, ଏଇ ଯେଉଁମାନେ ସମବେତ ହେଇଛନ୍ତି, ଏମାନଙ୍କୁ ଦର୍ଶନ ଦେବା ପାଇଁ ଅର୍ଜୁନ ଏଇ କଥା ମୁଁ କହୁଥିଲି, ସେନାୟରୁ ବୈବନ୍ୟ ରଥ ସ୍ଥାପନ ଅଚ୍ୟୁତ ଯାହାଫଳରେ ତା ନିରୀକ୍ଷଣ ଯୁଦ୍ଧ କାମ ବ୍ୟବସ୍ଥିତ, ଭଗବାନ ସେତେବେଳେ ତାଙ୍କ କଥା ମାନୁଥିଲେ, ଏ ଭଗବାନ ଜାଣନ୍ତି ବର୍ତ୍ତମାନ ମୋହିତ କରିବେ ନା, ବର୍ତ୍ତମାନ ତାଙ୍କୁ ମୋହିତ କରିବାର ଅଛି, ସେ ମୋର ଶରଣ ଯିବେ, ଏଇ ଅର୍ଜୁନଙ୍କ କଥା ବର୍ତ୍ତମାନ ମାନୁଛନ୍ତି, କିନ୍ତୁ ଶରଣ ରହିଗଲେ ପୁରା ଅର୍ଜୁନଙ୍କ କଥା ହିସାବରେ ଚାଲିବନି। ଭଗବାନ ଭଗବାନଙ୍କର ଯେଉଁ ଯୋଜନା ଅଛି ସେ ଯୋଜନା ହିସାବରେ କାମ କରିବାକୁ ପଡ଼ିବ, ଦୁର୍ଯ୍ୟୋଧନଙ୍କ କତିକି ପଠେଇବା, ସ୍ୱର ଆଣିବା, ଯାହା ଯାହା ସବୁ କାମ କରିଛନ୍ତି ସବୁ ତାଙ୍କ ଇଚ୍ଛାରେ ଚାଲିଛି। ମହାଭାରତରେ ସମସ୍ତଙ୍କୁ କାଠପୁତଳ ଭଗବାନ କରିଦେଇଥିଲେ, କେବଳ 18 ଦିନ ନିଜ ବୁଦ୍ଧିରେ ବିଜୟ ଦେଇଥିଲେ। ଭଗବାନ କେତେ ଶକ୍ତିବାନ କି ଜାଣିବା ଦରକାର ନାହିଁ, କେତେ ଶକ୍ତିବାନ ସେ କେବଳ ବୁଦ୍ଧି ଖର୍ଚ୍ଚ କରିକି ବିଜୟ ଦେଇଛନ୍ତି, ସେ କିଛି କରୁନାହାନ୍ତି ହେଲେ ବୁଦ୍ଧି ଖର୍ଚ୍ଚ କରିକି, ତେଣୁ ସେ ପ୍ରଭୁଙ୍କର ବୁଦ୍ଧି ଯିଏ ପ୍ରାପ୍ତ ହବ ତାକୁ ଏ ସଂସାର ବିଜୟ କ'ଣ, ସେଥିପାଇଁ ନା ତେଷାମ ଭଜତାମ ପ୍ରୀତିପୂର୍ବକମ୍ ଦଦାମି ବୁଦ୍ଧି ଯୋଗମ, ବୁଦ୍ଧିଟା ନହେଲେ ତୁମେ କ'ଣ ଚାଲାକ ହୁଅ, ଯେତେ ହୁଅ, ଧନୀ ହୁଅ, ପଣ୍ଡିତ ହୁଅ, ଯାହା ବି ହୁଅ, ବୁଦ୍ଧିଟା ତାଙ୍କ ସିଏ ଯେଉଁ ବୁଦ୍ଧିଟା ଦେବେ ସେଇ ବୁଦ୍ଧିରେ ଆମର କଲ୍ୟାଣ ହବ। ଭଜନଟା ଏମିତି ହବନି, ତୁମେ କହିବ ମୁଁ ଏତେ ମାଳା ଗଛ ପକରିବି, ଏମିତି କରିବି, ଏଠି ବୃନ୍ଦାବନ ରହିବି, ଏହା କରିବି, ସେଇଟା ତୁମର ଯୋଜନା, ତୁମେ କ'ଣ ଜାଣିଛ, ସେଇଟା ତୁମେ ସେଇ ବୁଦ୍ଧିରେ ତୁମର ଭଜନ କରିଦେବ, ତୁମେ ଭଜନ କାହିଁ କରିବା ପାଇଁ ଚାହୁଁଛ ସେଇଟା କୃଷ୍ଣ ଜାଣନ୍ତିନି, ତୁମେ ଭଜନ କାହିଁ କରିବା ପାଇଁ ଚାହୁଁଛ ସେଇଟା କୃଷ୍ଣ ବି ଜାଣନ୍ତି। ବଡ଼ ବାବା ହେଇକି ସଂସାର ଆଡ଼ଭର୍ଟାଇଜ୍ କରିବ କି ତୁମେ କ'ଣ ପାଇବା ପାଇଁ ଚାହୁଁଛ, କି କୃଷ୍ଣଙ୍କୁ ସୁଖ ଦେବା ପାଇଁ ଚାହୁଁଛ, କି ଇଜି ଲାଇଫ ଚାହୁଁଛ, କ'ଣ ଚାହୁଁଛ, କୃଷ୍ଣ ସବୁ ଜାଣିଛ, ତୁମେ ସମସ୍ତଙ୍କୁ ଠକେଇଦେବ, କୃଷ୍ଣଙ୍କୁ ଠକେଇ ପାରିବନି, ସେଥିପାଇଁ ବୁଦ୍ଧିଟା ସିଏ ଦେବେ, ବୁଦ୍ଧିଟା ସିଏ ଦେବେ, ତାଙ୍କ ବୁଦ୍ଧି ଦ୍ୱାରା ସବୁ ହବ। ଭଗବାନ କୃଷ୍ଣଙ୍କ ବୁଦ୍ଧିରେ ସଂସାରକୁ ଜୟ କରିବ, ଜୀବନଯାତ୍ରାକୁ ଜୟ କରିବ, ସମସ୍ତଙ୍କୁ ଜୟ କରିକି ତୁମେ ପଳେଇବ, ତାଙ୍କ ବୁଦ୍ଧି ନହେଲେ କିଛି ହେଇପାରିବ। ଆଉ ମଣିଷ କୁହନି କି ଲୋକ ବେଳେବେଳେ ଲୋକମାନେ କ'ଣ କୁହନ୍ତି, ସେ ଭାରି ବୁଦ୍ଧିଆ, ହଁ ନା କ'ଣ କହିଲୁ, କ'ଣ ସେ ଭାରି ବୁଦ୍ଧିଆ ଲୋକଟା, ବୁଦ୍ଧିଆ କ'ଣ କରେ? କାଉ ହେଉଛି ବୁଦ୍ଧି ଆସି ଅଇଁଠା ଖାଉଛି, ବିଷ୍ଟା ଖାଉଛି। ସେ ବେଶୀ ବୁଦ୍ଧି, ତୁମେ ସଂସାର ଯେତେ ବୁଦ୍ଧିଆ ହୁଅ ତୋ ସେ ବୁଦ୍ଧି ଦ୍ୱାରା ହିଁ ତୋ ଠୋକର ଖାଇକି ସାବଧାନ ହବ। ସିଏ ଭଜନ ପାଇଁକି ନୁହେଁ, ସେଥିପାଇଁ ଭଗବାନ ଗୀତାରେ ଆରମ୍ଭରେ ଅର୍ଜୁନଙ୍କୁ କହିଥିଲେ ବ୍ୟବସାୟତ୍ମିକା ବୁଦ୍ଧି। ଅର୍ଜୁନଙ୍କର ଯୋଉ ବୁଦ୍ଧି ନା, ଏ ଶୁଣିବ ଗତକାଲି ଟିକେ ଦୁଇ ତିନି ଦିନ ପରେ ଆସିବ କି ଗୋଟେ ଆଜିଠୁ ଆସିବ ଗୋଟେ ଗୋଟେ ଶ୍ଳୋକ, ସେ ପୁରା ବେଦରୁ ଆଣି କୃଷ୍ଣଙ୍କୁ ପିଟିଲା ଭଳିଆ ପିଟିଛନ୍ତି। ପୁରା ଯୁକ୍ତି ମାନେ ଅଖଣ୍ଡ ଯୁକ୍ତି, ସବୁ ବେଦ ନୀତି ସବୁ ଆଣି ଦେଇଛନ୍ତି, ଭାରି ବୁଦ୍ଧିଆ କାମ କରିଛନ୍ତି। ତାହେଲେ କ'ଣ ହବ? ସେ ବୁଦ୍ଧି ଦ୍ୱାରା ନିଜେ ପରାସ୍ତ ହେଲେ, ଡିସାଇଡ୍ କରିପାରିଲେନି କ'ଣ ହବ, ଯୁଦ୍ଧ ନ କଲେ ବର୍ତ୍ତମାନ କ'ଣ ହବ, କଲେ କ'ଣ ହବ, କେଉଁଥିରେ ମଙ୍ଗଳ ହବ କହିପାରିବେ? ଅତି ବୁଦ୍ଧିଆ ଲୋକ ତାଙ୍କର କ'ଣ କେଉଁଥିରେ ଭଲ ହବ ସେ ଜାଣିପାରିବେ? ସେଥିପାଇଁ ବୁଦ୍ଧିର ହଉଛି, ଏଇଟା ହଉଛି ସବୁଠୁ ବଡ ଜିନିଷ ହେଲା। କୃଷ୍ଣ କେତେବେଳେ ବୁଦ୍ଧି ଦେବେ? ଆଉ କୃଷ୍ଣ କେତେବେଳେ ବୁଦ୍ଧି ଦେବେ? ଯେ ତାଙ୍କର ଶରଣ ଯିବୁ, ଶରଣାଗତ ନହେଲେ କୌଣସି କାର୍ଯ୍ୟ ହେଇପାରିବେନି। ସେଥିପାଇଁ ମହାପୁର ଆସି ପ୍ରଥମେ ଶିଖେଇଲେ, ଶିଖାଏ ଶରଣାଗତି ଭକତେର ପ୍ରାଣ, ଶରଣ ନ କଲେ ଭଗବାନଙ୍କର ତୁମର କୌଣସି ବୁଦ୍ଧି ପାଇବନି, ଜ୍ଞାନ ପାଇବନି, ଏସବୁ। ଆଉ ଯାହା ତୁମର ଶରଣ ବିନା ଯାହା ତୁମ ପାଖରେ ଅଛି, ଶରଣାଗତି ବିନା ଯାହା ତୁମ ପାଖରେ ଅଛି, ଦିସ୍ ଇଜ୍ ୟୋର୍ ଓନ୍ ପ୍ରପର୍ଟି, ହେଟା ତୁମର ଭୌତିକ ଗୁଣ, ତୁମ ଧନ, ଏଟା ଭଗବାନଙ୍କର ନୁହଁ, ହେଟା ଭଗବାନ କାର୍ଯ୍ୟରେ ଲାଗିବନି। ପ୍ରଭୁ ଯୋଉଟା ତତ୍ଵ ସେଟା ଦେବେ, ସେଥିରେ ଭଗବାନ ପ୍ରସନ୍ନ ହେବେ। ତୁମ ଗୁଣ ଦ୍ୱାରା ତୁମେ ସେ ତା ଦ୍ୱାରା ଭଗବାନଙ୍କୁ ପ୍ରସନ୍ନ କରିବାକୁ ଚେଷ୍ଟା କରିବ, ସେଟାକୁ ତୁମେ ଭାବନି ଯେ ମୋର ଏଇଟା ଅଛି ମାନେ ଏ ଦ୍ୱାରା ମୁଁ ଭଗବାନଙ୍କୁ ପାଇଯିବି, ନାଇଁ ନାଇଁ ସେଟା ହବନି, ସେ ତା ଦ୍ୱାରା ହବନି। ବୁଦ୍ଧି ସବୁବେଳେ ଭଗବାନଙ୍କ ପାଖରୁ ଆସେ, ସେଥିପାଇଁ ସେ କହିଲେ ପ୍ରୀତିପୂର୍ବକ ଯିଏ ଭଜନ କରୁଛି ତାକୁ ମୁଁ ଦାମ ବୁଦ୍ଧି ଯୋଗ, ଶରଣାଗତ ନହେଲେ ବୁଦ୍ଧି କେମିତି ଆସେ? ସେଥିପାଇଁ ବେଳେବେଳେ ଶାସ୍ତ୍ର ବହୁତ ଅସ୍ୱାଧ୍ୟାୟ କରନ୍ତି, ବହୁତ ସାଧନ କରନ୍ତି, ବହୁତ ଦିନ ଭକ୍ତି ପଥ ରହିଲା ପରେ ଗୋଟେ ଲୋକ ଗୋଟେ ତାକୁ ଏତେ ବଡ଼ ଉଜ୍ଜଳମୟ ପଥରେ ତାକୁ ନିରାଶ ଲାଗେ, ତଖାଲି ନିରାଶ ଲାଗେ। ଆଉ ସବୁଠୁ ବଡ ନିରାଶ ଲାଗେ, ମୁଁ ଏତେ ଦିନ ଭଜନ କଲି ମୋର ଭକ୍ତି ହେଲାନି, ଆଉ ଭକ୍ତମାନେ କ'ଣ କରୁଛନ୍ତି, ଦୁନିଆରେ କ'ଣ ହେଉଛି, ସେ ବୃନ୍ଦାବନ ଏମିତି ହେଉଛି, ମାୟପୁର ଏମିତି ହେଉଛି, ସେଇଠି ବାବୁଜୀମାନେ ଏହା କରୁଛନ୍ତି, ଏଠି ଏହା କରୁଛନ୍ତି, ସେଠି ତାକୁ କୌଣସି ଭଲ ଜିନିଷ ଦେଖା ହେଉନି। ଯିଏ ଏତେ ବୁଦ୍ଧିମାନ ସେ ଜାଣିବା ଦରକାର, ଶାସ୍ତ୍ର କହିଛନ୍ତି ଗୋଟିଏ କୃଷ୍ଣ ନାମରେ ସବୁ କୃଷ୍ଣ ପ୍ରେମ ମିଳିବ, ସେ ସେଇଟା ତାର ଦୃଷ୍ଟି ଆସୁନି, ପୁରା ଜଗତର ସବୁ ଜିନିଷଟା ଦୃଷ୍ଟି ଆସୁଛି, ତାକୁ ସେଇଟା ଦୃଷ୍ଟି ଆସିବ, ତାର ସେ ବୁଦ୍ଧି ତାର କୋଉ କାମରେ ଲାଗିଲା? ସେଥିପାଇଁ ଶରଣାଗତି ନହେଲେ କୌଣସି କାର୍ଯ୍ୟ ହବ। ସେଥିପାଇଁ ପ୍ରଥମେ ଆମେ ଶରଣାଗତ ହଉଛେ, ଗୁରୁପାଦ ପଦ୍ମରେ ଶିଖୁଛେ ନା ଶରଣାଗତିଟା କ'ଣ, ଦୀକ୍ଷାଟା ମାନେ କ'ଣ, ଦୀକ୍ଷାଟା ମାନେ କ'ଣ, ଦୀକ୍ଷାଟା ମାନେ ଏଇଆ ନହେଲେ ଦୀକ୍ଷା, ତୁମେ ଦୀକ୍ଷା ମନ୍ତ୍ର ନେଇଯିବ, ତୁମ ଘରେ ଯାଇ ତୁମେ ରହିବ, ଚାଷବାସ କରୁଥିବ, କ'ଣ କରୁଥିବ, ଖାଉଥିବ, ପିଉଥିବ, ତୁମେ କୋଉ ଟିଭି ଦେଖିଲ, ଫିଲ୍ମ ଦେଖିଲ, କୁଆଡ଼େ କ'ଣ କଲ, କିଏ ଦେଖୁଛି, ସେଟା ଦୀକ୍ଷା ମାନେ ହଉଛି ତୁମେ ଶରଣାଗତି ଶିଖିବ ନା, ତୁମେ ଶରଣାଗତି ଶିଖିବ, ତୁମେ କୃଷ୍ଣଙ୍କୁ ପାଇବା ପାଇଁ ଦୀକ୍ଷା ନେବ, ନହେଲେ ଦୀକ୍ଷା ନେବା କ'ଣ ଆବଶ୍ୟକ ଅଛି? ତୁମର ଯଦି ଭଗବାନଙ୍କୁ ପାଇବାର ନାହିଁ, ଭଗବାନ ଭଗବତ ଧାମକୁ ଯିବାର ନାହିଁ, ତୁମର ଦୀକ୍ଷା ନେବା କିଛି ଆବଶ୍ୟକ ନାହିଁ। ତୁମର ସଂସାର ରହିବାର ଅଛି, ସଂସାର ରୁହ, କହିଲେ ସଂସାର ଭଲ ରହିବାର ଅଛି, ଭଲ ରହିବାର ଦେବାଦେବୀ ପୂଜା କର, କୃଷ୍ଣଙ୍କୁ ପୂଜା କର, କିନ୍ତୁ ଏ ମାର୍ଗକୁ ଆସନି। ଏ ଯୋଉ ଗୁରୁ ପରମ୍ପରା ଦେଇ ଶିକ୍ଷାର ଯୋଉ ତ୍ୟାଗ ମାର୍ଗ ଯୋଉ ଯୋଉ ଯାହା କହନ୍ତି ଆମର ଯୋଉ ପରମ୍ପରାର ଯୋଉ ଶିକ୍ଷା, ଏଥିରେ କେବଳ କୃଷ୍ଣଙ୍କୁ ପାଇବା ପାଇଁ ହିଁ ଆମେ ଦୀକ୍ଷା ନେଉଛେ। ମହାପ୍ରଭୁ ଏଟା ମହାପ୍ରଭୁ ଶିଖେଇଲେ ନା, ଏଟା ମୋର କଥା ନା କ'ଣ? ମହାପ୍ରଭୁ ଏସବୁ ପୁଣି କ'ଣ କହିଲେ? ଏହି ଚାଏ ତାନ, ତୁମର ଚରଣରେ ମୁଁ ଆତ୍ମସମର୍ପଣ କରୁଛି, ମୋତେ ମୁଁ କେବଳ ଏତିକି ଚାହୁଁଛି ମୋତେ କୃଷ୍ଣ ପ୍ରେମ ଟିକେ ଦିଅ, ପ୍ରେମ ସାଗରରେ କୃଷ୍ଣ କେମିତି ଭାସିବି, ମୋର ଆଉ କିଛି ଦରକାର ନାହିଁ। ସେ ଗୁରୁ କେଟା ମାଗୁଛି, ପ୍ରଭୁଜୀ ମହାରାଜ ସେୟା କୁହନ୍ତି, ଗୁରୁ ଗ୍ରହଣ କରିବା ଗୋଟେ ଫ୍ୟାସନ ଜିନିଷ ନୁହେଁ, ସେ ଗୁରୁ ଗ୍ରହଣ କରୁଛି ମୁଁ ଗୋଟେ ଗୁରୁ ଗ୍ରହଣ କରିବି, ଯେମିତି କୁକୁର ରଖୁଛନ୍ତି ସେ ଗୋଟେ କୁକୁର ରଖିଛି ମୁଁ ଗୋଟେ କୁକୁର ରଖି, ପ୍ରଭୁ ଷ୍ଟେଟ ଲେଖି ଜିନିଷ କହୁଛନ୍ତି। ନାଇଁ ତୁମେ ଗୁରୁ ଗ୍ରହଣ କରୁଛ ମାନେ ତୁମର ଗୋଟେ, ତୁମେ ଜାଣ ତୁମର ସବୁ ଶରଣାଗତ ସରିଗଲା, ତୁମ ଲାଇଫ ଶେଷ, ବର୍ତ୍ତମାନ ତୁମେ କାହାର ଅଧୀନରେ ବର୍ତ୍ତମାନ ରହିବ? ଗୁରୁଙ୍କର ଅଧୀନରେ, ଗୁରୁ ଯାହା କହିବେ, କାହିଁକି ତୁମେ ଗୁରୁ କ'ଣ କହିବେ ନା, କୃଷ୍ଣ ପାଇବା ପାଇଁ, ଆଉ ସବୁ ଜିନିଷକୁ ନେଗ୍ଲେକ୍ଟ କରିବା ପାଇଁ କହିବେ। ନେଗ୍ଲେକ୍ଟ ମାନେ ନାହିଁ ଯେ ତୁମ ସ୍ତ୍ରୀ ଛୁଆ ପିଲା ସବୁ ନେଗ୍ଲେକ୍ଟ ହେଇଯିବେ, ସେମିତି ନାହିଁ, ଯାହାଟାକୁ ଆମେ ଇମ୍ପୋର୍ଟାନ୍ସ ବୋଲି ଭାବୁଛେ, ଯୋଉ ଯୋଉ କାର୍ଯ୍ୟ ଗୁଡ଼ିକୁ ଆମେ ସଂସାରରେ ବହୁତ ବଡ଼ ଗୁରୁତ୍ୱ ବୋଲି ମନେ କରୁଛେ, ଆଉ କୃଷ୍ଣ ଭକ୍ତିଟାକୁ ହେଳା କରୁଛେ, ଗୁରୁ ଅପୋଜିଟ୍ କରିବେ, କୃଷ୍ଣ ଭକ୍ତିଟାକୁ ପ୍ରାଧାନ୍ୟ ଦିଆଯିବ, ଅଲଗା କାର୍ଯ୍ୟକୁ ମ୍ୟାନେଜ୍ କର, କାରଣ ସଂସାର ରହିବାକୁ ପଡ଼ିବ ନା, ଶରୀର ଅଛି ନା, ସ୍ତ୍ରୀ ପୁତ୍ର କନ୍ୟା ଚାକିରି, ଠିକ୍ ତାକୁ ମ୍ୟାନେଜ୍ କର, ମ୍ୟାନେଜେବୁଲ, ସେଟା ମ୍ୟାନେଜେବୁଲ ଅବଜେକ୍ଟ, ମ୍ୟାନେଜ୍ କରିବାକୁ ପଡ଼ିବ, ପ୍ରାଧାନ୍ୟ ଦେବାକୁ ପଡ଼ିବ, କେଉଁଟା ପ୍ରାୟୋରିଟି ରହିବ, କୃଷ୍ଣ ଭକ୍ତି, ଏଇଟା ଗୁରୁ ଶିଖେ। ଆମର କ'ଣ ହବ, ନା ଏମିତି ମନକୁ ମନ ଏମିତି ସମ୍ପର୍କ ଶରଣାଗତି ନ ଶିଖିବା, ଆମର ପ୍ରାୟୋରିଟି ରହିବ ସବୁବେଳେ ସଂସାର କାର୍ଯ୍ୟ ଉପରେ। ଭକ୍ତିଟାକୁ ସବୁ କାମ ସରିଲା ପରେ ମାଳା ଧରିବା, ଜପ କରିବା, ସବୁ ଭଗବାନଙ୍କର କାର୍ଯ୍ୟ ସବୁ ଅବହେଳା ରହିବ। ଦେଖିବାର ଅର୍ଥ ଗୁରୁପଦ ଆଶ୍ରୟର ଅର୍ଥ କୃଷ୍ଣ ପ୍ରାପ୍ତିର ଉପାୟ, ମୁଁ କୃଷ୍ଣଙ୍କୁ କେମିତି ପାଇବି, ସେ ପଥକୁ ପଳେଇଆଇଲେ। ଏମିତି ନା ଯେ ସଂସାର ବହୁତ କଷ୍ଟ ଦେ, ଗୋଟେ ଦେଖିବା ବିଜ୍ଞାନ ନେଇକି ବଞ୍ଚିଯିବା, ଇଏ କରିବା, ସେସବୁ ଆଶ୍ରମ ରହିଯିବା, ଇଏ ନାହିଁ, ଇଏ ତ କ'ଣ ଫଳଟା। ମଠ ମନ୍ଦିର ଆଗରୁ ଯେଉଁ ଲୋକମାନେ ଯାଉଥିଲେ ମଠ ମନ୍ଦିରରେ ରହିବା ପାଇଁ, ସେମାନେ କ'ଣ କରୁଥିଲେ? ମଠ ମନ୍ଦିରରେ ପୂର୍ବକାଳରେ ଯେଉଁ କେଉଁ ଲୋକ ଭାବିଲେ ରହୁଥିଲେ? ବୁଢ଼ା ହଡ଼ା, ଯାହା ଓଡ଼ିଆରେ କହୁଛେ ବୁଢ଼ା ହଡ଼ା। ତା ପୁଅ ସ୍ତ୍ରୀ ମରିଗଲା, ପୁଅ ତ ଭଲ ପାଉନି, ସେ କହିଲେ ମଠରେ ରହିବି। ବ୍ରାହ୍ମଣ ଘର, ବ୍ରାହ୍ମଣ ଘରରେ ପ୍ରାୟ ସବୁ ଏଇ ଯେଉଁ ବିଧବା ହେଇଗଲେ, ତାଙ୍କ ଘର ତ ଆମିଷ ଖାଇବେ, ତାଙ୍କ ବାଗ୍ୟ ରୋଷେଇ କରିବ, ସେ ପେଜଶୁଣ ଖାଇବେ, ଇଏ ବ୍ରାହ୍ମଣ ଘର, ତାଙ୍କୁ ନେଇ ମଠରେ ଛାଡ଼ିଦେଲେ, ମଠରେ ବାସନ କୁସନ ମାଜିବ, ତା ସ୍ୱାମୀ ନାହିଁ, ସେ ତାର ସେସବୁ ମଠ ଥିଲା। ତଥାପି ସେଇଠି ସିଏ ସାଧୁମାନଙ୍କର ସଙ୍ଗ କରୁ 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 ତାଙ୍କର ବି ଭକ୍ତି ଜାଗ୍ରତ ହଉଥିଲା। କିନ୍ତୁ ଆମର ଯେଉଁ କୋଡ଼ିଏ ଇଏରେ ଆଶ୍ରମ ସବୁ ପ୍ରତିଷ୍ଠା କରାଗଲା, ତାର ପ୍ରଥମ ପ୍ରାୟୋରିଟି କ'ଣ ରହିଲା? ପ୍ରଭୁପଦ ଆମେରିକାରେ ଯାଇ କହୁଛନ୍ତି ଗୋ ବ୍ୟାକ୍ ବ୍ୟାକ୍ ଟୁ ଗଡ୍ ହେଡ୍, ଏଇଟା ମନେ ରଖ। ଯେଉଁମାନେ କେବେ ଭଗବାନଙ୍କୁ ଜାଣିନଥିଲେ ତାଙ୍କୁ କହୁଥିଲେ ତୁମେ ଭଗବତ ଧାମକୁ ପଳାଅ, ମୁଁ ଏଇଥିପାଇଁ ଆସିଛି, ଭଗବତ ଧାମକୁ ତୁମେ ଯାଅ। ଗୁରୁଦେବ ସେ ଆଜି ମୁଁ ଶୁଣୁଥିଲି, ଗୁରୁଦେବ ସେ ଇଂଲିଶରେ ସେ ଲେକ୍ଚର କହୁଛୁ, ସେ କଥା କହୁଛନ୍ତି। ଗୁରୁମାନେ ନୁହେଁ ଯେ ଗୁରୁଦେବ କହୁଛନ୍ତି, ଗୁରୁମାନେ ନୁହେଁ ଯେ ଇଏ ମୋର ଭଲ ଗୁରୁ, କାହିଁକି ନା ମୁଁ ଯାହା କହୁଛି ଗୁରୁ ଏଇଟା ମାନୁଛନ୍ତି। ତୁମ ଗୁରୁ ସବୁ କଥାରେ ହଁ ମାରିବେନି, ନାଇଁ ତୁମେ ଯାହା କହିବ ସେ ତୁମ କଥା ହିସାବରେ ସେ ଚାଲିବେନି। ତୁମ ରୁଚି ହିସାବରେ ଯେ କୃଷ୍ଣ ମିଳିବ ତା ନୁହେଁ, ତୁମେ ଯେମିତି ପସନ୍ଦ କରୁଛ, ତୁମର ଯେମିତି ବିଚାର, ସେଇ ହିସାବରେ କୃଷ୍ଣ ମିଳନ୍ତି ନାହିଁ। କାରଣ କୃଷ୍ଣ ସେ ଆବସଲ୍ୟୁଟ୍ ଅଦ୍ୱୈତ ସତ୍ୟ, ତାଙ୍କୁ ତୁମେ ହଲେଇ ପାରିବନି, ତାଙ୍କ ପ୍ରିନ୍ସିପଲ୍ କିଛି ଡାଇଭର୍ଟ କରିପାରିବନି। ତୁମର ଇଚ୍ଛା ହିସାବରେ ଚାଲିଲେ ଭଗବାନ ମିଳନ୍ତି। ସେଥିପାଇଁ ଯେଉଁମାନଙ୍କର ଜୀବନ ସ୍ଥିର, ଯେଉଁମାନେ ଗୁରୁ ପରମ୍ପରା ଶିକ୍ଷା ଉପରେ ଜୀବନଟାକୁ ସମର୍ପିତ କରିଛନ୍ତି, ତାଙ୍କ କଥା ହିସାବରେ ଆମକୁ ଚାଲିବାକୁ ପଡ଼େ। କ'ଣ ଭାବିଲେ ବୁଝୁଛ କି ନାହିଁ? ବାବାଜି ହେବାଟା କେତେ କଷ୍ଟ, ଆଉ ବିବାହ ଚୁରା ହେଇଥିଲେ କେତେ କଷ୍ଟ, ଲୋକମାନେ କ'ଣ ବିବାହ ଚୁରା ହେଲେ ଭାରି ସହଜ ପଡ଼ୁ, ବାହା ଚୁରା ଭାରି କଷ୍ଟ, ବିବାହ ହେଇଛନ୍ତି ନା କ'ଣ ଭାବିଲେ? ସହଜ ଦେଖିବା, ତୁ ଯାଇ ଘରେ ପଶିଲୁ, ସଂସାର ପଶ ଟିକେ ଦେଖିବା, ମଜା କେମିତି ଜାଣିବୁ, ଭାଇକି ପଚାରୁନୁ, ପଚାରେ ସଂସାର ନା କ'ଣ ଭାବିଲେ? ସହଜ ସହଜ ନୁହେଁ, ମଠରେ ରହିବା, ମଠରେ ରହିବା ସହଜ, ମଠରେ ରହିବା ସହଜ, କିନ୍ତୁ ଭଜନ କରିକି ଭଗବାନଙ୍କର ସେବା କରିକି ଭଗବାନ ଖୁସି କରିବା ଏଇଟା ବହୁତ କଷ୍ଟ। କାହିଁକି? ତୁମକୁ ସଂସାର ଠାରୁ 100 ଗୁଣ ନିର୍ଯାତନା ଶୋଇବାକୁ ପଡ଼ିବ, ଏଇଟା ମନେ ରଖ। କାହିଁକି? ତୁମେ ଯେତେବେଳେ କୃଷ୍ଣଙ୍କୁ ସୁଖ କରିବା ପାଇଁ, ଗୁରୁଙ୍କୁ ସୁଖ କରିବା ପାଇଁ ଚାହିଁବ, ଜଗତର ସବୁ ଲୋକ ତୁମକୁ ପ୍ରତିରୋଧ କରିବେ। ଯାହା ସ୍ୱାର୍ଥର ଯେମିତି ସଂସାରରେ ଯାହା ସ୍ୱାର୍ଥର ବାଧା ହଉଛି ତୁମକୁ ଦୋଷୀ କରିବ, ସେଭଳିଆ ସେ ସମାଜରେ ତ ଲୋକ ଏଇଠି ଅଛନ୍ତି ନା, ସେ ତୁମକୁ ଦୋଷୀ ଦେବେ। ଜୀବନରେ ବହୁ ପରୀକ୍ଷା ଆସିବ, ବାହାଚୁରା କ'ଣ, ଗୋଟେ ସ୍ତ୍ରୀ କ'ଣ, ପାଞ୍ଚଟା ସ୍ତ୍ରୀ ରଖିଲେ ବି କଷ୍ଟ ହୁଏ, ବିକଳ ହେଇଯିବ ତୁମେ। ଏଇ ସାଧୁମାନଙ୍କର ପ୍ରଭୁପଦଙ୍କ ଜୀବନ ଚରିତ୍ର କ'ଣ ନା, ଘର ଛାଡ଼ିଦେଲେ, ଗୁରୁଙ୍କ କାମ କରିବା ପାଇଁ କୁଆଡେ ଯାଇକି ଝାନ୍ସି, କୁଆଡେ ବୃନ୍ଦାବନ, କେଉଁଠି ରହି ଆମେରିକା ଯାଇକି, କେଉଁ ଅବସ୍ଥା ବମ୍ବେ ଯାଇ, ସେ ପାଣି ଜାହାଜରେ ଯାଇ, ସଂସାର କ'ଣ? ସଂସାର ତୋର ଗୋଟେ କିଛି ଗୋଟେ ଅଛି, ସ୍ତ୍ରୀ ଭଲ ନଥିଲେ ଛୁଆଟା ଭଲ ଥିବ, ଛୁଆ ନଥିଲେ ଶାଶୁ ଶ୍ୱଶୁର କିଏ ସଡ଼ୁ କାହାକୁ ଗୋଟେ, ଏସବୁ ଲୋକ କ'ଣ ଦେଖିଲେ ଘରେ ତୁମର ସେମିତି ଘରେ ଘରେ ଭଲ ଲାଗିଲାନି, କ'ଣ କରୁଛ? ଏ ଛକୁ ପଳେଇଲେ ବସିଲେ, କାହା ସାଙ୍ଗରେ ଗପ କଲ, ବାବାଜୀ କୁଆଡ଼େ କାହା ସାଙ୍ଗରେ ଗପ କରିବ, କୁଆଡେ ଯିବ? ମଠରେ ହେଣେ ଯାଏ ଗପ କଲେ ସେମାନେ ଗଲେ ମଠରୁ ବାହାର କରିଦେବେ। କିନ୍ତୁ ସଂସାର ଏଟା କଷ୍ଟ ଲାଗେ, ଏଟା କାହିଁ କଷ୍ଟ ଲାଗେ ନା, ଏଥିରେ ଯିଏ ମଜିଗଲା ଏଟା ଗୋଟେ ପାଗଳାନ ଧନ୍ଦା। ଭକ୍ତି ଜୀବନଟା ଏଟା ଗୋଟେ ରସ, ଏଥିରେ କେତେ କଷ୍ଟ, ସଂସାରଠୁ 10 ଗୁଣ ପରିଶ୍ରମ ଏଥିରେ କଲେ ବି ତୁମକୁ ମାନେ ବାଧିବନି, ଦୁଃଖ ଲାଗିବନି, ଆତ୍ମୀୟତା ଆସିଗଲେ ଭଗବାନଙ୍କ ପ୍ରତି ଗଲା, ଗୁରୁ କୃଷ୍ଣଙ୍କ ପ୍ରତି ଆତ୍ମୀୟତା ନ ହେଲା ପାଇଁ ତୁମକୁ କଷ୍ଟ, ଏତିକି ମନେ କର। ଭକ୍ତି ଜୀବନଟା କାହିଁ କଷ୍ଟ ଲାଗେ, ଏତିକି କଷ୍ଟ। ପରିବାର ଜୀବନଟା କାହିଁ କଷ୍ଟ ଲାଗେ, ତୁମର ପିଲା ଛୁଆଟା ନିଜର ଲାଗୁନାହାନ୍ତି, ତୁମକୁ କଷ୍ଟ ଲାଗିବ ନା? ଆଉ ନା କ'ଣ, ପିଲା ଛୁଆ ନିଜର ଲାଗିଲେ ଭଲ ଲାଗିଲେ ତୁମେ ଡେଇଁବ ପୁରା ଘୋଡ଼ା ଭଳିଆ, ପିଲା ଛୁଆ ନିଜର ନ ଲାଗିଲେ ତୁମକୁ ସବୁ ଭାରି କଷ୍ଟ ଲାଗିବ, ଘର ଦ୍ୱାରା ଭାରି ସବୁ କଷ୍ଟ ଲାଗିବ, ସଂସାରଟା କ'ଣ ଖାଲି ଚିଡ଼ଚିଡ଼ି ହେଇକି ଡେଇଁବ। ଆଉ ସେଇ ଏଠି ବି ସେୟା, ଏଠି ଯଦି ଭଗବାନଙ୍କୁ ଗୁରୁଙ୍କୁ ଆଚାର୍ଯ୍ୟ ପରମ୍ପରା ଭଗବାନଙ୍କୁ ତୁମେ ନିଜର ନ କରିପାରିଲ ତୁମକୁ କଷ୍ଟ ଲାଗିବ, ଭାରି ଭାରି କଷ୍ଟ ଲାଗିବ, ଇଏ କି କଷ୍ଟ ଜୀବନ ଇଏ। ଫୋଟୋ ହେଡ଼େକ୍ ଲାଗିବ। ଏ କଥାରେ ପଡ଼ିଛି ଯେ ଶରଣାଗତ ତମେ ନହେଲା ପର୍ଯ୍ୟନ୍ତ ବୁଦ୍ଧି ଆସିବନି। ଭଗବାନ ଯେହେତୁ ଅର୍ଜୁନ ଶରଣାଗତ ହେଇନାହାନ୍ତି ଭଗବାନ କଥା ମାନୁଥିଲେ, କିନ୍ତୁ ଶରଣାଗତ ହେଲା ଭଗବାନ ତାଙ୍କ କଥା ମାନିବେନି। ଯେତେବେଳେ ଅର୍ଜୁନ କିଛି କହିବେ ଶରଣାଗତ ଯିବ ସ୍ୱତନ୍ତ୍ର ଭାବରେ, ଯେତେବେଳେ ସେ କିଛି କରିବା ପାଇଁ ଚାହିଁବ, ଏ କଥା ପଡ଼ୁଥିଲା ନା ଯେ ଗୁରୁ ଗ୍ରହଣ କରିବା କଥା, ଏଇଟା ଏଇଟା ଗୋଟେ ଇଏ ନୁହେଁ ପ୍ରଭୁ ଯେ ତୁମ କଥା ହିସାବରେ ଗୁରୁ ଚାଲିବେ, କୃଷ୍ଣଙ୍କୁ ପାଇବାକୁ ପଡ଼ିବ, ଆମର ଏଇ କଥା ପଡ଼ିଛି। ଶରଣାଗତ ଯିବ ଯଦି ତାର ସ୍ୱତନ୍ତ୍ର ବୁଦ୍ଧି କେତେବେଳେ ପ୍ରୟୋଗ କରିବ ତାକୁ ଭଗବାନ କ'ଣ କରିବେ, ତାକୁ ସେଇ ବୁଦ୍ଧି ଦ୍ୱାରା ତାକୁ ଦଣ୍ଡ ଦେବେ ସବୁବେଳେ। ଭଗବାନ ଚାହାନ୍ତି ତୁମେ ମୋର ଶରଣାଗତ ହେଲ, ମୁଁ ମୋର ଏଇ ଯୋଉ ମେଲଣ ଫେଲଣ ଯାଇଛି ଭାବିଲେ ତୁମର ମେଲଣ ହୁଏ, ମେଲଣ ଏଇ ଯୋଉ ସବୁ ପଡ଼େ କ'ଣ ମୀନା ବଜାର ଚାଟ ଦୋକାନ ବସିଥିବ, ବେଲୁନ ବିକ୍ରି ହଉଥିବ, ଆଉ ଛୁଆଟବେଳେ ସବୁ ଆମେ ମୀନା ବଜାର ଫେନା ବଜାର ନଥିଲା ସବୁ, ସେତେବେଳେ ସେ ଦୁର୍ଗାପୂଜା କାଳୀପୂଜା ସବୁ ଆମେ ହଷ୍ଟେଲରୁ ଆସିବୁ, ଗାଁ ସାଙ୍ଗେ ସାଙ୍ଗେ ସବୁ ଯିବୁ, 4-5 ମେଢ ଦେଖି ସବୁ ଆସୁ, ସେଠିକି ଯିବ, ସେଠି ଗଲେ କ'ଣ ଅଛି, ସେଠି ଯାଉଛ ତୁମେ ସବୁ ମୀନା ବଜାର ଭଲ ମନ୍ଦ, ସେ ଚାଟ ବିକ୍ରି ହେଉଛି, ଏହା ବିକ୍ରି ହେଉଛି, ତା ବିକ୍ରି ହେଉଛି, ମା ଯାଇଥିବ ଛୁଆ ତା ସାଙ୍ଗରେ ଛୁଆ ଯାଇଥିବ, ଛୁଆ କ'ଣ ଯାହା ଚାହୁଁଥିବ ମା ଦେଇଦେବ, ଛୁଆ କ'ଣ ଦେଖିବ କ'ଣ ସବୁ ଖାଲି କିଣିବି, ଯାହା ଦେଖିବ ବେଲୁଣୁ ବେଲୁଣୁ ଏଇଟା ମୋ ମା, ମୁଁ ବେଲୁଣି କିଣିବି, ସେଠି ଗଲେ ପ୍ୟାଣ୍ଟ କିଣିବି, ଏଠି ଗଲେ ଏୟା କିଣିବି, ସେଠି ଗାଡ଼ିଟା ଧରିବ ଆକୁ ଧରିବ, ମା ତା ଖାଲି ପାଗଳ ହେଇଯିବ କ'ଣ ହାତରୁ ଛଡ଼େଇ ଛଡ଼େଇ, ଛୁଆ ଯାହା ଚାହିଁବ ତାକୁ ଦେଇଦେବ ଦେବନି, କାହିଁକି ସେ ଶରଣାଗତ ହେଇଛି ଭଗବାନ। ସେଇଭଳିଆ ତୁମେ ଯାହା ଚାହିଁବ ଟିକେ ସ୍ୱତନ୍ତ୍ର ଠୁକର ମାରିକି ତୁମକୁ, କାରଣ ତୁମେ ଶରଣାଗତ ହେଇଛ, ଆଉ ଶରଣାଗତ ନ ହେଇଥିଲେ ତୁମେ ଯାହା କରୁଛ କର, ତୁମେ କରିବ ଗୋଡ଼ ହାତ ଭାଙ୍ଗିକି ପଡ଼ିଥିବ, ସେ ଭଗବାନ କହିବେ ତାର ନାଚୁଛି ନାଥ, ମୋ ନାଁଟା କରି ତାର ସ୍ୱତନ୍ତ୍ର ରହିଛି, ରହିଛି ତା ନାଚ ନାଥ, ମୋର କ'ଣ ଅସୁବିଧା ହେଲା, ଭକ୍ତ କ'ଣ ଖାଲି ମୁଁ ହରେ କୃଷ୍ଣ ମୁଁ ଭକ୍ତ ହେଇ ମୋର ଅସୁବିଧା ହେଲା ବେଳକୁ ସେ ବ୍ଲେମ୍ କରୁଛି ଠାକୁରଙ୍କୁ, ଏଠି ତ ଶରଣାଗତ ହେଇଛୁ କି, ଯେ ଶରଣାଗତ ନାହିଁ ତୁମେ ଭକ୍ତ ଲିଷ୍ଟ କି ଭଗବାନଙ୍କର ଉଠିନି, କ'ଣ ବୁଝିପାରୁଛ କି ନାହିଁ। ଏଇ ଯୋଉ ବର୍ତ୍ତମାନ ଟୀକା ସରକାର ଆନାଉନ୍ସ କରିଦେଲା କ'ଣ କରୋନା ଟୀକା ନିଅ, ତୁମେ ଅନଲାଇନ୍ରେ ଆପ୍ଲାଏ କରିବାକୁ ପଡ଼ିବ, ତୁମର ଲିଷ୍ଟ ଆସିବ, ତୁମେ ଯିବ ନବ, ପୁଣି ତୁମ ନାଁଟା ରେକର୍ଡରେ ଉଠିବ, ସେଟା ଆମେ ଆମର ମନକୁ ମନ ଯଦି ଆମେ କହିବା ନା ମୋର କରୋନା ଟୀକା ହେଇଗଲେ ହେଇଯିବ, ମୋର ତ 37 ମୋର ହେଇଯାଇଛି, ତ ଆପ୍ଲାଏ କରିବାକୁ ପଡ଼ିବ, ସେଠିକି ଯିବାକୁ ପଡ଼ିବ, ଟୀକା ନେବାକୁ ପଡ଼ିବ, ତା ତୋ ରେକର୍ଡ ନାଁଟା ଉଠିବ, ତୁ ମନକୁ ମନ କିଏ ଭଜନ କରିଦେବ, କହିବ ମୋର ହରେ କୃଷ୍ଣ ଜପ କରୁଛି, ମୋର ତ ସବୁ ହେଇଗଲା, ଦୀକ୍ଷା ହେଇଗଲା, ମୋର ନାମ ହେଇଗଲା, ସବୁ ହେଇଗଲା, ଏଠି ସବୁ କ'ଣ ହେଇଗଲା, ଏ ସବୁ ହବ ଯେତେବେଳେ ଶରଣାଗତ ତୁମେ ଭଗବାନଙ୍କର, ତୁମେ ଯେତେବେଳେ ଶରଣାଗତ ହେଇନ ସେତେବେଳେ ଭଗବାନ ତୁମ ଦାୟିତ୍ୱଟା ନେବେନି, ତୁମେ ତୋର ଯାହା ଧରୁଥିବ ଧରୁଥିବ ସେ ଛୁଆଙ୍କ ଭଳିଆ ଆଉ, ଆଉ ଛୁଆ ଛୁଆ କ'ଣ ଦେଖିବ, ଚାଟ ଦେଖିବ ମା ଚାଟ ଖାଇବି, ସେଠି ଯେଉଁ ସେ ଆଳୁଦମ ବରା ବିକ୍ରି ତାକୁ ଖାଇବି, ଏ ଜିଲିପି ଖାଇବି, ଏଟା ଖାଇବି, ସେଟା ଖାଇବି, ସେ ଠାକୁର କ'ଣ ଦେଖିବ, ମାର କାମ କ'ଣ ତାକୁ ଛଡ଼େଇବ ଭଗବାନ। ଅର୍ଜୁନଙ୍କୁ ବର୍ତ୍ତମାନ ଭଗବାନ ଶିଷ୍ୟ କରିବେ ନା, ଶରଣାଗତ ପୂର୍ବରୁ ଗୋଟେ ଜୀବର ସ୍ଥିତି ଅଲଗା, ଆଉ ଶରଣାଗତ ହେଲା ପରେ, ସେଥିପାଇଁ ଜୀବଟାକୁ ଶରଣାଗତ ସ୍ଥିତି କାଣି ଏଇଟା ବହୁତ କଷ୍ଟ, ଆଉ ଶରଣାଗତ ସ୍ଥିତିକି ଆଇଲେ ତ ଜଣେ ଶରଣାଗତ ହେଲେ ତ ତାର ସମ୍ବନ୍ଧଟା ହବ, ନହେଲେ କେମିତି ହବ ସମ୍ବନ୍ଧ ହେଇପାରିବନି, କେବେ ହବନି ସମ୍ବନ୍ଧଟା, ବାପ ପୁଅ କ'ଣ ପୁଅ ବାପ ପୁଅଟାକୁ ଜନ୍ମ ଦେଇଦେଲା ପରେ କ'ଣ ପୁଅ ଖାଲି ସମ୍ବନ୍ଧ ହେଇଗଲେ, ବାପ ପୁଅ ହବନି, ପୁଅ ଯଦି ଶରଣାଗତ ନାହିଁ ବାପର କଥା ମାନୁନି, ସେ ଖାଲି ରେକର୍ଡରେ ଥିଲେ କ'ଣ ହବ କିଛି ନାହିଁ। ତେଣୁ ଅର୍ଜୁନ ଯେତେବେଳେ କହିଲେ ଭଗବାନ ରଖିଦେଲେ, ଭଗବାନ ବର୍ତ୍ତମାନ ଭକ୍ତ ଆସିଲେ ବର୍ତ୍ତମାନ ତାଙ୍କର ଇଚ୍ଛା, ତାଙ୍କର ଇଚ୍ଛାରେ ସେ କାର୍ଯ୍ୟ କରୁଛନ୍ତି ବର୍ତ୍ତମାନ, ଆଉ ଅର୍ଜୁନଙ୍କର ଇଚ୍ଛା ଅଛି, ଭଗବାନ ଭଗବାନଙ୍କର ଇଚ୍ଛା ଯେ ଅର୍ଜୁନଙ୍କୁ ଶିଷ୍ୟ କରିବେ। ସଞ୍ଜୟ ବାଚ ଏବ ମୁକ୍ତ ହୃଷି କେଶ ଗୁଡା କେଶେ ନ ଭାରତ ସେ ନୟର ଉଭୟ ମଧ୍ୟ ସ୍ଥାପିତ୍ୱା ରଥ ଉତ୍ତମ ଶବ୍ଦ ରୋମାନା ଏବ ମୁକ୍ତ ହୃଷି କେଶ ଗୁଡା କେଶେ ନ ଭାରତ ଇଏ ହୃଷିକେଶକୁ ସେ ଗୁଡା କେଶ କୃଷ୍ଣଙ୍କର ନାମ ଯେ ଇନ୍ଦ୍ରିୟମାନଙ୍କର ପ୍ରଭୁ ଆଉ ସେ ଗୁଡା କେଶ ଅବିଦ୍ୟା ଜୈନ ପ୍ରଭୁପାଦ ଜୀ ବର୍ତ୍ତମାନ ତା ପର୍ବଟ ପଢିବା କେତେ କେତେଟି କହିଲେ ସମ୍ବୋଧନ ଡାକିଦେଲେ କାହାକୁ ଭାରତ କାହାକୁ କହୁଛନ୍ତି ଧୃତରାଷ୍ଟ୍ରଙ୍କ ଭରତ ବଂଶଜ ତୁମେ ଶୁଣ କିଏ ବର୍ତ୍ତମାନ ହୃଷିକେଶ ବର୍ତ୍ତମାନ ଗୁଡାକେଶଙ୍କୁ କହିବେ ଏବଂ ମୁକ୍ତ ହୃଷିକେଶ ଗୁଡାକେଶ ଭାରତ ସେନୟର ଉଭୟ ମଧ୍ୟ ସ୍ଥାପିତ୍ୱା ରଥ ଉତ୍ତମ ସେନୟର ଉଭୟ ମଧ୍ୟ ଦୁଇ ସେନା ମଝିରେ ସ୍ଥାପିତ୍ୱା ସ୍ଥାପନ କଲେ କ'ଣ ସ୍ଥାପନ କଲେ ରଥ ଉତ୍ତମ ନତୁ ରଥମ
ଉତ୍ତମ ଉତ୍ତମର ଥକିଏ ଦେଇଥିଲେ ବରୁଣଙ୍କ ପ୍ରଦତ୍ତ ହନୁମାନଙ୍କର ଅଧିଷ୍ଠିତ ଅଗ୍ନି ପ୍ରଦତ୍ତ ଯେଉଁ ରଥ ସେ ରଥ ଉତ୍ତମ କାହିଁ କୁହାଗଲା, ରଥ ଉତ୍ତମ କାହିଁ କୁହାଗଲା? ମହାଭାରତରେ ସେଭଳି ଅଲଗା ଦେବତାମାନଙ୍କ ରଥ ବି ଥାଇପାରେ, କିନ୍ତୁ ଏଠି ଭଗବାନ କୃଷ୍ଣ ସେ ରଥରେ ସାରଥି ହେଇଛନ୍ତି, ରଥ ଉତ୍ତମ ଭଗବାନ ସେ ରଥରେ ବସିଛନ୍ତି। ଅନୁବାଦ, ସଞ୍ଜୟ କହିଲେ ହେ ଭରତ ବଂଶଜ, ଏହିପରି ଅର୍ଜୁନଙ୍କ ଦ୍ୱାରା ସମ୍ବୋଧିତ ହୋଇ ଭଗବାନ ଶ୍ରୀକୃଷ୍ଣ ଉଭୟ ସେନା ମଧ୍ୟରେ ସୁନ୍ଦର ରଥକୁ ସ୍ଥାପନ କଲେ। ଏହି ଶ୍ଲୋକରେ ଅର୍ଜୁନଙ୍କୁ ଗୁଡାକେଶ ବୋଲି କୁହାଯାଇଛି। ଗୁଡାକ ଶବ୍ଦ ଅର୍ଥ ହେଲା ନିଦ୍ରା, ଯେ ନିଦ୍ରାକୁ ଜୟ କରିଥାଏ ତାକୁ ଗୁଡାକେଶ କୁହାଯାଏ। ନିଦ୍ରା କହିଲେ ମଧ୍ୟ ଅଜ୍ଞାନତାକୁ ବୁଝାଏ, ତେଣୁ ଅର୍ଜୁନ ଉଭୟ ନିଦ୍ରା ଓ ଅଜ୍ଞାନତାକୁ ଜୟ କରିଥିଲେ। ସେ କୃଷ୍ଣଙ୍କର ସଖା ବା ବନ୍ଧୁ ହୋଇଥିବାରୁ ଏ ଦୁଇଟିକୁ ଜୟ କରିପାରିଥିଲେ। ସେ କୃଷ୍ଣଙ୍କର ଜଣେ ବଡ଼ ଭକ୍ତ ହୋଇଥିବାରୁ ସେ ଗୋଟିଏ ମୁହୂର୍ତ୍ତ ପାଇଁ ସୁଦ୍ଧା କୃଷ୍ଣଙ୍କୁ ଭୁଲି ପାରୁନଥିଲେ, ତାହା ହେଉଛି ତାଙ୍କ ଭକ୍ତର ଲକ୍ଷ୍ୟ। ଜାଗ୍ରତ ଅବସ୍ଥା ହେଉ ବା ନିଦ୍ରିତ ଅବସ୍ଥାରେ ହେଉ, ଭକ୍ତ କେବେ ହେଲେ କୃଷ୍ଣଙ୍କର ନାମ ରୂପ ଗୁଣ ଏବଂ ଲୀଳାକୁ ଭୁଲି ପାରିବ ନାହିଁ। ଏହିପରି କୃଷ୍ଣଙ୍କର ଜଣେ ଭକ୍ତ କେବଳ ସର୍ବଦା କୃଷ୍ଣଙ୍କୁ ଚିନ୍ତା କରି ଉଭୟ ନିଦ୍ରା ଓ ଅଜ୍ଞାନକୁ ଜୟ କରିପାରେ, ଏହାକୁ କୃଷ୍ଣ ଚେତନା ବା ସମାଧି କୁହାଯାଏ। ପ୍ରୂପ ଯେଉଁ କୃଷ୍ଣ ଚେତନା କ'ଣ, ଅନ୍ତରାଷ୍ଟ୍ରୀୟ କୃଷ୍ଣ ଚେତନା ସଂବର୍ଦ୍ଧନା ଏଇଟା କହୁଛନ୍ତି। ଏଇ କୃଷ୍ଣଙ୍କ ଜଣେ ଭକ୍ତ କେବଳ ସର୍ବଦା କୃଷ୍ଣଙ୍କୁ ଚିନ୍ତା କରି ଉଭୟ ନିଦ୍ରା ଓ ଅଜ୍ଞାନକୁ ଜୟ କରିବ, ସର୍ବଦା କୃଷ୍ଣଙ୍କୁ କେମିତି ଚିନ୍ତା କରିବ, ଏହାକୁ କୃଷ୍ଣ ଚେତନ ବା ସମାଧି କୁହାଯାଏ। କୃଷ୍ଣ ହେଉଛନ୍ତି ହୃଷିକେଶ, ଅର୍ଥାତ୍ ସେ ସମସ୍ତ ଜୀବଙ୍କର ମନ ଓ ଇନ୍ଦ୍ରିୟମାନଙ୍କର ନିୟନ୍ତ୍ରଣକାରୀ ଅଟନ୍ତି। ତେଣୁ କୃଷ୍ଣ ଜାଣିପାରିଥିଲେ ଅର୍ଜୁନ କାହିଁକି ଦୁଇ ସେନା ମଧ୍ୟରେ ରଥକୁ ସ୍ଥାପନ କରାଉଛନ୍ତି, ତେଣୁ କୃଷ୍ଣ ଜାଣିପାରିଥିଲେ ଅର୍ଜୁନ କାହିଁକି ଦୁଇ ସେନା ମଧ୍ୟରେ ତାଙ୍କ ରଥ ସ୍ଥାପନ କରାଉଛନ୍ତି। ଏହିପରି ସେ କଲେ ଏବଂ ନିମ୍ନ ମତେ କହିଲେ, ହୃଷିକେଶ ଗୁଡାକେଶ ତାକୁ ବଳଦେବ ଦେବସେନ ଟୀକାଙ୍କର ଅନୁବାଦ 24 23 24 ଆଚ୍ଛା, ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁରଙ୍କର ବେଢି ଅଛନ୍ତି, ଟୀକା ଚକ୍ରପାଦ ଲେଖିଛନ୍ତି, ବଳଦେବ ଦେବସେନ ଚକ୍ରପାଦ ତାଙ୍କର ଟିକେ ରସ ଜିନିଷ ଆସିଲେ ସେ ଲେଖନ୍ତି ଗୀତା ଉପରେ, ନହେଲେ ପ୍ରାୟତଃ ଖାଲି ଚୁମ୍ବକ ମାରିଦେଇ ଯାଇଛନ୍ତି। ହୃଷିକେଶ ସର୍ବେନ୍ଦ୍ରିୟାଣାମ ଏବଂ ଉକ୍ତ ଅର୍ଜୁନାଦିଷ୍ଟ ଅର୍ଜୁନେନ ବାଗେନ୍ଦ୍ରିୟମ୍ୟମ୍ୟୋଭୂତ ଅହୋ ପ୍ରେମ୍ୟବଶ୍ୱତମ ଭଗବତ ଇତି ଭାବ। ହୃଷିକେଶ ଶବ୍ଦକୁ ଅର୍ଥ କଲେ ସର୍ବେନ୍ଦ୍ରିୟ ନିୟନ୍ତାପି, ଭଗବାନ ସବୁ ଇନ୍ଦ୍ରିୟକୁ ନିୟନ୍ତ୍ରଣ କରୁଛନ୍ତି। ଏବଂ ଉକ୍ତ ଅର୍ଜୁନ ଆଦିଷ୍ଟ ଅର୍ଜୁନଙ୍କର ଆଦେଶରେ ଏଇଭଳି ଭଗବାନ କଲେ ଅର୍ଜୁନ ବାଗିନ୍ଦ୍ରିୟ ମାତ୍ରେଣ ଅପି ନିୟମ ଅଭୂତ, ଅର୍ଜୁନର ବାଗିନ୍ଦ୍ରିୟକୁ ମଧ୍ୟ ସେ କଣ୍ଟ୍ରୋଲ କରୁଥିଲେ। କଣ ବାଗିନ୍ଦ୍ରିୟ କଣ୍ଟ୍ରୋଲ କରୁଥିଲେ? ନାଇଁ, ତା ଅର୍ଥ ବାଗିନ୍ଦ୍ରିୟ କଣ କଣ୍ଟ୍ରୋଲ, ଖୁସି କେ ସହ ଅର୍ଜୁନ କହୁନାହାନ୍ତି ସେନାର ଉଭୟ ମଧ୍ୟ ରଥ ସ୍ଥାପିତ ମଚ୍ୟୁତ, ଇଏ ଭାର ରସିକ, ଆଙ୍କର ସବୁବେଳେ ଅଲଗା, ତ ଇଏ ବହୁତ ଗଭୀର ଅର୍ଥକୁ ଚକ୍ରବାଦ ଯାଆନ୍ତି। ସେ ତାଙ୍କର ସେ ଏକ ସ୍ୱତନ୍ତ୍ର ଭକ୍ତିର ଏକ ସ୍ୱତନ୍ତ୍ର ସମ୍ମାନ ଭକ୍ତିଙ୍କୁ ସବୁବେଳେ ତାଙ୍କର ସବୁ ଯେଉଁ ଯେତେବେଳେ ଟୀକା ସେ ଉଠେଇବା ହାତ ଲେଖିବ ମାନେ ତାଙ୍କର ଗୋଟେ ଗଭୀର ଅର୍ଥ, ସବୁବେଳେ ଭକ୍ତିଙ୍କୁ ମହାରାଣୀଙ୍କୁ ଭଗବାନଙ୍କୁ ସବୁବେଳେ ସ୍ଥାପନ କରି ତାଙ୍କର ଭକ୍ତି ପରା ଅର୍ଥ 99% ବଳଦେବୀ ଦର୍ଶନଙ୍କର ବି ସେ ବେଶୀ ମୀମାଂସା ଫିମାଂସା ବୁଝିବାକୁ ଭଲ ପାଆନ୍ତିନି ଚକ୍ରପାଦ, ଯାହା କହିବେ ସବୁ ଭକ୍ତି ଉପରେ। ସେନୟରୁ ଉଭୟ ମଧ୍ୟ ରଥ ସ୍ଥାପନ ଅଚ୍ୟୁତ ଯାବନ ଏତା ନିରୀକ୍ଷମ ଯୁଦ୍ଧ କାମ ବ୍ୟବସ୍ଥିତ, ଏଇ ବାକ୍ ଇନ୍ଦ୍ରକୁ ମତେ ଦୁଇ ସେନା ଭିତରେ ରଖ, ଏଇ ବର୍ତ୍ତମାନ କିଏ କଣ୍ଟ୍ରୋଲ କରୁଛନ୍ତି ତାଙ୍କ ବାକ୍ ଇନ୍ଦ୍ରକୁ? ଋଷି କୃଷ୍ଣ କଣ୍ଟ୍ରୋଲ କରୁଛନ୍ତି କାହିଁକି ନା, ଏଇଟା ବର୍ତ୍ତମାନ ସେ ଦୁଇ ସେନାକୁ ଦେଖିଲା ପରେ ବିତାମହ ଦେଖିଲା ପରେ ମୋହ ହବ ନା, ସେଥିପାଇଁ ସେ ତାଙ୍କର ବାକ୍ ଇନ୍ଦ୍ରକୁ ବର୍ତ୍ତମାନ ବି କଣ୍ଟ୍ରୋଲ କରୁଛନ୍ତି କିଏ? କୃଷ୍ଣ। ଏ ଯୋଉ ଶବ୍ଦ ଆମର ଯୋଉ କହିବାର ଯାହା କୁହାଯାଏ, କିଏ କ୍ରୁର ଭାବରେ କହୁଛି, କିଏ କଠୋର ଭାବରେ ବା କୋମଳ ଭାବରେ କହୁଛି, କିଏ ମଧୁର ଭାବରେ କହୁଛି, କିଏ ଉପଦେଶ ହିସାବରେ କହୁଛି, ବାଗେନ୍ଦ୍ରରେ ବାଗି ସାଜସ୍ୟ ବଦାନୀ ଇଏ ନୃସିଂହଦେବଙ୍କର ସିଦ୍ଧର୍ଶନ ପ୍ରଥମେ ଟୀକା କରୁଛନ୍ତି, ବାଘରେ ସରସ୍ୱତୀ ରୁହନ୍ତି ନା, ବାଘରେ ସରସ୍ୱତୀ ରୁହନ୍ତି, ସରସ୍ୱତୀଙ୍କର କୃପା, କିନ୍ତୁ ଏ ଯୋଉ ପରାବିଦ୍ୟା ଯୋଉମାନେ କୃଷ୍ଣ ଭକ୍ତି ପ୍ରାପ୍ତ ହୁଅନ୍ତି ଏଠି ବାଘ ଇନ୍ଦ୍ରିୟକୁ କୃଷ୍ଣ କଣ୍ଟ୍ରୋଲ କରନ୍ତି, କାରଣ ସବୁ ଇନ୍ଦ୍ରିୟ ଗୁଡାକ ଦେବାଦେବୀ ମାନେ ଆମର ସବୁ ରହିଛନ୍ତି। ଆଉ ଯେତେବେଳେ ଭଗବାନଙ୍କ ଜଣେ ଭକ୍ତ ହେଇଯାଏ ସେଠି ଦେବାଦେବୀ ମାନେ କଣ ଭଗବାନଙ୍କର ତାଙ୍କର ସ୍ୱତନ୍ତ୍ର ଯୋଉ ପାୱାରଟା ରହିଛି ଆଉ ରୁହେନି। ଇନ୍ଦ୍ରିୟ ଅଧିଷ୍ଠାତ୍ରୀ ଦେବତା ଉପରେ ତାଙ୍କ ସ୍ୱତନ୍ତ୍ର ପାୱାର କିଛି ରୁହେନି, କାରଣ ସେ ଭଗବାନଙ୍କର ଶରଣ ହେଇଗଲା ନା ହୃଷିକେଶ। ଇନ୍ଦ୍ରିୟ ମାନେ ବର୍ତ୍ତମାନ କାହାର ସେବାରେ ଲାଗିଲେ, କୃଷ୍ଣଙ୍କ ସେବାରେ ଲାଗିଲେ। ବର୍ତ୍ତମାନ ସବୁ ଇନ୍ଦ୍ରିୟ କାହା ଦ୍ୱାରା କଣ୍ଟ୍ରୋଲ ହେବେ? କୃଷ୍ଣଙ୍କ ଦ୍ୱାରା। ସେଥିରେ ଯୋଉ ବିଭିନ୍ନ ପୂଜା ଉପାସନା ସବୁ ରଖାଯାଇଛି ଏଇ ପ୍ରାପ୍ତି ପାଇଁ, ଏଇଟା ଇନ୍ଦ୍ରିୟ, ଏଇ ଇନ୍ଦ୍ରିୟ ମାନଙ୍କ ପାଇଁ ଏମିତି କରାଯିବ, ମନସଂଯମ ପାଇଁ ଏଇଟା କରାଯିବ, ଯୋଗ ପାଇଁ ଏଇଟା କରାଯିବ, ଯୋଉ ଯୋଉ ବିଭିନ୍ନ ଉପାୟ ଗୁଡା ରହିଛି ଆମର ଏଇଟା ଏଥିପାଇଁ କରନ୍ତି। ଆମର କୃଷ୍ଣ ଭକ୍ତି କାମ, କୃଷ୍ଣ ଭକ୍ତି ଏଥିପାଇଁ କରାଯାଏ। ଯୋଗ ଆଦି ଯେମିତି ସବୁ ବିଭିନ୍ନ ଯୋଗ ଅଛି, ଏଇ ଯୋଗ କଲେ ଏହା ହବ, ପଦ୍ମାସନରେ ଏଇଟା ମିଳିବ, ଏଇ ଆସନରେ ଏଇଟା ମିଳିବ, ଏଇ ଯୋଉ ସ୍ୱତନ୍ତ୍ର ସବୁ କରାଯାଏ ସେ ସ୍ୱତନ୍ତ୍ର ଫଳ ପାଇଁ। କିନ୍ତୁ ଆମର କଣ, ଆମର କୃଷ୍ଣ ଭକ୍ତିଟା କରାଗଲେ ସବୁ ଇନ୍ଦ୍ରିୟର ମାଧ୍ୟମରେ କୃଷ୍ଣଙ୍କର ସେବା କଲେ, ଭକ୍ତି କଲେ, ଇନ୍ଦ୍ରିୟ ମାଲିକ କିଏ? କୃଷ୍ଣ ହୃଷିକେଶ, ସେ କଣ୍ଟ୍ରୋଲ କରି ପ୍ରଧାନ ବାଘ ଇନ୍ଦ୍ରିୟକୁ ସେ ବି କଣ୍ଟ୍ରୋଲ କରୁଛନ୍ତି। ଓହୋ ପ୍ରେମ ବଶ୍ୟତ୍ୱମ୍ ଭଗବତ ଇତି ଭାବ, ଆହା କେତେ ବଡ ପ୍ରେମ ବଶ୍ୟ, ଭଗବାନଙ୍କର କେତେ ବଡ ପ୍ରେମ ବଶ୍ୟତା। କାହିଁକି ନା ଭଗବାନ ତାଙ୍କ ମୁଖରେ କହିଲେ, କିନ୍ତୁ ତାଙ୍କର କଥାଟାକୁ ବି ଅର୍ଜୁନ ଦେଲେ କହିଲେ ତୁମେ ନେଇଚାଲ, ଦୁଇ ଜଣଙ୍କ ସେମାନେ ଭିତରେ ନେଇକି ଭଗବାନ ରଖିଥିଲେ। ଆଚ୍ଛା, ଗୁଡ଼ା କେତେ ଶବ୍ଦକୁ ଅର୍ଥ ସେ କରୁଛନ୍ତି, ଗୁଡ଼ା ଯଶ୍ୟ ମାଧୁର୍ଯ୍ୟ ମାତ୍ର ପ୍ରକାଶକ ତଥା ସିଓ ସ୍ନେହ ରସ ଆସ୍ୱାଦନ ପ୍ରକାଶକ, ତାଙ୍କର ଅର୍ଥ ସବୁ ସବୁବେଳେ ଭକ୍ତି ପରାମର୍ଥ। ଗୁଡ଼ା ଯଥା ମାଧୁର୍ଯ୍ୟ ମାତ୍ର ପ୍ରକାଶକ ତଥା ସିଓ ସ୍ନେହ ଆସ୍ୱାଦନ ପ୍ରକାଶକ, ଭଗବାନଙ୍କର ଏଇ ଗୁଡ଼ା କେଶ, ଗୁଡ଼ ଅକେଶ, ଅ କ ସ ଇସ ଅ କ ଇସ ସେ ଅର୍ଥ କରୁଛନ୍ତି। ଅକେଶ ଅକାର ବିଷ୍ଣୁ, କକା କୋ ବ୍ରହ୍ମା, ଇସ ଶିବ। ଗୁଡ଼ା ମାନେ ମାଧୁର୍ଯ୍ୟ, ତାଙ୍କର ମାଧୁର୍ଯ୍ୟରେ ବ୍ରହ୍ମା ଶିବ ବିଷ୍ଣୁ ସମସ୍ତେ ତାଙ୍କର ମାଧୁର୍ଯ୍ୟରେ ଲେଖିଲେ। ଦଶ୍ୟ ଅବତାର ଚୂଡ଼ାମଣିନ୍ଦ୍ର, ଇଏ ସବୁ ତାଙ୍କର ସ୍ୱତନ୍ତ୍ର ସଂସ୍କୃତରେ ତାଙ୍କର ସ୍ୱତନ୍ତ୍ର ଭାଷା ପ୍ରୟୋଗ ସବୁ କାହାର ଚକ୍ରବାଦଙ୍କର। ଯତ୍ର ସର୍ବ ଅବତାର ଚୂଡ଼ାମଣିନ୍ଦ୍ର ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ ଏବ ପ୍ରେମାଧୀନ, ଏଥିପାଇଁ ସେ କହୁଛନ୍ତି ଗୁଡ଼ାକେଶ, ଯେଉଁଠି ଭଗବାନ ସବୁ ଅବତାର ଚୂଡ଼ାମଣି 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 ଇନ୍ଦ୍ର ସମସ୍ତ ଅବତାରଙ୍କର ଚୂଡ଼ାମଣିନ୍ଦ୍ର ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ ଏବଂ ପ୍ରେମାଧୀନ, ସେ ଯେଉଁଠି ପ୍ରେମାଧୀନ ହେଇଛନ୍ତି, ଆଜ୍ଞାନୁବର୍ତ୍ତୀ ନବ ଭୁବ, ସେ ଅର୍ଜୁନର ଆଜ୍ଞାନୁବର୍ତ୍ତୀ ହେଇଛନ୍ତି। ତତ୍ର ଗୁଣାବତାର ତତ୍ ଅଂଶ ଅଂଶା ବିଷ୍ଣୁ ବ୍ରହ୍ମା ରୁଦ୍ରଙ୍କମ ଐଶ୍ୱର୍ଯ୍ୟମ ପ୍ରକାଶନ୍ତି, ସମସ୍ତେ ଯେ ଭଗବାନଙ୍କ ମାଧୁର୍ଯ୍ୟରେ ବସ, ପ୍ରେମରସରେ ବସ, ସମସ୍ତେ ତାଙ୍କର ଦାସ, ସମସ୍ତେ ଆକାଂକ୍ଷା କରନ୍ତି ତାଙ୍କ ରସକୁ, ସେଟାକୁ ସେ ପ୍ରତିଷ୍ଠା କରନ୍ତି ଗୁଡ଼ାକେଶ ଶବ୍ଦ ଦ୍ୱାରା। ଯେ ଭଗବାନଙ୍କର ମାଧୁର୍ଯ୍ୟକୁ ଦେଖ, ଭଗବାନଙ୍କର ଭକ୍ତ ବାତ୍ସଲ୍ୟକୁ ଦେଖ, ସିଏ ଯାହାର ବଶ ହେଇଯାଇଛନ୍ତି, ଏ ଗୁଣାବତାର ମାନଙ୍କ କଥା କଣ କହିବା। ସର୍ବ ଅବତାର ଚୂଡ଼ାମଣିନ୍ଦ୍ର ଲେଖିଛନ୍ତି ନା, ସ୍ୱୟଂ ଅବତାରି ଶ୍ରୀକୃଷ୍ଣ ଯଶ୍ୟ ପ୍ରେମ ବଶ୍ୟ, ଯାହାଙ୍କର ପ୍ରେମର ବଶ, ତାଙ୍କର ବ୍ରହ୍ମା ବିଷ୍ଣୁ ଶିବ ଏମାନେ ଗୁଣାବତାର, ଏମାନେ କଣ? କିନ୍ତୁ ସ୍ୱକର୍ତ୍ତମ ସ୍ନେହରସ ପ୍ରକାଶେ ସ୍ୱଶ୍ୟମ କୃତାର୍ଥ ମନ୍ୟନ୍ତେ ଇତ୍ୟର୍ଥ, ଅର୍ଥ ସେମାନେ ମଧ୍ୟ ବ୍ରହ୍ମା ବିଷ୍ଣୁ ଶିବ ମାନେ ମଧ୍ୟ ସେମାନେ ମଧ୍ୟ ଅର୍ଜୁନଙ୍କ ପ୍ରତି ସ୍ନେହ ପ୍ରକାଶ କରନ୍ତି ବା ସ୍ନେହ ପ୍ରଦାନ କରନ୍ତି। ଆଚ୍ଛା, ଯତବା ଦ୍ୱିତୀୟ ଅର୍ଥ କଲେ, କିମ୍ବା ଗୁଡ଼ାକେଶକୁ ଦ୍ୱିତୀୟ ଅର୍ଥ କଲେ, ଯେଉଁ ଅର୍ଥଟା ପ୍ରଭୁପାଦ ଏଠି ରଚନା କରିଛନ୍ତି, ବଳଦେବୀ ଦେବସ୍ୱାମୀ ସେଠି ରଚନା କରିଛନ୍ତି, ଇଏ ତାଙ୍କର ସ୍ୱତନ୍ତ୍ର ଅର୍ଥ, ସିଏ ଭକ୍ତିପରା ଅର୍ଥ ନେବେ, ସିଏ ବେଶୀ ଏ ଅର୍ଥ ନେବେନି। ଗୁଡ଼ା ଗୁଡ଼ାକା ନିଦ୍ରା, ଏ ନିଦ୍ରାଟା ଗୋଟେ କଣ, ନିଦ୍ରାଟା ଉତ୍ତମ ଗୁଣର ପ୍ରକାଶ, ଯାହାର ତାକୁ ଯେତେ ନିଦ ଲାଗୁଛି ସେତେ ତମ ଗୁଣୀ ପିଲା, ନିଦ୍ରାଟା ତମ ଗୁଣର ପ୍ରକାଶ। ଏଇଟା କଣ ହୁଏ ନା, ନିଦ୍ରା ସେଥିପାଇଁ ପ୍ରାତରୁ ଉଠିବା ପାଇଁ କୁହାଯାଏ, ପ୍ରାତରୁ କାହିଁ ଉଠିବା ପାଇଁ କୁହାଯାଏ, ଏଥିପାଇଁ କୁହାଯାଏ ପ୍ରାତରୁ ଉଠିଲେ ତାର ସତ୍ୱଗୁଣଟା ବଢିବ। ନିଦ୍ରାଟା ଗୋଟେ ଆମଠୁ ଲୋକମାନେ କମ୍ ଶୋଉଛନ୍ତି, ବିଜନେସମ୍ୟାନ ମାନେ ଆମଠୁ କମ୍ ଶୋଉଛନ୍ତି, ବିଜନେସ୍ ମାନେ ରାତି 12ଟାରେ ବନ୍ଦ କରିବେ, କେତେବେଳେ ବାବୁଲି ହଉ ଦୋକାନ ଯୋଉ ବନ୍ଦ ହଉଛି କେତେବେଳେ 11-12ଟାରୁ ବନ୍ଦ ହେବେ, ତୁମର ସିନା ଯେ ରଡ଼ ସମୟ ଦୋକାନ, ତୁମର 8ଟା ବେଳକୁ ଖୋଲିବ କି 7ଟା ବେଳକୁ ଖୋଲିବ, ଯେଉଁ ଚା ଦୋକାନ ଯେଉଁ ମୁଁ ଷ୍ଟେସନ ଘର ଦେଖିଛି ଚା ଦୋକାନୀ ଲାଷ୍ଟରେ ବସ୍ ଷ୍ଟାଣ୍ଡର ତ କେଉଁଠି ଗୋଟେ ମୁଁ ତାକୁ ପଚାରିଲି ସେ ଟୋକାକୁ ଆଉ କେଉଁଠି ଲାଇଟ୍ ଲାଗିଥାଏ ବହୁତ ଲାଇଟ୍ ଲାଗିଛି ସେ ତ ବସ୍ ଷ୍ଟାଣ୍ଡ ତ ଆଉ କଟକ ବସ୍ ଷ୍ଟାଣ୍ଡ ନା କେଉଁଠି ନା ନା କଟକ ନାହିଁ ଯାଉଥିଲେ ନାଇଟ୍ ବସ୍ରେ ଭାଗବତ କଥାରେ ମୁଁ ନାଇଟ୍ ବସ୍ରେ ଯାଉଥିଲି ସେ ତାକୁ ଓହ୍ଲେଇଲି ସେଠି ଓହ୍ଲେଇ ସମସ୍ତେ ସ୍ପର୍ଶ କଥାରେ ଗଲେ ମୁଁ ଆସିଲି ପାଣି ବୋଟଲ୍ଟେ ଭରି କରି ସେ ଟିୱେଲ୍ରୁ ଆସିଲି ମୁଁ ପଚାରିଲି ଗାଡ଼ି ସେଠି ଅଧଘଣ୍ଟା ରହିଲି ତାହା ଖାଇବାକୁ ଗଲେ ମୁଁ ସେଠି ବସିଲି ଓହୋ ଏଇ ବାଲେଶ୍ୱର ଜଲେଶ୍ୱର ଆସିଲା ସେ ବାଲେଶ୍ୱର ସେଇ ଢାବା ଗୋଟେ ଅଛି ସେଠି ରଖେ ଶେରଗଡ଼ ଢାବା ପାଖରେ ତ ପଚାରେ ମୁଁ ଗିରି ତୁ ଏଇ ରାତି ଏଗାରଟା ଏଗାରଟା ପଇଁଚାଳିଶ ଲୋକଗୁଡ଼ା ଖାଇବାକୁ ଯିବି ଦଶଟା ପଇଁଚାଳିଶ ଏଗାରଟା ପନ୍ଦର କୋଡ଼ିଏରେ ଲୋକ ଖାଇବାକୁ ଯିବି ଗୋଟେ ଏତେ ମାନେ କ'ଣ ଅଜ୍ଞାନ ତାଙ୍କୁ କହିବୁ ଏଗାରଟାରେ ଯିବ ପୁଣି ଆମିଷ ଆମିଷ କ'ଣ ଗୋଟା ଖାଇକି ଆସିବେ ବାଟରେ ପାଖରେ ବସିପାରିବେନି ମୁଁ ଯାଇ ବାହାରେ ବୁଲି ବୁଲି ଆସେ ଖାଲି ମୁହଁର କପଡ଼ା ଦେଇକି ବସିଯିବା କଥା ବୁଲିକିରି ତୁ ଦୋକାନଟା ଖୋଲିଛୁ ଏତେ ରାତିରେ ଶୋଉଛୁ କେତେବେଳେ କହିଲେ ବାବା ସବୁ ବସ୍ ନାଇଟ୍ ବସ୍ ଯିବେ ମୁଁ ଯିବି ସବୁ ନାଇଟ୍ ବସ୍ ଯିବେ ତାଙ୍କର ଅଧଘଣ୍ଟା ବସ୍ ଡେରି ହେଇଥିଲେ ସେ ରହିଛି କାରଣ ତମର କଷ୍ଟମର ସବୁ ଅଛନ୍ତି ନା ସେ ସେଠି ରଖିବ ପାନ ଦେବ ଦୋକାନ କି ପାନ ତାର ଡ୍ରାଇଭର ପାନ ଖାଇବ ଆସିଏ କ'ଣ ରାତି ବାରଟାରେ ଦୋକାନ ବନ୍ଦ କରି ଆସି ଦିନ ଦଶଟା ମୁଁ ଶୋଉଛି ପୁଣି ସକାଳେ ଦୋକାନ ଖୋଲିବ ନା ଆଉ ଭୋର ଯୋଉ ଭୋର ଯୋଉ ଟ୍ରକ୍ ଲାଗିବେ ଚା ଖାଇବେ ମୁଁ କହିଲି ସେ ତ ସକାଳୁ କ'ଣ ତୁମେ ଜଳଖିଆ ପଡ଼ିଯିବ ନା ନା ସକାଳୁ ସେମାନେ କିଛି କରନ୍ତିନି ଖାଲି ଚା କରିବେ କିଏ ଢାବାବାଲା ଖାଇବା ପିଇବା ତାଙ୍କ କଲେ ଦଶ ଏଗାରଟା ମୁଁ ଦୋକାନ ଖୋଲିବି କାହିଁକିନା ଚା ଖାଇବେ ବିସ୍କୁଟ୍ ଖାଇବେ ଖୋଇନି ନେବେ ସେ କେତେ ଘଣ୍ଟା ଶୋଉଛନ୍ତି ଆମର ଘଣ୍ଟା ଦେଖି ଛଅ ଘଣ୍ଟା ଶୋଇଲେ ତାକୁ ତାକୁ ଦେଖି ସେଠି ଘୋଳୁଥିବ ସେ ବସୁଥିବ ନିଦ୍ରା କାହିଁ ଲାଗୁଛି ନିଦ୍ରାଟା କାହିଁ ତୁମକୁ ଲାଗୁଛି ତୁମର ଦାୟିତ୍ୱଟା ନାହିଁ ତୁମ ମୁଣ୍ଡରେ ନିଆଁ ଜଳୁନି ତୁମ ଗୋଟେ ସେଥିପାଇଁ ଲେଜିନେସ୍ ଲାଗୁଛି ତମ ଗୁଣ ପ୍ରକାଶ କାରଣ ଯେଉଁମାନେ ଅତ୍ୟନ୍ତ ନିଦ୍ରା ଫିଲ୍ କରେ ସେଟା ତମ ଗୁଣ ପ୍ରକାଶକ ସେଟା ଭଲ ଗୁଣ ନା ନିଦ୍ରାଟା କେମିତି ତୁମକୁ ଲାଗିବ ନିଦ୍ରା ଲାଗିବ ଯେଉଁମାନେ ସୈନ୍ୟମାନେ ଅଛନ୍ତି କ'ଣ ଆମର ବର୍ଡର ସୈନ୍ୟ କେଉଁଠୁ କିଏ ଢୋଳେଇକି ପଡ଼ିଯାଇଛି ମୁଁ ଦେଖିଲା କିଏ ଢୋଳେଇକି ପଡ଼ିଯାଇଛି ନିଦ ଲାଗିବ ତାଙ୍କୁ ନିଦ କ'ଣ ଏତେ ନିଦ୍ର କ'ଣ ନିଦ୍ରା କ'ଣ ନିଦ୍ରାଟା ଗୋଟେ ତମ ଗୁଣର ପ୍ରକାଶ ମଣିଷ ଶୋଇବା ଦରକାର ଠିକ୍ ଅଛି ତୁମର ନିଦ୍ରା ଭୋଗ ହଉ ନ ହଉ ଏ ଟ୍ରକ୍ ଡ୍ରାଇଭର ଶୁଣନ୍ତିନି ଆଖି ପକେଇଦେ ଦୁଇ ଦିନ ଅଢ଼େଇ ଦିନ ଆଖି ଲାଲ ପଡ଼ିଯିବନି ଆଉ ଉଳେଇ ପଡ଼ିବ ଥଣ୍ଡା ପାଣି ପିଇବେ ଏ ଖଇନି ପନି ଖାଇବେ ସେଥିରେ ଗାଡ଼ି ଚଲାଉଥିବେ ସେ ଆର ଡ୍ରାଇଭର ଆସିବନି ସେ କହିବ ଦୁଇ ଦିନ ଛୁଟି ନେଇଯାଇଛି ଜଣେ କହିବ ନା ମୋର ପୁଅ ବାହାଘର ଝିଅ ବାହାଘର ଅଛି ମୁଁ ଚାରି ଦିନ ଚଲେଇଦେବି ତାକୁ ଗାଡ଼ି ଦେଇ ପଳେଇବି ସେ ତାର ନିଜେ ଡ୍ୟୁଟି କରିବେ ନିଦ୍ରା କହି କହିଲେ ନା ଦୁଇଟାକୁ ଜୟ କରିବାକୁ ପଡ଼ିବ ତୁମକୁ ଚାରିଟା ଜିନିଷ କମେଇବାକୁ ପଡ଼ିବ କମେଇ ଏମିତି ତ ମନ ଇଚ୍ଛା କମେଇ ପାରିବନି କମେଇଲେ ତୁମେ ପୁଣି ଗୋଟେ କମେଇଦେଲେ ଆଉ ଗୋଟେ ବଢ଼ିଯିବ ଆଉ ଗୋଟେ କମେଇଦେଲେ ହେଇଯିବ ଆହାର ନିଦ୍ରା ଭୟ ମୈଥୁନି ଚାରିଟା ଜିନିଷ ଯେତେବେଳେ ତୁମର କମିଯିବ ପରେ ଜିରୋ ହବ ପ୍ରପାତ କହୁଛୁ ତୁମେ ସେତେବେଳେ ଭଗବାନ ପାଖକୁ ଯିବା ପାଇଁ ପ୍ରସ୍ତୁତ ହବ ଆହାର ନିଦ୍ରା ପ୍ରପାତ କୁହନ୍ତି ଏଠି କୁହନି ଇଟିଂ ସ୍ଲିପିଂ ମେଟିଂ ଆଣ୍ଡ ଡିପେଣ୍ଡିଂ ଟର୍ନ ଜିରୋ ଦେନ୍ ୟୁ ଆର୍ ଏଲିଜିବଲ୍ ଟୁ ଗୋ ଟୁ ଗୋଲକ ବୃନ୍ଦାବନ କ'ଣ ବୁଝିବ ନାଇଁ ଭାବିବ ଡିମାଣ୍ଡ କ'ଣ ତୁମର ଡିମାଣ୍ଡ କିଛି ନାହିଁ ବଡିକି ତୁମେ ଯେତେବେଳେ ଇଚ୍ଛା ହେଲା ଗଣ୍ଡେ ଖାଇବାକୁ ଦେବ ବାସ୍ ଶରୀରଟା ଚାଲିବାର ଅଛି ଶୋଇବାର ଅଛି ଠିକ୍ ଅଛି ରେଷ୍ଟ ଟିକେ ବଢି ଯେତେ ଟାୟାର୍ଡ ଲାଗୁଛି ରେଷ୍ଟ ନେବାର ଅଛି ତାର ଅର୍ଥ ନୁହେଁ ଯେ କମେଇବାକୁ ପଡିବ ପ୍ରବାଦ ମାତ୍ର କେତେ ଘଣ୍ଟା କେତେ ସମୟ ଶୋଉଥିଲେ କେତେ ସମୟ ଭକ୍ତିମନ ଠାକୁର ସନ୍ଧ୍ୟାବେଳେ ଆସିକି ପ୍ରବାଦ କହୁଛନ୍ତି ସନ୍ଧ୍ୟାବେଳେ ଆସିକି ପହଞ୍ଚିବେ ରେଷ୍ଟ ନେଇଯିବେ ସାତଟା ଦଶଟା ଭିତରେ ସ୍ନାନ ଟାନ କରି ପ୍ରସାଦ ଟିକେ ପାଇଦେଇ ରେଷ୍ଟ ନେଇଯିବେ ଦଶଟାରେ ଉଠି ପଡ଼ିବେ ପ୍ରାରା ସେ ପୁଣି ଥିଲେ ଜଜ୍ ପ୍ରବାଦ କ'ଣ କରନ୍ତି ରାତି ବାରଟା ଭିତରେ ଉଠି ପଡ଼ିବେ ତିନି ଘଣ୍ଟା ମାତ୍ର ଦୁଇ ଘଣ୍ଟା ତିନି ଘଣ୍ଟା ଶୋଇବେ ପୁରା ରାତି ମାତ୍ର ପୁଣି ସକାଳୁ ଉଠିଲେ ଚାଣ୍ଟିଂ ପ୍ରବଚନ କନ୍ଭରସେସନ୍ କେହି ନିଦ ଲାଗେନି ଏଇଟା ତ ଆମେ କପି କରିପାରିବେ ସେଥିପାଇଁ ଆମକୁ ଆଟଲିଷ୍ଟ କରି ତୁମେ ଛଅ ଘଣ୍ଟା ଶୁଅ ତାପରେ ଛଅ ଘଣ୍ଟା ପରେ ଆଉ ଫୁଣି ଡୋଳା ଡୋଳେ କିଛି ନାହିଁ ପୁରା ତୁମକୁ ତାଜା ହେଇକି ରହିବାକୁ ପଡ଼ିବ ବୋଲେ ତୁ ଭଜନ କ'ଣ କରିବ ଗୁଡ଼ା କେଶ ଏଠି କହୁଛନ୍ତି ନିଦ୍ରା ଆଉ ଅଜ୍ଞାନ ଦୁଇଟା ନିଦ୍ରାଟା ସବୁବେଳେ ଗୋଟେ ନିଦ୍ରା ଏଇଟା ଭଲ ଭଲ ସ୍ୱଭାବ ନାହିଁ ତୁମର ପରମାର୍ଥର କିଛି ତୁମେ ନିଦ୍ରାଟା ଗୋଟେ ଏମିତିକା ଜିନିଷ ତୁମ ସବୁ ଜିନିଷ ତୁମକୁ ମାନେ ଇଏ କର ନଷ୍ଟ କରିଦେବ କୌଣସି ଦ୍ୱାରା ମନ ଲାଗିବନି ତୁମର ଜପର ମନ ଲାଗିବନି ଶୁଦ୍ଧାର ମନ ଲାଗିବନି ଯେତେବେଳେ ବହିଧରିବ ଗୋଟେ ଶୋଇବା ଭାସି ହେଇଯାଇଛି ନା ଯେତେବେଳେ ବହିଧରିବ ନିଦ ଲାଗିବ ଯେତେବେଳେ ଜପ ମାଳା ଧରିବ ନିଦ ଲାଗିବ ସେଟା ଭଲ ନାହିଁ ଏତେ ବଡ଼ ଏଇଟା ସବୁ ଅପରାଧ ଏଇ ଯେତେବେଳେ ନାମ ନାମରେ କୁହାଯାଉଛି ନା ଏସବୁ ଲୟ ବିକ୍ଷେପ ଅପରିତି ପ୍ରତି
ରସାସ୍ୱାଦ କଷାୟ ତା ଷ୍ଟେଜ୍ ଗୁଡ଼ାକ ଅଛି ନା, ନିଦ୍ରା ଗୁଡ଼ାକ ଗୋଟେ ସବୁ ବାଧକ ହୁଏ ନା, ନିଦ୍ରା ରହିଲେ ତୁମର କିଛି ନାହିଁ, ଜପଣା ଧରି ତ ଝଡ଼େ ଢୁଳେଇବ, ଆରେ ଏଇଟା କ'ଣ ନିଦ ଲାଗୁଛି, ଶୋଇଯାଅ ଘଣ୍ଟାଟେ, ଉଠ ଜପ କର, ତୁମର ଯାହାର ଗୋଟେ ହାବିଟ୍ ହେଇଯାଇଛି ଗୋଟେ ଢୋଳେଇବା, ସିଏ ତାକୁ ଯେତେ ଶୋଇଲେ ବି ସେ ସବୁ ଢୋଳେଇବ, ସେଟା ଭଲ ଜିନିଷ ନାହିଁ, ତାର ପରମାର୍ଥ ଏଟା ପରମାର୍ଥ ଲୋକମାନଙ୍କ ପାଇଁ ଢୋଳେଇବା ଲୋକ ସଂସାର କେଉଁଠି ବର୍ତ୍ତମାନ କିଏ ନାହାନ୍ତି, କିଏ ବସିକି କେଉଁ ଢୋଳ ଦେଖିଲା ଦେଖିଲା ଦୋକାନରେ କିଏ ଢୋଳଉଛି ନା, କିଏ କେଉଁ ଢୋଳେଇରେ ଖାଇବା ମିଳିବନି ବର୍ତ୍ତମାନ ଯୋଉ ଦୁନିଆ ହେଲାଣି, ଆଉ ଢୋଳିବା ଯୁଗ ଅଛି, ଆଉ ଢୋଳାନ୍ତି କିଏ ବୁଢ଼ା ହେଇଗଲେ, ବୁଢ଼ା ହେଲେ କିଛି କାମ ନାହିଁ ବସିକି ଲୋକ ଢୋଳେଇବେ, ସଂସାରରେ ବସିକି କିଏ ଢୋଳେଇବ ବର୍ତ୍ତମାନ, ସେ ଯୁଗ ସବୁ ଚାଲିଗଲା, ଏଇଟା ପରମାର୍ଥ ପାଇଁ ନୁହେଁ, ଏଥିପାଇଁ ସେଥିପାଇଁ କହିଲେ ନିଦ୍ରା ଜୟ, ଏଠି ସେ କହିଲେ ନା ଗୁଡ଼ାକ ନିଦ୍ରା ତସ୍ୟ ଈଶେନ ଜିତେନ୍ଦ୍ରିୟ ଇତ୍ୟର୍ଥ, ଭଗବାନଙ୍କ କୃପାରୁ ସେ ନିଦ୍ରାକୁ ଜୟ କରିଥିଲେ, ଈଶେନ ଜିତେନ୍ଦ୍ରିୟ ଅତ୍ରାପି ସାକ୍ଷାତ ମାୟାପି ନିୟନ୍ତା ଯ ଶ୍ରୀକୃଷ୍ଣ ସଚାପି ଯେନ ପ୍ରେମଣା ବିଜିତ୍ୟ ବଶୀକୃତ ତିନ ଅର୍ଜୁନେନ ମାୟାବୃତ୍ତି ନିଦ୍ରା ବରାକି ବିଜିତେ କିଂ ଚିତ୍ରମିତି ଭାବ, ତାଙ୍କର ତ ସବୁବେଳେ ମାନେ ଅର୍ଥ ପୁରା ସୁନ୍ଦର ଅର୍ଥ, ଏ ନିଦ୍ରାକୁ ଜୟ କରିବା ଏଇଟା ବହୁତ କଷ୍ଟ ସେ କହୁଛନ୍ତି, କିନ୍ତୁ ଅତ୍ରାପି ସାକ୍ଷାତ ମାୟାପି ନିୟନ୍ତା ଯ ଶ୍ରୀକୃଷ୍ଣ, ସାକ୍ଷାତ ମାୟାର ନିୟନ୍ତା ବା ମାୟାର ନିୟନ୍ତା ଯୋଉ ସାକ୍ଷାତ ଶ୍ରୀକୃଷ୍ଣ, ସଚାପି ଯଶ ପ୍ରେମଣା ବିଜିତ୍ୟ ବଶୀକୃତ, ଯିଏ ଯେଉଁ ଅର୍ଜୁନ ନିଜେ ପ୍ରେମରେ କୃଷ୍ଣଙ୍କୁ ବଶୀଭୂତ କରିଛନ୍ତି, ଜୟ କରିଦେଇଛନ୍ତି, ବା କୃଷ୍ଣ ଅର୍ଜୁନଙ୍କ ପ୍ରେମରେ ନିଜେ ବଶୀଭୂତ ହେଇଛନ୍ତି, ସେ ଅର୍ଜୁନଙ୍କୁ କହିଲେ ତେନ ଅର୍ଜୁନ ଏନା, ସେଇ ଅର୍ଜୁନଙ୍କର ମାୟାବୃତ୍ତି ନିଦ୍ରା, ନିଦ୍ରାଟା ଗୋଟେ ମାୟାର ବୃତ୍ତି, ମାୟାର ବୃତ୍ତି ନା, ଆହାର ନିଦ୍ରା ଭୟ ମୈଥୁନ ଏ ଚାରିଟା ତୁମେ ଚାହିଁଲେ ବଢେଇ ପାରିବ କମେଇ ପାରିବ, ବଢେଇବା କମେଇବା ଏଟା ତୁମ ହାତରେ ଅଛି, ଏଟା ପ୍ରାକ୍ଟିସ ଉପରେ ଡିପେଣ୍ଡ କରେ, ପ୍ରାକ୍ଟିସ ଉପରେ ଡିପେଣ୍ଡ କରେ, ଅଭ୍ୟାସ ଉପରେ, ଏମିତି କିଛି ମାନେ ନାହିଁ ଯେ ପୁରା ଦୁଇ ଓଳି ସବୁବେଳେ ଆମକୁ ଖାଇବାକୁ ପଡିବ, ତିନି ଓଳି ଖାଇବାକୁ ପଡିବ, ଏମିତି କିଛି ମାନେ ନାହିଁ, ଆଉ ଏଇଟା ଆର୍ଟିଫିସିଆଲ କରିହେବନି, ତୁମେ ସ୍ପିରିଚୁଆଲ ଆଡ଼ଭାନ୍ସ କଲେ ତୁମର ହବ, ସ୍ପିରିଚୁଆଲ ଆଡ଼ଭାନ୍ସ ନ କଲେ ତୁମେ କେଉଁଟା କ'ଣ, ସେପାଇଁ ଆମେ ସେ ଷ୍ଟେଜ୍ ନାହିଁ ବୋଲି ଆମ ଆଚାର୍ଯ୍ୟମାନେ କହିଛନ୍ତି, ତୁମେ ଏମିତି କରିବା ଦରକାର ନାହିଁ, ଦୁଇ ଟାଇମ୍ ଭୋଜନ କରିବା ଦରକାର, ସକାଳେ ସନ୍ଧ୍ୟା, ବା 10 ଭିତରେ ସନ୍ଧ୍ୟା ପୂର୍ବରୁ ଭୋଜନ କରିବ, 6 ବିଶ୍ରାମ କରିବ, ସେବା 8 ସେବା କରିବ, ଯାହା ସବୁ ଷ୍ଟ୍ରିକ୍ଟ, କାହିଁକି ନା ସେ ଷ୍ଟେଜ୍କୁ ଜଣେ ଯାଇପାରିବନି, କିନ୍ତୁ ଆମକୁ ମନେ ରଖିବାକୁ ପଡ଼ିବ, ଆମକୁ ଯିବାକୁ ପଡ଼ିବ ଲାଷ୍ଟକୁ ଏଇ ଜିନିଷକୁ, ଆମର ଲକ୍ଷ୍ୟ ହେଉଛି ଏଇଟା, ଯାହା ପ୍ରଭୁପାଦ କହିଲେ ନା କୃଷ୍ଣ ଚେତନା ଅର୍ଥକୁ ବୁଝାଉଛନ୍ତି, ନା କୃଷ୍ଣ ଚେତନା ଗୋଟେ ସମାଧି ଅବସ୍ଥା, ସବୁବେଳେ କୃଷ୍ଣଙ୍କୁ ମନେ ରଖିବାକୁ ପଡିବ, ସ୍ୱପ୍ନ ଅବସ୍ଥାରେ, ଜାଗ୍ରତ ଅବସ୍ଥାରେ, ଶୟନ ଅବସ୍ଥାରେ, ସବୁବେଳେ କୃଷ୍ଣ ମନରେ ରହିବ, ଏଇଟା କୃଷ୍ଣ ଚେତନା ପ୍ରଭୁ ସେଥିପାଇଁ ଶବ୍ଦ ଦେଇଛନ୍ତି, ଆଉ ସେଇଟା ଆର୍ଟିଫିସିଆଲ କରିହେବନି, କୃତ୍ରିମ ଭାବରେ କରିହେବନି, କିନ୍ତୁ ଆଚାର୍ଯ୍ୟମାନଙ୍କର ନିୟମ ପାଳନ କରିଗଲେ, ତାଙ୍କ କୃପାପ୍ରାପ୍ତ ହେଲେ, ଭକ୍ତିଦେବୀଙ୍କର ଭଗବାନଙ୍କର କୃପାପ୍ରାପ୍ତ ହେଲେ, ଗୁରୁ ବୈଷ୍ଣବଙ୍କର କୃପାପ୍ରାପ୍ତ ହେଲେ, ଧୀରେ ଧୀରେ ଜଣେ ତାକୁ ବିଜୟ ଲାଭ କରିବ। ଆମର ଏଇ ଚାରିଟା ଜିନିଷ ବହୁତ ଇମ୍ପୋର୍ଟାଣ୍ଟ ନୁହେଁ, ଶରୀର ପାଇଁ ଏଇଟା ଇମ୍ପୋର୍ଟାଣ୍ଟ, ଆତ୍ମା ପାଇଁ ଏଇଟା ଇମ୍ପୋର୍ଟାଣ୍ଟ ନୁହେଁ, କିନ୍ତୁ ଆତ୍ମଚେତନା ଲାଭ ନ କଲେ ଶରୀର ତାକୁ ଡିମାଣ୍ଡଟା ଜବରଦସ୍ତି ରଖିବ, ତୁମେ କାଟିପାରିବନି, ଆତ୍ମଚେତନାଟା ତୁମେ ତ ଆସିବ, ଆତ୍ମା ପରମାତ୍ମା ତ ତୁମ ଏନର୍ଜିଟା ପରମାତ୍ମା ଦେବେ, ବର୍ତ୍ତମାନ ଏନର୍ଜିଟା ଆମର କେଉଁଥିରେ ଆସୁଛି, ଏ ରାଇସ୍ ଡାଲ ସବ୍ଜି ଆମେ ଖାଇବା ଖାଇବା ଆମେ କହିବା ସେଇଟା, କିନ୍ତୁ ଏଟା ମହାପ୍ରସାଦ, ମହାପ୍ରସାଦ ଯେମିତି ରଘୁନାଥ ଗୋସ୍ୱାମୀ ହେରିକା, ସେ ଗୋଟେ ଗୋଟେ ଦୁନା ମାଠାପି ଦେଇକି ରହିଯାଉଥିଲେ, ମାଠା କ'ଣ ଛାଞ୍ଚ, ଏ ଯେଉଁ କ'ଣ ଏଇଟା ଘୋଳ ଦହି, ଘୋଳ ତ ଦହି ନୁହେଁ, ଏଇଟା କ'ଣ କୁହନ୍ତି, ମାନେ ଦହିଟାକୁ ମନ୍ଥନ କରିଦେଲା ପରେ ଯେଉଁଟା ରହେ ଚଲା, ଓଡ଼ିଆରେ ଚଲା, ସେଇଆକୁ ସେ ଗୋଟିଏ ଦୁନା ପିଇବେ, ପୁଣି ଗୋଟିଏ ଫିକ୍ସ ସାଇଜ୍ ବଡ଼ ଦୁନା ନାହିଁ, ସେ ଗୋଟେ ଦୁନି, ଆରେ ଗୋଟେ ସ୍ୱର ବଞ୍ଚେ କେମିତି, ଭଗବାନ ସହିତ ପୁରା ଯୁକ୍ତ ହେଇଯାଇଛନ୍ତି ନା, ସେଥିରେ କ'ଣ ଅଛି, ସେ ସବୁ ଅଦ୍ଭୁତ ସ୍ଥିତି, ସେ ସ୍ଥିତି ଆମେ ଆପଣଙ୍କ କପି କରିପାରିବାନି, କିନ୍ତୁ କମ୍ ସେ କମ୍ ଓଭର ଇଟିଂ କରିବା ଉଚିତ, ଅଧିକା କରିପାରିବନି, ଆଚାର୍ଯ୍ୟ ପ୍ରିନ୍ସିପଲ ଯୁକ୍ତ ଆହାର ବିହାର, ଅଧିକା ଖାଇବନି, ଅଧିକା ଶୋଇବନି, ଅଧିକା କଥା କହିବନି, ଅଧିକା ଚାଲିବନି, ଅଧିକା ସଂଗ୍ରହ କରିବନି, ସେଇଠୁ ଷ୍ଟାର୍ଟ କର, ତୁମେ ସେଠିକି ଯାଇପାରିବ, ଆଗେ ଷ୍ଟାର୍ଟିଂଟା ଆଚାର୍ଯ୍ୟଙ୍କ ପ୍ରିନ୍ସିପଲ ହବ, ଯୁକ୍ତରୁ ଅଧିକା ଖାଇବେନି, ଅଧିକା ଶୋଇବେନି, ଅଧିକା ବୁଲିବେନି, ଯାହା ସବୁ ଅଛନ୍ତି ସେଇଠୁ ଷ୍ଟାର୍ଟ କରିବ, ଏମିତି ଯେ ପ୍ରସାଦ ବୋଲି କହିକି ତୁମେ ତୁମର ସବୁବେଳେ ପାଇବ, ମୁଁ ପ୍ରସାଦ ପାଉଛି ତ ଆଉ ଆରେ ପ୍ରସାଦ ପାଉଛ ତ ପ୍ରସାଦ ପ୍ରସାଦ ପାଇବା ପାଇଁ ତ ଏଇ ଅତ୍ୟାହାରଟା କିଏ ଲେଖିଛନ୍ତି? ଅତ୍ୟାହାର ଯେତେବେଳେ ଲେଖିଛନ୍ତି ସେଠି କ'ଣ ଲେଖିଛନ୍ତି? କ'ଣ କର୍ମୀ ଲୋକ ପାଇଁ ଲେଖିଛନ୍ତି? ଉପଦେଶାମୃତଟା କର୍ମୀ ଲୋକ ପାଇଁ ଲେଖା ହେଇଛି? ଉପଦେଶାମୃତ ଯୋଉ ଲେଖା ହେଇଛି କର୍ମୀ ଲୋକ ପାଇଁ ରୂପଗୋସ୍ୱାମୀ ଲେଖିଛନ୍ତି? ସେ କଣ ଜାଣିନଥିଲେ ମହାପ୍ରସାଦ କ'ଣ? ମହାପ୍ରଭୁ କଣ ଜାଣିନଥିଲେ ଗୋସ୍ୱାମୀ କହୁଥିଲେ ଭଲ ନା ଖାଇବ ଭଲ ନା ପରିବ? କ୍ଲୁ ଗୋଟେ ଯାହା କୁହନ୍ତି କ୍ଲୁ ନେଇକି ପଏଣ୍ଟକୁ କାଟିବାକୁ ଚେଷ୍ଟା କରିବା ଉଚିତ ନାହିଁ। ଆମେ ପାରୁନା, ଆମେ ଆଡମିଟ୍ କରିବା ଦରକାର ବା ଭଗବାନଙ୍କୁ ପ୍ରାର୍ଥନା କରିବା ଦରକାର, ପ୍ରଭୁ ମୋର ଗୋଟେ ଆସକ୍ତି ରହୁଛି କେମିତି ଆପଣ କାଟନ୍ତୁ। କିନ୍ତୁ ଏମିତି ନାହିଁ ଯେ ତୁମେ କାଟିଦେବ ସ୍ୱାସ୍ଥ୍ୟ ସିଦ୍ଧାନ୍ତକୁ, ନାଇଁ ନାଇଁ ଆମେ ଏମିତି କରିବୁ ସେମିତି କରିବୁ, ନାଇଁ ସେମିତି ହେଇପାରିବୁନି, ଦିଟ୍ ଇଜ୍ ନଟ୍ ପସିବଲ୍। ତୁମର ଆଟାଚମେଣ୍ଟ କାହା ପ୍ରତି ରହିଲେ ବି, ଆହାର ପ୍ରତି, ନିଦ୍ରା ପ୍ରତି, କୌଣସି ଜିନିଷ ପ୍ରତି, ମୈଥୁନ ପ୍ରତି, କୌଣସି ପ୍ରତି ଆଟାଚମେଣ୍ଟ ରହିଲେ ତୁମେ କୃଷ୍ଣ ଭକ୍ତରେ ପ୍ରୋଗ୍ରେସ୍ କରିପାରିବନି। ତୁମର ଆସକ୍ତି ସେଇଠି ରହୁଛି ନା, ତୁମ ଆସକ୍ତି ଯୋଉଠି ରହିଲା ତୁମର ଭାବନାଟା ସେଇଠି ରହିଲା, ଆଉ କୃଷ୍ଣ ଚେତନା କେମିତି ହବ? ସେମିତି ହେଇପାରିବନି। ଏମିତି ତ ମାନେ ଗୋଟେ କୁହାଯାଏ ଗୋଟେ ଭିକାର ଲୋକଟା ବି ଖାଇବା ପାଇଁ କ'ଣ ତାର କିଛି ଆସକ୍ତି ନା, ସେ ଜାଣିଛି ଆଜି କ'ଣ ରୋଷେଇ ହବ, ଘରେ ଯିଏ ରୋଷେଇ କରୁଛି ସେ ଜାଣିଛି ଆଜି ମୁଁ ଅନ୍ନ କରିବି, ପୋଟଳ ରସା କରିବା କି କ'ଣ କରିବା। ଭିକାରୀ ଜାଣିଛି ଆଜି କେଉଁଠୁ କ'ଣ ମିଳିବ ଖାଇବା ପାଇଁ। ଆଜିକାଲି ଭିକାରୀ ତ କେହି ତୁମ ଘରେ ଭାବିଲେ କି କାହାକୁ ଖାଇବାକୁ ଦେଉଛ? କିଛି ନାହିଁ। ଆମର ସବୁ ମୁଁ ଛୋଟ ପିଲାରେ ମୋର ମନ ଅଛି ଡେଲି ଆମର ଘରେ ଦୁଇ ଜଣ ଚାରି ଜଣ ଭିକାରୀ, ତାଙ୍କ ପାଇଁ ରଖା ହେଇଥିବ ସ୍ୱତନ୍ତ୍ର, ସ୍ୱତନ୍ତ୍ର ଆମେ ପକାଯାଏ। ସେ ଜାଣିଛି ତ ଆସିବେ କହିବେ ମା ମଣ୍ଡେ କ'ଣ ଖାଇବାକୁ, ଆଉ ଖାଇବା ସମୟରେ ଯିଏ ଆସିବେ ତାଙ୍କୁ ଦେବାକୁ ପଡ଼ିବ। ଗାଁ ଲୋକ ଜାଣିଛି ନା କିଛି ନାହିଁ ସରିଗଲାଣି ପଖାଳ ଅଛି ନା, ପଖାଳ ଦେ ଖଟା ଟିକେ ଦେଇଦେ ମୁଁ ଖାଇବି, ସେ କହିବେ ତାଙ୍କ ବାସନ ଅଲଗା ରହିଛି ସେମାନେ ଖାଇକି ଯିବେ। ସେ ଜାଣିଥିବେ ତା ଭାଗ୍ୟରେ ଆଜି କ'ଣ ଅଛି, ପଖାଳ ଖଟା ମିଳିବ କି ପିଠାପଣା ମିଳିବ, କିଛି ନାହିଁ। ସେମାନେ ତ ଆସକ୍ତି ତ ନୁହନ୍ତି ଭୋଜନରେ, ଆମେ କାହିଁକି ଆମେ ଯାହା ଭଗବାନଙ୍କ ଦ୍ୱାରା ମିଳୁଛି ବାସ ପାଇଦେବା, କାରଣ ଜୀବନସାରା ଖାଇବାର ଅଛି ନା, ଖାଇବାଟା ଗୋଟେ ଦିନ ସରିଯାଉନି, ସବୁବେଳେ ଜୀବନସାରା ଖାଇବାର ଅଛି। କେତେ ଖାଇବ ତୁମେ, ଆଉ କେତେ ଖାଇ ସେଟା କୁଆଡ଼େ ଯାଉଛି, ସେ ସବୁ ବାତରୁ ମୁଁ ଯାଉଛି। ଯେତେ ଖାଇଲେ କ'ଣ, ଯେତେ ଭଲ ଜିନିଷ ଖାଅ ଯାହା କର, ଶରୀରଟା ସୁସ୍ଥ ରହିବାର ଅଛି, କ'ଣଟା ଖାଇବାର ଅଛି। ଏମିତି ନାହିଁ ଯେ ଆମେ ଗୋଟେ ମାୟାବାଦୀ ଭଳିଆ କିଛି ଖାଇବାନି, ନାହିଁ ଭଗବାନଙ୍କ ତରଫରୁ ପ୍ରସାଦ ଲାଗୁଛି, ଯେତିକି ଆବଶ୍ୟକ ସେତିକି। ରସାସକ୍ତ ଭଲ ଜିନିଷ ନାହିଁ, ଜିହ୍ୱାକୁ ରସର ଆସକ୍ତି ଦେଇଦେବା ଭଲ ଜିନିଷ ନାହିଁ, ରସର ଆସକ୍ତିଟା ବହୁତ ବଡ଼। ସେଥିପାଇଁ ସେ କହିଲେ ତାର ମଧ୍ୟ ଜିହ୍ୱାନ୍ତି ଲୋଭମୟ ସୁଦୂର ମଧ୍ୟ, ରସାସକ୍ତି ହେଇଗଲେ ଜିହ୍ୱା ଗଲା, ତୁମର କେଉଁ ଜନ ଜପ ଧ୍ୟାନ କେଉଁଥିରେ ମନେ ରହିବ? ଜିହ୍ୱାର ଏତେ ବଡ଼ ଶକ୍ତି, ସବୁ ଆଟେନସନ୍ ଟାଣି ଦେବ, ସବୁ ଆଟେନସନ୍ ଟାଣି ଦେବ। ସେଥିପାଇଁ ମହାପ୍ରଭୁ ଲେଖିଦେଲେ ନା ଜିହ୍ୱାର ଲାଳ ସେ ଯେ ଇତି ଇତି ଥାଏ କୃଷ୍ଣ ଉଦର ପରାୟଣ, କୃଷ୍ଣ ନାହିଁ ପାଏ, ପୁରା କାଟି ମହାପ୍ରଭୁ ଉଡ଼େଇଦେଲେ। ମହାପ୍ରଭୁ ଫିଲୋସଫି ଆଉ କ'ଣ କିଏ କାଟିଦେବ? ଜିହ୍ୱାର ଲାଳ ଯାହାର ଜିହ୍ୱା ଯାହାର ଜିହ୍ୱାର ଲାଳ ସବୁବେଳେ ରହୁଛି, ଖାଲି ଏଣେ ଯିବି ସେ କୋଉଠି ପାଇ ପ୍ରସାଦ, କୋଉଠି କ'ଣ ଭଲ ଜିନିଷ ମିଳୁଛି, କୋଉଠି କ'ଣ କରୁଛି, ଶିଷ୍ଣ ଉଦର ପରାୟଣ, ସେ ଶିଷ୍ଣ ଉଦର ପରାୟଣ, ସେ କୃଷ୍ଣଙ୍କୁ ପାଇପାରିବନି, କୃଷ୍ଣ ନାହିଁ ପାଏ। ମହାପ୍ରଷ୍ଟ କରିଲେ ସେ କୃଷ୍ଣ କେବେ ପାଇପାରିବନି। ଯେତେବେଳେ ଯାହା ଭଗବାନ ବ୍ୟବସ୍ଥା କରୁଛନ୍ତି, ରସାଶକ୍ତି କେବେ ବଢ଼ିବା ଉଚିତ ନାହିଁ, ଏଇଟା ଖାଇବା, ଏଇଟା ମିଠା ମୋର ଭାରି ପ୍ରିୟ, ଏଇଟା ମୋର ଭାରି ପ୍ରିୟ, ଏଇଟା ଆମେ କରିବା, ଏଇଟା ଖାଇବା, ଏଇଟା କ'ଣ ସବୁବେଳେ, ଏ ତ ତୁମର ଭଜନ ପୁରା ବାଧା ହେଇଯିବ, ନଷ୍ଟ ହେଇଯିବ। ଆମେ ମାୟାବତୀ ନୁହନ୍ତି, ଯେତେବେଳେ ଭଗବାନ ଦ୍ୱାରା ମିଳିଲା ଖାଇଲେ, କିନ୍ତୁ ଏମିତି ନାହିଁ ଯେ ଗୋଟେ ଯୋଜନା ବନେଇକି ସବୁବେଳେ ଭୋଜନ ପ୍ରତି ନିଦ୍ରା ଏସବୁ, ଏଇଟା ବହୁତ ବାଧକ, ବହୁତ ବାଧକ ଏସବୁ ଭକ୍ତିରେ। ଆମେ ଭକ୍ତିରେ ବହୁତ ଉଚ୍ଚକୁ ଯିବା ପାଇଁ ଚାହୁଁଛେ, କିନ୍ତୁ ଫାଉଣ୍ଡେସନ ଗୋଟେ ଷ୍ଟଡି କରୁନେ, ଏଇଟା ବଡ଼ ବର୍ତ୍ତମାନ ଗୋଟେ କମଜୋରି ଧନ୍ଦା ଆମର ହେଇଯାଉଛି। ଆମେ ବହୁତ ଆଡ଼ଭାନ୍ସ କରିବା ପାଇଁ ଚେଷ୍ଟା କରୁଛୁ, କିନ୍ତୁ ଲୋୟର ବେଷ୍ଟକୁ ଆମେ ଚିନ୍ତା କରୁନେ, ମୋର ଅସୁବିଧାରେ କ'ଣ ରହୁଛି ଭକ୍ତିରେ, ମୋ ବଡି କେତେ ପରମିଟ୍ କରୁଛି, ମୋ ଶରୀରରେ ଭଜନ କରୁଛି, ମୋ ଆତ୍ମାରେ ଭଜନ କରୁନି। ଯେଉଁମାନେ ଆତ୍ମାରେ ଭଜନ କରୁଥିଲେ, ଯେଉଁମାନେ ଆତ୍ମସ୍ଥିତି ରହି ଭଜନ କରୁଥିଲେ, ଦେ କ୍ୟାନ୍ ଇଟ୍ ଏନିଥିଙ୍ଗ, ସେମାନେ ଯାହା ଭୋଜନ କରିପାରିବେ, ଯେଉଁଠି ସହନ କରିପାରିବେ, ଯାହା ବି କରୁଥିଲେ, ଦେ ରେଗୁଲେଟିଭ। ଯେଉଁମାନେ ଆତ୍ମସ୍ଥିତି ରହି ଭୋଜନ କରୁଥିଲେ ସେମାନେ ଆମଠୁ ଆଉ ରେଗୁଲେଟିଭ। ଆମେ ଦେହ ସ୍ଥିତିରେ ରହୁଛେ, ଦେହଟା ଆମର ପ୍ରତିବନ୍ଧକ, ତ ବହୁତ ରେଗୁଲେଟିଭ କରିବାକୁ ପଡିବ, ବହୁତ ରେଗୁଲେଟିଭ, ନହେଲେ ତ ଆମେ ପାରିବାନି କେବେ। ଯେମିତି ଖାଇବା, ଯେମିତି ଶୋଇବା, ଯେମିତି ଯାହା କରିବା, ଆମ ଜୀବନରେ ଆମେ ଭକ୍ତିରେ ଆଡ଼ଭାନ୍ସ କରିଯିବା ନାହିଁ, ଆଉ ଏଇଟା ଆର୍ଟିଫିସିଆଲି ଆମେ କରିବାନି। ଆଚାର୍ଯ୍ୟଙ୍କ ପ୍ରିନ୍ସିପୁଲ, ଆଚାର୍ଯ୍ୟମାନେ ଯାହା କହିଛନ୍ତି, ଯୁକ୍ତ ଆହାର, ଅଧିକା ଖାଇବନି, ଅଧିକା ଶୋଇବନି, ବହୁତ ପ୍ରିନ୍ସିପୁଲ ଆମକୁ ଲାଇଫ ନେବାକୁ ପଡିବ। ଆଉ ଯାହା ଯେଉଁ ଜିନିଷ ଗୋଟେ ଆସକ୍ତି ରହିବ, ଆମେ ତ ସେମିତି ସଂସ୍କାର ଜୀବନ ନୁହନ୍ତି, ଗୋଟେ ଭୋଜନ ଆସକ୍ତି ରହୁଛି, ଭଗବାନ ପ୍ରାର୍ଥନା କରିବାକୁ ପଡିବ ତୁମକୁ ବାରମ୍ବାର, ଭଲି ପ୍ରାକ୍ଟିସ୍ କରିବାକୁ ପଡିବ, ଭଗବାନଙ୍କୁ ପ୍ରାର୍ଥନା କରିବାକୁ ପଡିବ। ଆମର ପ୍ରୋସେସ୍ରେ ଏଥିପାଇଁ ବହୁତ ବ୍ରତ ତପସ୍ୟା ରଖା ହେଇଥିଲା, ଏଥିପାଇଁ ଏତେ ଉପବାସ ରଖାଯାଇଛି, ସେ ଜୁହାର ଆସକ୍ତି କମେଇବା ପାଇଁ, ଶରୀର ବି ଭଲ ରହିବ, ଜୁହା ଆସକ୍ତି ବି କମିବ, ଭୋଜନ ବି ବଢ଼ିବ, ଆମର ଉପବାସ ପ୍ରାଧାନ୍ୟ, ଉପବାସ ଏଇଥିପାଇଁ ପ୍ରାଧାନ୍ୟ ଦିଆଯାଏ, ଉପବାସ କରାଯାଏ ବହୁତ, ଭୋଜନଟା ଅଧିକା କରିବ ସେଦିନ, ବର୍ତ୍ତମାନ ଭୋଜନ କରିକି ବି ଭୋଜନ ହୁଏ, ଏଇଟା ବହୁତ ବଡ଼ ଦୁଃଖର ବିଷୟ ବର୍ତ୍ତମାନ ନା, କାରଣ ଏଥିରେ ଏଥିରେ କ'ଣ ହେବ ନା, ସାମ୍ପ୍ରଦାୟିକ ଯେଉଁ ଶିକ୍ଷା ଗୁଡ଼ିକ ଅଛି ନା ପୁରା ପୁରା ବୁଡ଼ିଯିବ, ଯଦି ଆମେ କେହି ଏଇଟା ସବୁ ଫଲୋ ନ କରିବା ତାହେଲେ ଇଏ କ'ଣ ରହିବ, କ'ଣ ଇଏ ପରମ୍ପରା ଶିକ୍ଷା କ'ଣ ରହିବ, ଆଦର୍ଶତା କ'ଣ ରହିବ, ମହାପ୍ରଭୁଙ୍କ ଶିକ୍ଷାର ଆଦର୍ଶତା କ'ଣ ରହିବ, ନାଇଁ ଏସବୁ ଜିନିଷ ନୁହେଁ। ସେଥିପାଇଁ ଏଇ ଭଗବାନଙ୍କର କୃପା ଏ ନିଦ୍ରାକୁ ଜୟ କରୁନଥିଲେ, ଆମେ ତ ଭଗବାନଙ୍କ କୃପା ନ ପାଇଲା ପର୍ଯ୍ୟନ୍ତ ଆହାର ନିଦ୍ରା ଭୟ ମୈତନ ଏ ଟନ୍ସ ଟୁ ଜିରୋ ହବନି, କିନ୍ତୁ କମ୍ସେ କମ୍ ଆମେ ଆହାର ଅତ୍ୟାହାର ପ୍ରୟାସ ପ୍ରଜଳ୍ପ ନିୟମ ଆଗ୍ରହ ଏସବୁ ଭକ୍ତ ପାଇଁ ଲେଖିଛନ୍ତି, ଯୁକ୍ତାହାର ଏଇ ପ୍ରିନ୍ସିପଲ୍କୁ ମାନିକି ଆମକୁ ଯିବାକୁ ପଡ଼ିବ, ସବୁବେଳେ ଏଇଟା ଚିନ୍ତା କରିବାକୁ ପଡ଼ିବ। ଏମିତି ଆମେ ଯେକୌଣସି ଭାବରେ ଭକ୍ତି କରିପାରିବା ଏଇ ଭାବନାଟା ମନରୁ କାଢ଼ିଦେବାକୁ ପଡ଼ିବ। ଶାସ୍ତ୍ରରେ କିଛି ନିୟମ ରହିଛି ଭକ୍ତି କରିବା ପାଇଁ, ଆଚାର୍ଯ୍ୟମାନେ କିଛି କହିଛନ୍ତି, ସେଥିପାଇଁ ବାରମ୍ବାର ପୂର୍ବଦ ରଚନା କରିଛନ୍ତି, ଏତେ ବଡ଼ ଗୁଡ଼ା କେଶ ନିଦ୍ରା ଜୟ ଅଜ୍ଞାନ ବିଦ୍ୟା କାହିଁ ବାରମ୍ବାର ଲେଖୁଛନ୍ତି, ଏମିତି ନାହିଁ, ବହୁତ ଚିନ୍ତା କରିବାକୁ ପଡ଼ିବ। ସେ କିଏ କାହା କଥା ମୁଁ ପଢ଼ୁଥିଲି ଥରେ ଆଗରୁ କହୁଥିଲି ସେ କଥା, ଆମର ହଁ ଆଙ୍କର କଥା, ଏ ଯେଉଁ ତାଙ୍କ ମା ତାଙ୍କୁ ପଠେଇଲେ ଯେତେବେଳେ ବୈରାଗୀ ହେଇକି କଲେ, ନାଇଁ ନାଇଁ ଟିକା ଭୁବନେଶ୍ୱର ନୁହେଁ, ରାଜା ଭର୍ତ୍ତୁହରି, ଭର୍ତ୍ତୁହରି ମା କହିନାହାନ୍ତି, କିଏ ଭର୍ତ୍ତୁହରି ଚରିତ୍ର କାହା ଚରିତ୍ର ଅଛି, ତାଙ୍କୁ କହିଥିଲେ ଦୁର୍ଗରେ ଦୁର୍ଗ ଭିତରେ ରହିବ ସବୁଦିନ ଅମୃତ ନା, ସବୁଦିନ ଅମୃତ ଭୋଜନ କରିବ, ଆଉ ଗୋଟେ କଣ ରହିଥିଲା, ହଁ ପୁଷ୍ପ ପୁଷ୍ପଶଯ୍ୟାରେ ଶୋଇବ, ଆଉ ଆଉ ଉଦର ଶୋଧନ କରିବ, ଏ ଚାରିଟା କାମ କରିବ, ତାଙ୍କୁ କହିଥିଲେ ଏବେ ଏମାନଙ୍କ ପାଇଁ। ଏସବୁ ନୀତିରେ ମୁଁ ପଢ଼ୁଥିଲି ଆଗରୁ, ବହୁତ ବହି ପତ୍ର ସେ ସବୁ ନୀତିରେ ଅଛି। ଅମୃତ ଭୋଜନ ମାନେ କ'ଣ, ଭୋକ ଲାଗିଲେ ଖାଇବ, ସମୟ ହିସାବରେ ଖାଇବା ଇମ୍ପୋର୍ଟାଣ୍ଟ, ତାଠୁ ବଡ଼ ହେଲା ଭୋକ ଲାଗେ, ଭୋକ ଲାଗୁନି ମାନେ ଭୋଜନ କରିବା ଉଚିତ ନାହିଁ, ଠିକ ଅଛି ସକାଳେ ନ ଖାଇଲେ ମୁଁ ଚାରିଟା ବେଳେ ଖାଇବ ସୁଦ୍ଧା କ'ଣ ହେବ, ଏମିତିରେ ଯେ ଆମେ ମରିଯିବା, ନ ଖାଇଲେ ମରିବାନି ଆମେ, ନ ଖାଇବା ଗୋଟେ ବ୍ୟକ୍ତି କେତେଦିନ ରହିପାରିବ, ଭାବିଲି ଜଳ ପିଇ ଖାଇଲେ ଏକୋଇଶ ଦିନ ବଞ୍ଚିଯିବା, ଆଉ ଭେଣ୍ଟିଲେଟର ଯିଏ ରହୁଛନ୍ତି ଖାଉଛନ୍ତି କି, ଏ ଖାଲି ସାଲାଇନ୍ ଫାଲାଇନ୍ କ'ଣ ଟିକେ ଜୁସ୍ ଦିଆହଉଛି, ଆଜି ଆଜି ନ ଖାଇଲେ ଚାରିଟା ବେଳକୁ ଖାଇବା, ସରିଯାଉନି ତୁମ ଭାଗ୍ୟ, ଭାଗ୍ୟରେ ତୁମର କିଏ ନେଇଯାଉନି, ତୁମ ବ୍ୟସ୍ତ ହୁଅନି, ଭୋକ ଲାଗିଲେ ମାନେ ଭୋଜନ କରିବେନି, ଶରୀର ଖରାପ ହେବାର ଇଏ ହେଉଛି ପ୍ରଥମ କାରଣ, ସବୁବେଳେ ଯେ ସବୁ ଖାଦ୍ୟଟା ହଜମ ହେଇଯାଉଛି, ଆମେ ନଅଟା ବେଳେ ମୁଁ ଖାଉଛି, ନଅଟା ବେଳେ ମୋତେ ଭୋକ ଲାଗିବ, ତାର ମାନେ ନାହିଁ ତୁମେ ତା ପୂର୍ବଦିନ କ'ଣ ଖାଇଛ, ଯଦି ଗରିଷ୍ଠ ଜିନିଷ କିଛି ଭୋଜନ କରିଛ ସେ ହବନି, ଭୋକ ଲାଗୁନି, ଖାଇବା ସେ ଜଳ ପିଇକି ରହିଯାଉ, ଚାରିଟା ବେଳକୁ ଭୋଜନ କରିବ, ଅସୁବିଧା କ'ଣ ହେଉଛି, ଭୋଜନ ଅର୍ଜିନେ ଭୋଜନ ମିଶନ, ଭୋଜନ ତୁମକୁ ତୁମର ହଜମ ହେଇନି ତୁମେ ଖାଉଛ ମାନେ ସେଟା ହେଉଛି ବିଷ, ବର୍ତ୍ତମାନ ଏଇଟା ସମସ୍ତେ ଜଗତକୁ ଖାଇଦେଲା ଆଉ କ'ଣ, ଝିଅ ବର୍ତ୍ତମାନ ସବୁ ସବୁ ଜଗତକୁ ଖାଇଦେଲା, ଆଉ ନାମ କ'ଣଟା କରିବେ ଲୋକ, ଭୋଜନର ସବୁଆଡ଼େ ପ୍ରାଧାନ୍ୟ, ଆଉ କଳିଯୁଗରେ ଏଇଟା ହବ ବୋଲି ଲେଖା ହେଇଛନ୍ତି ମହାଭାରତରେ, ସବୁଆଡ଼େ ଖାଲି ଭୋଜନର ପ୍ରଶଂସା ହଉ, ଯେଉଁଠି ଯେତେବେଳେ ଯାହା ଅନୁଷ୍ଠାନ ଯେଉଁଠି ଯାହା ହଉ ଭଲ ଖାଇବାକୁ ମିଳିଲା, ହଁ ବଢ଼ିଆ ହେଲା, ଭୋଜନର ପ୍ରଶଂସା ହଉ, ଏ ସବୁ ଜାଗା ସବୁ ଜଗତରେ ପୁରା ଭୋଜନ ପୁରା ଖାଇଦେଇଛି ଜଗତକୁ ବର୍ତ୍ତମାନ, ସେଥିପାଇଁ ସେ ଲେଖିଲେ ତାର ମଧ୍ୟ ଯିବା, ଭୋକ ଲାଗିଲେ ଭୋଜନ କରିବା ଦରକାର, ଆଉ ପୁଷ୍ପଶଯ୍ୟାରେ ଶୋଇବ, ନିଦ ଲାଗିଲେ ଶୋଇବା ଦରକାର, ଶୋଇବା ଏମିତି ନାହିଁ ଯେ ନଅଟା ବାଜିଲେ ମୁଁ ଶୋଇବି, ନାହିଁ ନିଦ ଲାଗିଲେ ଶୋଇବା ଦରକାର, ଜଣକ ମୋତେ ସବୁବେଳେ ନିଦ ଲାଗୁଛି, ସବୁବେଳେ ନିଦ ଲାଗୁଛି ମାନେ ସେଟା ପୁରା ତମ ଗୁଣୀ, ସେ ପୁରା ମାୟା, ଏଇଟା ମାୟା ବୃତ୍ତି ଲେଖିଲେ ନା, ମାୟା ବୃତ୍ତି, ମାୟାର ବୃତ୍ତିରେ ପୁରା ରହିଛି, ପୁରା ମାୟାରେ ରହିଛି, ନହେଲେ କେମିତି ଏଇଟା ଲେଖିଲେ ମାୟାବୃତ୍ତି, ମାୟାର ବୃତ୍ତି, ଅର୍ଜୁନ ଏଇଟା ମାୟାବୃତ୍ତି ନିଦ୍ରା ବରାକି, ବରାକି କହିଲେ ତୁଚ୍ଛି ମାନେ କ'ଣ, ବରାକି ମାନେ କ'ଣ ତାର ପ୍ରକୃତ ୱାର୍ଡ଼ଟା, ମାନେ ହିନା, ହୀନ ହୀନ ଲୋକ, ତାକୁ ଆଉ ସ୍ତ୍ରୀଲିଙ୍ଗରେ ଯେଟା ଯାହା ହବ, ହୀନା ସ୍ୱଭାବରେ ସେ ବରାକି,
ମାୟାବୃତ୍ତି ନିଦ୍ରା ନିଦ୍ରା ଦେବୀ ନା ସେ ଦେବୀ ତାଙ୍କୁ ବରାଗି ବୋଲି କହୁଛି ହିନା ସେ ତାଙ୍କର କ'ଣ କରିପାରିବ କାହିଁକି ଭଗବାନ ଯାହାର ପ୍ରେମର ବସ ହେଇଛନ୍ତି ବରାକି ଜିତ ଇତି କିଂ ଚିତ୍ରମ ଏଥିରେ କ'ଣ ଆଶ୍ଚର୍ଯ୍ୟ ଅଛି ଭଗବାନଙ୍କୁ ଯେ ପ୍ରେମରେ ଜିତିଛନ୍ତି ତାଙ୍କୁ ଇଏ କ'ଣ କରିପାରିବ ନିଦ୍ରା କିଛି କରିପାରିବନି ସେଥିପାଇଁ ଶୋଇବା ନିଦ ଲାଗିଲେ ଶୋଇବା ଦରକାର ଆଉ ଦୁର୍ଗରେ ରହିବ ସବୁବେଳେ ଭକ୍ତ ସଙ୍ଗ ରହିବ ଏକାକି ରହିବନି ଦୁର୍ଗରେ ରହିବା ସହିତ ସମାନ ସାଧକମାନଙ୍କ ସଙ୍ଗରେ ସବୁବେଳେ ରହିବାକୁ ପଡ଼ିବ ଆଉ ଚତୁର୍ଥ ହେଲା ଉଦର ଶୋଧନ କରିବ ଯେତେବେଳେ ଯାହା କାରଣ ବାବାଜୀ କ'ଣ ଔଷଧ କ'ଣ ଖାଇବ ଔଷଧଟା ଗୋଟେ ଅଲ୍ଟିମେଟ୍ ଲାଷ୍ଟ ଜିନିଷ ଟିକେ କ'ଣ ହେଲା ଔଷଧ ଖାଇଦେବା ନାଇଁ ଉପବାସ କର ଆଗେ ଫାଷ୍ଟ ପ୍ରବର ଲେଖିଛନ୍ତି ପ୍ରବର ଫାଷ୍ଟ ଲେଖିଛନ୍ତି ତୁମର ଯାହା କିଛି ହେଉଛି ଫାଷ୍ଟିଂ ଫାଷ୍ଟ ଆମର କ'ଣ ଖାଇବା ତାପରେ ଯାହା କରିବୁ ଖାନାଟା ବନ୍ଦ କର ଆଗେ ପେଟ ଗରମ ହେଲା ସେ ନାକରେ ଛିଙ୍କ ହେଉଛି ଏଟା ହେଉଛି ଜ୍ୱର ହେଉଛି ଯାହା ହେଉଛି ଖାଇବା ବନ୍ଦ କର ଫାଷ୍ଟ ଭୋଜନ ବନ୍ଦ କର ଫାଷ୍ଟ ତାପରେ ତୁମେ ଡିସାଇଡ୍ କରିବ ମୋର ଏଟା ଡିଜିଜ୍ କି ଏଟା ଭୋଜନର ଡିଜିଜ୍ ରୋଗ କିଛି ନାହିଁ ସବୁ ଉଦରୁ ରୋଗ ଆସେ ରୋଗ କେଉଁଟା ହେଲା ମଣିଷ ଯେଉଁମାନେ ବହୁତ ରୋଗୀ ସେମାନଙ୍କର ଖାଇବାଟା ହେଉଛି ସବୁ 100% ଡିଜର୍ଡର ଡିଜର୍ଡର ସେ ଲୁଚେଇ ଖାଉଥିବେ ଅବେଳରେ ଖାଉଥିବେ ଖାଇବାର ମାନେ କିଛି ନଥିବ ତାଙ୍କର ସେଥିପାଇଁ ତାଙ୍କ ରୋଗ ହେଇଯାଏ ଆଉ ସେ ଭୋଜନ ବିଷ ଗୁଡ଼ା ସବୁ କ୍ରିଏଟ୍ ହେଉଛି ଆଉ ନାଇଁ ସେମିତି ନାହିଁ ତୁମେ ଭୋଜନ କରିପାରିବନି ଭୋଜନ ଗୋଟେ ବହୁତ ବଡ଼ ଜୀବନଟାକୁ ନଷ୍ଟ କରନି ଏ ଶରୀରଟା ଗୋଟେ ବହୁତ ବଡ଼ ଦୁର୍ଲଭ ବିଶେଷ କରି ଭକ୍ତମାନଙ୍କ ପାଇଁ ଯେତେବେଳେ ଲେଖିଛନ୍ତି ପରିମିତ ମାତ୍ର ମହାପ୍ରସାଦମ ସବୁ ଜିନିଷ ଆଚାର୍ଯ୍ୟମାନେ ଯୁକ୍ତ ଆହାର ଏ ପ୍ରସାଦ ଉପରେ ଲେଖିଛନ୍ତି ପ୍ରସାଦ ଉପରେ ଲେଖିଛନ୍ତି ଏମିତି ନାହିଁ ଯେ ପୂର୍ବରୁ ରସା ସବ୍ଜି ହଉନଥିଲା ପୂର୍ବରୁ ହଁ ପନିର କରିକି ଖାଉନଥିବେ କିନ୍ତୁ ରସା କ'ଣ ଖାଉନଥିଲେ କଦଳୀ ରସା ଖାଉନଥିଲେ ସିଏ ଏଇ ଧନିଆ ପାଉଡର ଜିରା ପାଉଡର ରୁଚି ପାଉଡର ପକେଇ ରୋଷେଇ କରୁନଥିଲେ ସେମାନେ ମସଲା ବାଟୁଥିଲେ ସେଟା ଔଷଧ ଥିଲା ମର୍ଦ୍ଦନମ ଗୁଣବର୍ଦ୍ଧନ ଗୁଣବର୍ଦ୍ଧନ କରେ ସେଟା ଔଷଧ ମସଲାଟା ଗୋଟେ ଔଷଧ ବର୍ତ୍ତମାନ ମସଲାଟା ଗୋଟେ ବିଷ ସେଟା ଜଳରେ ଭିଜା ହଉଥିଲା ତାକୁ ବଟା ଯାଉଥିଲା ଆମେ କହିବାନି ଏଟା ମହାପ୍ରସାଦ ତ ସବୁ ଖାଉଛି ଆଉ କି ସବୁଦିନ ତୁ ରସା ଖାଇବୁ ପୁରୀ ଖାଇବୁ ପନିର ଖାଇବୁ ତାପରେ କହିବୁ ମହାପ୍ରସାଦ ପାଉଛି ତାପରେ ତାହେଲେ ରୋଗା ହେଇକି ବସିଥିବୁ ସେତେବେଳେ କ'ଣ ଖାଇଥିବୁ ନା ମହାପ୍ରସାଦ ପାଇଥିଲୁ କ'ଣ ମହାପ୍ରସାଦର କୃପା ଏଇଟା ରୋଗା ଆସି କାହିଁକି ଲେଖିଛନ୍ତି ପରିମିତ ମାତ୍ର ମହାପ୍ରସାଦ ଭୋଜନମ ଯୁକ୍ତ ଆହାର କାହିଁକି ଲେଖିଛନ୍ତି ଅତ୍ୟାହାର କାହିଁ କିଏ ଲେଖିଛନ୍ତି କାହା ପାଇଁ ଲେଖିଛନ୍ତି ଭଲ ନା ଖାଇବା କାହା ପାଇଁ ଲେଖିଛନ୍ତି ମହାପ୍ରଭୁ ନାଇଁ ଭୋଜନ ଉପରେ ବହୁତ ଭଗବାନଙ୍କୁ ଭଲ ଦବ ତୁମେ ଭଗବାନ ପ୍ରସାଦ ପ୍ରସାଦ ଇଂଲିଶରେ ଗୋଟେ ଶବ୍ଦ ରହିଛି ଅନର ୟୁ ହାଭ୍ ଟୁ ଅନର ଦି ପ୍ରସାଦ ପ୍ରସାଦକୁ ସମ୍ମାନ ଆମେ ଦଉଛେ ଏମିତି ନାହିଁ ଯେ ଖାଇବା କେଟା ଭଲ ଆଇଟମ୍ ତାକୁ ନେବେ ଫୋପାଡ଼ ଦେବେ ଡଷ୍ଟବିନ୍ ରାଇ ସେଟା ଭଲ ହେଇନି ଫୋପାଡ଼ ସେଟା କ'ଣ ମହାପ୍ରସାଦ ନୁହେଁ ଏସବୁ ଆଇଡିଆ ମୁଣ୍ଡରୁ ବାହାର କରିବାକୁ ପଡିବ ଭଜନ ବହୁତ ଉପରକୁ ଯିବା ପାଇଁ ଚେଷ୍ଟା କରନି ଆଗେ ଆଚାର୍ଯ୍ୟଙ୍କୁ ପ୍ରିନ୍ସିପଲ୍ ଗୁଡ଼ିକ ପାଳନ କର ନହେଲେ ତୁମର ସବୁ ଜିନିଷ ବୁଲି ବୁଲିକି ପୁଣି ଜିରୋ ଆସିଯିବ ଯୁକ୍ତ ଆହାରରୁ ପ୍ରଥମେ ଯିବାକୁ ପଡିବ ଯାହା ଆଚାର୍ଯ୍ୟମାନେ ଲେଖିଛନ୍ତି ବହୁତ ଧୀର ଏଇଟା ଗୋଟେ ଧୀର ମାନଙ୍କର ମାର୍ଗ ନିଦ୍ରା ଆହାର ଏଇଟା ସବୁ ଜିନିଷକୁ ରେଗୁଲେଟିଭ କରିବାକୁ ପଡିବ ଆଉ ଏଥିପାଇଁ ଆମର ଶକ୍ତି ଯଦି ମିଳୁନି ପ୍ରାର୍ଥନା କରିବାକୁ ପଡିବ ପ୍ରାକ୍ଟିସ୍ କରିବାକୁ ପଡିବ ଅଭ୍ୟାସ କରିବାକୁ ପଡିବ ଗୋଟେକୁ ଆଭଏଡ୍ କରିଦେଇକି ଗୋଟେ କ୍ଲୁ ଦେଖେଇକି ଆଭଏଡ୍ କରିଦେଇ ଆମେ ପଳେଇଯିବା ହେଇପାରିବନି ଭଜନ ହେଇପାରିବନି ଭଜନ ଏମିତି ଗୋଟେ ଜିନିଷ ନାହିଁ ଭଜନ ଆଗେ ଦେହ ମନକୁ ଇନ୍ଦ୍ରିୟକୁ ନେଇକି ତୁମେ ଚଳୁଛ ଯେଉଁ ଦେହ ମନ ଇନ୍ଦ୍ରିୟର ବିଷୟ ଭୋଗିବାର ଟେଣ୍ଡେନ୍ସି 100% ଅଛି ଏଇଟା ମନ ରଖି ତୁମେ ଉପରକୁ ଯାଅ ମନରୁ ଭାବନି କି ବ୍ରହ୍ମଚାରୀ ହେଇଗଲେ ତା ମନରୁ ତା ମନର ଆଉ ସ୍ତ୍ରୀ ଚିନ୍ତା ନାହିଁ ବୋଲି ସେ ବହୁ ଜନ୍ମ ନାରୀ ସଙ୍ଗ କରିକି ଆସିଛି ତାର ବୟସ ଆସିଗଲା ମାନେ ଗୋଟେ ନାରୀର ସ୍ୱଭାବଟା କ'ଣ ତାକୁ ଜଣା ଅଛି ଭଲ ଖାଇବା ଜୁହାର ସ୍ୱଭାବ ରହିଛି ବର୍ତ୍ତମାନ ନ ଖାଇଲେ ବି ସେ ଛାଡ଼ିନି ଇନ୍ଦ୍ରିୟମାନଙ୍କର ଭୋଗ ନ ପାଇଲେ ଯେ ଇନ୍ଦ୍ରିୟମାନେ ତାର ଟେଷ୍ଟଟାକୁ ଜାଣନ୍ତିନି ତା ନୁହେଁ ସେ ଡାଇରେକ୍ଟ ଲିଙ୍କ ହେଇପାରୁନଥିଲେ ସୂକ୍ଷ୍ମ ଭାବନା ଗୁଡ଼ା ତାଙ୍କ ମନ ଭିତରେ ସବୁ ରହିଛି ସେଟା ବେଶୀ ଡିଷ୍ଟର୍ବ କରେ ଯଦି ସେମାନେ ରେଗୁଲେଟିଭରେ ହେଇକି ଭଗବାନଙ୍କ ସହିତ ଯୁକ୍ତ ନ ହୁଅନ୍ତି ଯେଉଁ ହୋଟେଲ ରହିବା ଲୋକ କ'ଣ ଖାଏ ଭାବିଲେ କୋଉଠି ପଖାଳ ସେ ରୋଷେଇଆ ହୋଟେଲ ରୋଷେଇଆ ପଖାଳ ଖାଏ ହୋଟେଲ ଯେଉଁ ରୋଷେଇ
ଯେଉଁ ଯିଏ ତୁମର ରୋଷେଇକୁ ଡାକିବ, ଭୋଜିକୁ ଯେଉଁ ରୋଷେଇଆକୁ ଡାକିବ, ସେ କଣ ଖାଇବ ଦେଖିବ? ଦେଖିବା ତୁମେ ଖାଇ ନାଇଁ ଆଇଆ ହଉଛ, ସିଏ ରୋଷେଇ କରିଦବ, ରୋଷେଇ କରିସାରିଲେ କଣ ଏଇଠି ଦହି ପଖାଳ ରଖିଥିବ ତ, ବୁଝିପାରିଲେ କି ନାହିଁ? ସେମିତି ଦବ, କାହିଁକି ସେ ରୋଷେଇ କରିକି ଜାଣିଦେଲାଣି ଏଥିରେ ଯିବ, ଏଇଟା ମରିବୁନୁ, କେବେ ବି ଛୁଇଁବନି, ସେ କେବେ ବି ଖାଇବନି। ଏ ହୋଟେଲ ବାଲା ଯେତେବେଳେ ପ୍ରଥମ ଛୁଆଙ୍କୁ ରଖନ୍ତି, କାହା ଗୋଟେ ସିଏ ଗୋଟେ ଚାକିରି କରିଥିଲା, ସେ ଭକ୍ତ ନା କଣ, ମତେ ଜୀବନ ଚର୍ତ୍ତ କହୁଥିଲା, ସେ କାହିଁ ହୋଟେଲରେ କାମ କରୁଥିଲା ଏଇ ଚଣ୍ଡିଖୋଲ ହୋଟେଲରେ, ତାପରେ ସେ ବଡ଼ ଅଫିସର ହେଲା, ତାପରେ ଭକ୍ତ ହେଲା। ସେ ଯେତେବେଳେ ପ୍ରଥମେ ହୋଟେଲରେ ଯେତେବେଳେ ପ୍ରଥମ ଛୁଆ ରଖନ୍ତି, କେତେ ଛୁଆ ଦିଅନ୍ତି? ଖାଲି ଖାଇବୁ ପ୍ଲେଟ ଉଠେଇବୁ, କାହିଁକି? ସିଏ ହୋଟେଲ ଆସିଛି ନା, ହୋଟେଲ ଦହିବରା ଇଏ ବରା ସିଏ ବରା, ସେ କିଏ ଛାଡ଼ିଦେଇ ଗଲେ ଖାଇଦବ, କିଏ ଛାଡ଼ିଦେଇ ପଳେଇବ ସେ ଖାଇବ, ଆଉ ମାଲିକ ଖାଲି ଆଣି ତାକୁ ନ ନେଲା ମାନେ, ମାଲିକ ଟିକିଏ ଆଣି ଗଲା ମାନେ ସେ ଆଣି ଖାଇ ପକେଇବ, ମାଲିକ ଜାଣିବାକୁ ପଇସା ଦେଲେ ବଡ଼ ଲସ୍, ଯାହା ଖାଉଛି ଖାଉ, ଖାଇ 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 ଯେତେବେଳେ ରୋଗା ହେଇଯିବ, ମାଲିକ ସେ ଦରମା ଷ୍ଟାର୍ଟ କରିବ, ଆଉ ଖାଇବନି ସେ, କାହିଁ ତା ଦେହ ପତ୍ର ସବୁ ଝାଡ଼ା ଝପଟ ହବ, ଦେହ ହାତ ବିନ୍ଧା ହବ, ମେଡିକାଲ ଯିବ, ଥରେ ତା ମାଲିକ ଏବେ ଠିକ ହେଇଗଲା, ଏବେ ତ ଦରମା କହେ ତର ଏବେ ମାସକୁ 200, ଆଗରୁ ଆଗରୁ କହେ ପ୍ଲେଟ ଉଠା, ସେ ଖାଇବ ବା ଖାଲି। ସେଥିପାଇଁ ଯେଉଁମାନେ ଆମେ ସବୁବେଳେ ରସାଶକ୍ତ ମୁଖ୍ୟ ଜିନିଷ ନିଦ୍ରା ଆହାର ଏସବୁ ଜିନିଷ ଗୁଡ଼ା ଯେଉଁ ରହିଛେ ନା, ବହୁତ ବହୁତ ଶୃଙ୍ଖଳିତ ହେଇକି ଆମକୁ ଚଳିବାକୁ ପଡିବ। ଆମେ ସବୁ ଦେଖିଛୁ ଆମର ଏଇ ଜିନିଷ ଗୁଡ଼ାକ, ଆମେ ବି ଯେତେବେଳେ ନୂଆ ଆସିଥିଲୁ ସେମିତି ଭୋଜନ କରୁଥିଲୁ, ଆମକୁ କିଏ ଶିଖେଇ ନାହାନ୍ତି, ମଠମନ୍ତ୍ରୀ କିଏ ଶିଖାନ୍ତିନି, ସମସ୍ତେ ପଢିଛୁ, ସମସ୍ତେ ଭୋଜନ କଲେ, ତୁମକୁ ନିଜକୁ ଶିଖିବାକୁ ପଡ଼ିବ, ଭଗବାନ ଡାକିବ, ଗୁରୁ ବୈଷ୍ଣବ ଡାକିକି ତୁମକୁ, ତୁମର ଯଦି ବୁଦ୍ଧି ଆସିଲା ତୁମେ ନିଜେ ଶିଖିବ, କେହି ତୁମକୁ କହିବେନି, ତାଙ୍କ ବାଲ୍ଟି ବୁଲୁଛି ସବୁଜି ବୁଲୁଛି ଆଉ କ'ଣ ବଳିଛି ନବ କିରେ, ହଁ ଢାଳେ ସେ କହିବ ଦେହ ଆଉ ଦେଉନା, କିରେ ତୁ ହଜମ କରିପାରିବୁ ନାହିଁ ଚିନ୍ତା କର, ସେଇଟା ଚିନ୍ତା କରିବେନି, ଏଇଟା ସମସ୍ତଙ୍କ କେସ୍ରେ ହୁଏ, ଜୁହାରଲାଲ ସେଟା ଗୋଟେ ସବୁ ଜୀବର ଅଛି, ତାକୁ କିଏ କ'ଣ ବିଷୟ, ମୁଁ ଏଇ କଥା କହୁଥିଲି ନା, କିଏ ବିବାହ ହଉ ନ ହଉ, ବିବାହ ହବା ଲୋକ ତାର ଅଲଗା, ତାର ଗୋଟେ ସକ୍ ଆସିଗଲାଣି, ସେ ଗୋଟେ ନାରୀର କ'ଣ ପ୍ରତିକ୍ରିୟା ଜାଣିଦେଲାଣି, ଏଇ କଥା ପଡୁଛି, ଇନ୍ଦ୍ରିୟମାନେ ଭୋଗ ନ କଲେ ସୁଦ୍ଧା ଭୋଗ କରିବାର ବୃତ୍ତି ତାଙ୍କ ପାଖରେ ରହିଛି, ତା ଦାନ୍ତଟାକୁ ଭଙ୍ଗା ଯାଉଛି, ଏ ଯେଉଁ ଆହାର ନିଦ୍ରା ଯେମିତି ସାପ ଦାନ୍ତଟାକୁ ଭଙ୍ଗା ହେଇଯାଏ, ସେଭଳିଆ ଏମାନଙ୍କୁ କଣ୍ଟ୍ରୋଲ କରିବା ଦ୍ୱାରା ତାଙ୍କ ସବୁ ଭଙ୍ଗା ହବ, ମାନେ ବହୁତ ବଡ଼। ଆମେ ଦେଖିଛୁ ଗୁରୁଦେବଙ୍କ ଜୀବନରୁ ଦେଖିଛୁ ନା, ସେଥିପାଇଁ ଆମେ ଆମେ ଆଉ କାହା କଥାରେ ଭ୍ରମିତ ହବୁନୁ, କିଏ କ'ଣ ଆମକୁ କହିଲେ ବି ଆମ ମାଇଣ୍ଡ ତୁମେ ୱାସ୍ କରିପାରିବନି, କେହି ୱାସ୍ କରିପାରିବନି, ହଜାର ଜିନିଷ ତାହେଲେ ବି କେବେ ଅନେଇବେନି, କିନ୍ତୁ ସବୁ ପ୍ରସାଦ ତାଙ୍କ ପାଖକୁ ଯିବ। ଭଗବାନଙ୍କ ଦ୍ୱାରା କ'ଣ ଲାଗୁଛି, କୃଷ୍ଣ ବଳରାମଙ୍କ ଦ୍ୱାରା କ'ଣ ଲାଗୁଛି ରାଜଭୋଗ, ସେ ଡେଲି ଚେକ୍ କରିବେ ଡେଲି, ଭକ୍ତମାନେ କ'ଣ ପ୍ରସାଦ ପାଉଛନ୍ତି, ଗୁରୁଦେବଙ୍କ ପାଖକୁ ଯିବ, ସେ ପାଇବେନି, ଖାଲି ଚାମଚଟା ବୁଡ଼େଇବେ ଜିଭରେ ଲଗେଇ, ଠାକୁରଙ୍କ ପାଇଁ ଭଲ ରୋଷେଇ ହେଇଛି କି ନାହିଁ, ତାପରେ କହିବେ ଉଠା, କେବେ ଖାଲି ଖାଲି ଚାମଚ ମାରିକି ଜିଭରେ ଲଗେଇ ଉଠା, ତାଙ୍କର ଯେତିକି ଯେଉଁ ଦୁଇ ଚାମଚ ଅନ୍ନ ଟିକେ, ଛେନା ଟିକେ, ଡାଲମା ଟିକେ, ଭଜା ଟିକେ, ବାସ ସେତିକି ଉଠା, ସେତିକି ଯେତିକି ସେତିକି ଜଳ ଗ୍ଲାସ ବି ଆମେ ଦେଖିଛୁ, ଗୁରୁଦେବଙ୍କର ଗୋଟେ ଷ୍ଟିଲ ଗ୍ଲାସ ଅଛି, ସେତିକି ଅଧିକା ପାଣି ଦେଇପାରିବନି ସେବକ, ସେତିକି ଗାର ଗୋଟେ ଅଛି, ସେଇ ଗାର ବନ୍ଦ ହିଁ ଜଳ, ରୁଟି ଗୋଟିଏ ଗୋଟିଏ ଯେତିକି ସେତିକି, ଆମର ଭଲ ଆଇଟମ୍ ହେଉଛି ଦେଖ ପକାଅ ଦୁଇଟାକୁ ଖାଇଦେବା, କିରେ ଏ ଦ୍ୱାରା କ'ଣ ହେଉଛି, ଆମର ହାବିଟ୍ଟା ବଢ଼ିଗଲା ନା, ତୁମେ ସବୁବେଳେ ମନେ ରଖିବାକୁ ପଡ଼ିବ, ଇଟିଂ ସ୍ଲିପିଂ ଡିପେଣ୍ଡିଂ ମେଟିଂ ଇଟ୍, ଦିସ୍ ଇଜ୍ ହାବିଟ୍, ୟୁ କ୍ୟାନ୍ ଇନକ୍ରିଜ୍ ଇଟ୍ ଡିକ୍ରିଜ୍ ଇଟ୍ ବାଇ ୟୋର ପ୍ରାକ୍ଟିସ୍, ଏଟା ଗୋଟେ ପ୍ରାକ୍ଟିସ୍, ତୁମେ ଖାଇବା ବଢ଼େଇ ଦିଅ, ବଢ଼େଇ ବଢ଼େଇ ଚାଲିଯିବ, କମେଇ ଦିଅ ଶୋଇବାଟା ସେମିତି ବଢ଼େଇ ଦିଅ କମେଇ ଦିଅ, ସବୁ ନିଜର ଉପରେ ନିର୍ଭର କର, ସାଧକ ସରର ନା ଏଟା, କମସେ କମ ଆମେ ଗୋଟେ ଆମେ ଚାହୁଁଛେ କିଛି ଟେଷ୍ଟ ପାଇବା ପାଇଁ ନା, କ'ଣ ଟେଷ୍ଟ ସେଟା, ଆମେ କ'ଣ ଟେଷ୍ଟ ପାଇବା ପାଇଁ ଚାହୁଁଛେ, ମଣିଷ ଜୀବନର ଲକ୍ଷ୍ୟ ହେଲା ଗୋଟେ ଇନ୍ଦ୍ରପ୍ରୀତି, ମଣିଷ ଜୀବନ କ'ଣ ଲକ୍ଷ୍ୟ, ଇନ୍ଦ୍ରପ୍ରୀତି, ଭଲ ଖାଇବି, ଭଲ ପିନ୍ଧିବି, ଭଲ ରହିବି, ଇନ୍ଦ୍ରପ୍ରୀତି, ଏଟା ଗୋଟେ ଇନ୍ଦ୍ରପ୍ରୀତି ନା, ମଣିଷ ଜୀବନ ଲକ୍ଷ୍ୟ ସେଇଟା, ସେଥିପାଇଁ ଇନ୍ଦ୍ରପ୍ରୀତି ପାଇଁ ହିଁ ଜଗତର ସବୁ ଜିନିଷ ତିଆରି କରାହେଇଛି, ଆମର ଏଠି ସେଠି ସେନ୍ସ ଗ୍ରାଟିଫିକେସନ, ଏଠି ବି ଅଛି ସେନ୍ସ ଗ୍ରାଟିଫିକେସନ, ଏଇଟା ହେଉଛି ଟ୍ରାନ୍ସଜେଣ୍ଡାଲ ସେନ୍ସ ଗ୍ରାଟିଫିକେସନ, ଏଥିରେ ଗୋଟେ ବଡ଼ ଆନନ୍ଦ ମିଳେ, ସେ ଆନନ୍ଦରେ ତୁମେ ପାଇପାରୁନ, ଲୋକ ଉପବାସ କଲେ ଆନନ୍ଦିତ ହୁଅନ୍ତି, ଦାନ କଲେ ଆନନ୍ଦିତ ହୁଅନ୍ତି, ଖାଇବାକୁ ଦେଲେ ଆନନ୍ଦିତ ହୁଅନ୍ତି, ଜାଣିଛ ନା ନାହିଁ,
ଖାଇବାକୁ ଦେବା, ଖାଇବା ଅପେକ୍ଷା ଖାଇବାକୁ ଦେବାର ଆନନ୍ଦ ଅଛି, ଉପବାସରେ ଗୋଟେ ଆନନ୍ଦ ରହିଛି, ଏସବୁ ଟ୍ରାନ୍ସଜେଣ୍ଡାଲ ଆନନ୍ଦ, ଦିବ୍ୟ ଆନନ୍ଦ। ଆଉ ତୁମ ଯଦି ଉପବାସ ଲାଗିଲା ବହୁତ କଷ୍ଟ, ଉପବାସ ଗୋଟେ ଆନନ୍ଦ, ଶରୀର ଶୋଧନ ହଉଛି ନା, ଉଦର ଶୋଧନ କରିବ ସେ ଲେଖିଲେ ସେ କଥା, ମେଡିସିନ ଏତେ ଆବଶ୍ୟକ ନାହିଁ, ହଜାର ହଜାର ମେଡିସିନ ସବୁ ଡବା, ଏ କାହିଁକି ଏଇଟା ଏଇଟା କାହିଁ ୟୁଜ୍ କରୁଛ, ତମେ ଖାଇବାର କମ୍ପ୍ୟୁଟର କଣ୍ଟ୍ରୋଲ କର, ଜୀବନକୁ ବରବାଦ କରନି, ଶରୀରକୁ ନଷ୍ଟ କର, ଏ ଦେବତୁଲ୍ୟ ଶରୀର ଭଗବାନ ଦେଇଛନ୍ତି, ରୋଗ କେବେ ହେଲେ କେମିତି ଆସେ ନା, ରୋଗ ସବୁବେଳେ ଭୋଜନରୁ ଆସେ, ଉଦରରୁ ଆସେ, ଯାହା ହଉଛି ତୁମେ ଦେଖ, ତୁମ ଡାଏଟ୍ ପ୍ଲାନ୍ ଦେଖ, ତାକୁ କମାଅ, ରୋଗ ଅଲଗା କେଉଁଥିରୁ କେବେ ସୃଷ୍ଟି ହୁଏନି, ସବୁ ଉଦରରୁ ସୃଷ୍ଟି ହୁଏ, ପ୍ରାରବ୍ଧ ତ ଅଛି, ଦ୍ୟାଟ୍ ଇଜ୍ କରେକ୍ଟ, କିନ୍ତୁ ତୁମେ ଯଦି ପ୍ରିନ୍ସିପୁଲ ହିସାବରେ ଯାଉଛ, ତାପରେ ଯାହା ଆସିବ ଏଇଟା ପ୍ରାରବ୍ଧ, କିନ୍ତୁ ଆମେ ଜାଣିଶୁଣି ଶରୀରଟାକୁ ନଷ୍ଟ କରୁଛେ, ଇରେଗୁଲାରିଟି ବାହାରେ, ମନଇଚ୍ଛା ଖାଇବା, ମନଇଚ୍ଛା ଏସବୁ ଜିନିଷ କରିବା, ନାଇଁ ନାଇଁ, ଏଇଟା ଔଷଧ, ସେ ନିଶିକି ଉଦର ଶୋଧନ କରିବ, ଯେଉଁମାନେ ବାବାଜୀ ହେବେ ବ୍ରହ୍ମଚାରୀ ହେବେ, ସେମାନେ ଚାରିଟା ଜିନିଷ ମାନିବା ଦରକାର, ନିଦ ଲାଗିଲେ ଶୋଇବ, ଭୋକ ଲାଗିଲେ ଖାଇବ, ଦୁର୍ଗ ଭିତରେ ଭକ୍ତମାନଙ୍କ ସାଙ୍ଗରେ ରହିବ, ଉଦର ଶୋଧନ କରିବ, ଯାହା କିଛି ହଉଛି ମାନେ ଖାଇବା ବନ୍ଦ କର, ଏଟା ସମସ୍ତଙ୍କ ପାଇଁ ଆହାରଟା ବହୁତ ବଡ଼ ଇମ୍ପୋର୍ଟାଣ୍ଟ ଜିନିଷ ନୁହେଁ, ଆମ ପାଇଁ ବହୁତ ବଡ଼ ଶରୀରଟା ବଞ୍ଚିବାର ଅଛି, ସବୁବେଳେ ଯଦି ଭୋଜନ ଭୋଜନ ପ୍ରିୟା ହେଇଗଲେ ସରିଲା, ରସାଶକ୍ତ ହେଇଗଲେ କଲା, ତ ତୁମର ଆଉ ଅବସ୍ଥା କିଛି ରହିବନି, ଆଉ ସବୁବେଳେ ଧ୍ୟାନ ସେଇଠି ରହିବ, ଆଉ ସବୁବେଳେ ମନେ ରଖିବାକୁ ପଡ଼ିବ, ଜିହ୍ୱା ବେଗ ଯେତେ ପ୍ରଖର ରହିବ, ଉଦର ଉପସ୍ଥ ବେଗ ସେତେ ପ୍ରଖର ରହିବ, ସେଥିପାଇଁ ଆଉ ଏଇଟା ଆର୍ଟିଫିସିଆଲ ବି କଣ୍ଟ୍ରୋଲ କରିହେବନି, ଆମେ ଗୋଟେ ସାଇଡ୍ ଡିସ୍କସନ୍ କରୁଛେ, ଅପୋଜିଟ୍ ସାଇଡ୍ର ସବୁବେଳେ ମନେ ରଖିବାକୁ ପଡ଼ିବ, କେବେ ବି ତୁମେ କୃତ୍ରିମ ଭାବରେ ଏଇଟା କମେଇ ଦେଇପାରିବନି, ଏଇଟା କିଛି ଦିନ କରିବ, ତାକୁ ବଢେଇ ବଢେଇଦିଅ, ନହେଲେ ଅଲଗା ଲୁଚେଇ ଖାଇବ, ସେଟା କିଛି ଆବଶ୍ୟକ ନାହିଁ, ତୁମେ ଯୁକ୍ତ ଆହାର, ଦୁଇ ଟାଇମ୍ ଭୋଜନ କରିବା ଦରକାର, ଅଧିକା ଭୋଜନ, ଓଭର୍ ଇଟିଂ କରିବ ନାହିଁ, ଆଉ ଓଭର୍ ଇଟିଂର କ'ଣ ନେଚର ସେଟା ତୁମେ ନିଜେ ଜାଣିପାରିବ, ଅଧିକା ଖାଇଲେ କ'ଣ କ'ଣ ସ୍ୱଭାବ, ଗୋଟେ ମଣିଷର ଆହାରଟା ତାକୁ ଭଗବାନ ଯେଉଁ ଉଦର ତିଆରି କରିଛନ୍ତି, ଯାହାକୁ ଯେତିକି ଖାଇବା ପାଇଁ ଦେଇଛନ୍ତି ଚିନ୍ତା, ତାକୁ ସେମିତି ତାର ବ୍ୟବସ୍ଥା କରିକି ଛାଡ଼ିଛନ୍ତି, ମଣିଷ ପାଇଁ ତାର କରପାତ୍ର ଦେଇଛନ୍ତି, ମଣିଷକୁ ପାତ୍ର ନଥିଲା, ପ୍ଲେଟ୍ ପକେଇ ମଣିଷ ଖାଉନଥିଲା, କରପାତ୍ରରେ ଖାଉଥିଲା, ମଣିଷ ତୁମେ ବର୍ତ୍ତମାନର ସବୁ ଡାଏଟ୍ ପ୍ଲାନ୍ ଦେଖ, ଡକ୍ଟର ମାନେ କ'ଣ ଦେଲେ, ବର୍ତ୍ତମାନ ଡକ୍ଟର ଦେଖ କ'ଣ, ବହୁତ ଆଗକୁ ଚାଲିଗଲେ ବର୍ତ୍ତମାନ ପଛକୁ ଫେରୁଛନ୍ତି ସବୁ, ବର୍ତ୍ତମାନ ଡକ୍ଟର ପ୍ରତି ତୁମେ ଯାଅ, ସେ ଦେଖ ଭଲ ଭଲ ଡକ୍ଟର ମାନେ ବର୍ତ୍ତମାନ ଡାଏଟ୍ ପ୍ଲାନ୍ ପାଇଁ ସବୁ କ'ଣ ସବୁ ଅନଲାଇନ୍ ଲେବର ସବୁ ଲୋକ କହୁଛନ୍ତି, ଏ ଖାଅ ଏମିତି କର, ସେମିତି କର, ୟା ପିଅ ତା ପିଅ, କାହିଁ କହୁଛନ୍ତି ଲୋକ, ଶରୀର ସବୁ ରୋଗ ହେଇଯିବ, ନଷ୍ଟ ହେଇଯିବ, ଭକ୍ତି କ'ଣ କରିବ, ଆଉ ଏଇ ତ ନିଦ୍ରା ଜୟ ଅଜ୍ଞାନ ଅବିଦ୍ୟା କ'ଣ, ତୁମ ଦେହର ଯେକୌଣସି ପ୍ରକାର ରୋଗ ହବ, ତୁମ ମନ ସେଇଠି ରହିବ, ଆମେ ଶରଣାମୃତ ପାଉଛେ, ମହାପ୍ରସାଦ ପାଉଛେ, ତେଣୁ ଆମର ବୁଦ୍ଧି ବହୁତ ସୂକ୍ଷ୍ମ ବୁଦ୍ଧି ଆସିବା ଦରକାର, କ'ଣ କରିବା କ'ଣ ନ କରିବା, ଭଜନ ଏଇଟା ଭଜନ ମାର୍ଗ ନା, ଏଇଟା ଗମ୍ଭୀର ଜିନିଷଟା, ଆମେ ଯଦି ସେମିତି ଗୋଟେ ହୁଆ ଲାଇଫ ସବୁବେଳେ ଚଳିବା ପାଇଁ ଚେଷ୍ଟା କରିବା, ଠିକ୍ ଅଛି, ତୁମେ ସେଇଟା ଗୋଟେ ଅଲଗା ଲାଇଫ, ଏଇଟା ସିରିୟସ୍ ଲାଇଫ ବୋଲି, ଆଉ କୃଷ୍ଣ ଭକ୍ତିରେ ସିରିୟସ୍ ଜୀବନ ବୋଲି କହନି, ଏମିତି ନାହିଁ ଯେ ଆମେ ମାୟାବାଦୀ ଭଳି କିଛି ଖାଇବାନି, ସେମିତି ନାହିଁ, ମାୟାବାଦୀ ମାନେ ମୁଁ ଯେତେବେଳେ ଆମର ଶିବାନନ୍ଦ ଯେତେବେଳେ ଆମେ ତାଙ୍କ ସୋସାଇଟିରେ ଆମେ ଯେତେବେଳେ ସବୁ ତ ୱିଜଡମ୍ ଲାଇଟରେ ମୁଁ ପଢ଼ୁଥିଲି, ଯେତେବେଳେ ପଢ଼ୁଥିଲି ସେ ଶିବାନଙ୍କର ତାଙ୍କ ବହିଟା ସେ ୱିଜଡମ୍ ଲାଇଟ୍ ଥିଲା ଛୋଟିଆ ବହିଟା, ସେ ଚାଲିଗଲେ, ତାପରେ ତାଙ୍କର ଯେ ନେକ୍ସଟ ଗୁରୁ ଆସିଲେ ଚିଦାନନ୍ଦ ସ୍ୱାମୀ, ସିଏ ଏବେ ନାହାନ୍ତି, ମୁଁ ତ ଫାର୍ଷ୍ଟ ତାଙ୍କ ବହି ଗୁଡ଼ା ସବୁ ପଢ଼ୁଥିଲି ସ୍ପିରିଚୁଆଲ ଜିନିଷ ଗୁଡ଼ା, ସେଇଠୁ ମୁଁ ମହାମନ୍ତ୍ର ଦେଖିଲି, ସେ ବି ଆଡମିଟ୍ କରିଛନ୍ତି ଶିବାନନ୍ଦ, ଯେ କୃଷ୍ଣଙ୍କୁ ପାଇବାଟା କଷ୍ଟ, ସେ ହେଉଛନ୍ତି ସବୁ ଭଗବାନ, କିନ୍ତୁ ତାଙ୍କୁ ପାଇବା ବହୁତ କଷ୍ଟ, ସେ ଆଡମିଟ୍ କରିଛନ୍ତି, ଏକାଦଶୀ ବି ସେ ମାନନ୍ତି, ମୁଁ ତାଙ୍କରି କତିରୁ ଶିଖିକି ଏକାଦଶୀ, ତାଙ୍କ ବହି ପଢ଼ିକି ଏକାଦଶୀ କରୁଥିଲି, ଏକାଦଶୀ ବି ସେ ମାନନ୍ତି, କିନ୍ତୁ ତାଙ୍କର ତ ଅଲଗା ଯେଉଁ ମନ୍ତ୍ର ସେ ଦିଅନ୍ତି, ଠିକ୍ ଅଛି, ସେ ତାଙ୍କର ପଥରେ ଅଛନ୍ତି, ତାଙ୍କର ସେ ଯିଏ ଚିଦାନନ୍ଦ ସ୍ୱାମୀ ଥିଲେ, ମୁଁ ତାଙ୍କର ମୁଁ ତ ଜାଣିନି ବିଶେଷ, ତାପରେ ତ ପଳେଇ ଆସିଲି ଆମର ଏ ସଂସ୍ଥାକୁ, ଆମ ପ୍ରଭୁଙ୍କର କୃପାରୁ ପଳେଇ ଆସିଲି, ସେ କେବଳ ଖାଲି ଅମୃତଭଣ୍ଡା କ୍ଷୀର ଖାଆନ୍ତି, ଆଉ କିଛି ଖାଇବେ, ଜଣେ ଜଣେ ଯୋଗୀମାନେ ବି କେତେ ଦେଖ କେତେ ଏକ୍ସପର୍ଟ, ସେଗୁଡ଼ ଏଇ ଯେଉଁ ରାମଦେବ ବାବା ଅଛି ନା, ସେ କ'ଣ ସେଗୁଡ଼ା ସେ କ'ଣ ଅରୁଣ ଡାଲି ସବଜି ଖାଉଛି ନା କ'ଣ,
କିଏ କହୁଥିଲା ସେ କିଛି ଖାଉନି ବୋଲି କଣ ମୁଁ ଶୁଣୁଥିଲି କାଗତରୁ, ସେ କଣ ଫଳ ଫଳ ଏମିତି କଣ ଖାଇ ସେ ରହିଯାଉଛି। ଆମେ ସେମିତି ଗୋଟେ ମାୟାବାଦୀ ଭଳି ଗୋଟେ କାହାକୁ କପି କରିବା ବା କିଛି ଗୋଟେ ଆର୍ଟିଫିସିଆଲ କାହାକୁ ଫଲୋ କରୁନେ। ଆମେ ମହାପ୍ରସାଦ ଭୋଜନ କରିବା ଦରକାର, କାରଣ ବେଳେ ବେଳେ ଭକ୍ତମାନଙ୍କ ମନରେ ଆସିନି ଏଇଆ ଖାଇଲେ ମୋର ଏମିତି ହବ ଏଇଆ ଖାଇଲେ, ନାଇଁ ନାଇଁ ନାଇଁ, ମହାପ୍ରସାଦ ଖାଇବା ଦ୍ୱାରା ପରିମିତ ଖାଇବା ଦରକାର, ଯେତିକି ଆବଶ୍ୟକ ସେତିକି ଭୋଜନ କରିବା ଦରକାର, ବାସ ସେତିକି ସେତିକି ଫଲୋ କରିବା ଦରକାର। ଆଚ୍ଛା ଯେ ମାନେ ମୁଁ ଏତିକି କହୁଛି ପରିମିତ ମାତ୍ର ମହାପ୍ରସାଦ ଭୋଜନ, ଭଗବାନଙ୍କୁ ସ୍ମରଣ କରିକି ମହାପ୍ରସାଦ ଯାହା ହେଉଛି ସେତିକି ପାଇବା ଦରକାର। ଆଉ ଯୁବା ଶକ୍ତି ପ୍ରୋଗ୍ରାମ୍ସ ବନେଇବା ଏସବୁ ଠିକ୍ ନୁହେଁ, ସବୁବେଳେ ଏଥିରେ ଭଜନ ନଷ୍ଟ ହବ ହିଁ ହବ। ସବୁବେଳେ ମନେ ରଖିବାକୁ ପଡ଼ିବ ଆମେ ଭକ୍ତ ହେଲେ ସୁଦ୍ଧା ଇନ୍ଦ୍ରିୟ ପ୍ରୀତି ବା ବିଷୟ ଭୋଗିବାର ଲାଳସା ମନ ଭିତରୁ କେବେ ବି ଯାଇନି। ଆଉ ଇନ୍ଦ୍ରିୟମାନଙ୍କର ସେ ଟେଣ୍ଡେନ୍ସି ରହିଛି, ସେ ପାଇଲାମାନେ ଭୋଗିବେ। ସେଥିପାଇଁ ଆମକୁ ନେଚୁରାଲ ୱେରେ ହଉ ବା ଆର୍ଟିଫିସିଆଲି ହଉ, ପ୍ରଥମେ ବୈରାଗ୍ୟଟାକୁ ଆର୍ଟିଫିସିଆଲି କରିବାକୁ ପଡ଼େ, ଜବରଦସ୍ତି କରିବାକୁ ପଡ଼େ, ନେଚୁରାଲ ହୁଏନି ନା, ଜାଣିଶୁଣି କରିବାକୁ ପଡ଼ିବ। କ'ଣ କରିବ, ବଞ୍ଚିବାର ଅଛି ନା। ମାଆକୁ ଯେଉଁ ଘର ଛାଡ଼ୁଥିଲେ ଜାଣୁଥିଲେ ବାପା ମା ମୋର ଗୋଟେ ପୁଅ, ମୁଁ କଲେ ଅସୁବିଧା ହବ, ଜାଣିକି ବି ସେ ଦୂରେଇକି ରହିବ, ମୁଁ ସାଧୁ ହେଇଛି ନାହିଁ ହବନି, ନେଚୁରାଲ ତାର ଆସକ୍ତି ଆଇଲେ ଯାଇପାରିବେନି। ଆର୍ଟିଫିସିଆଲ କିଛି କରିବାକୁ ପଡ଼ୁଥିଲା କାହିଁକି ତା ନେଚୁରାଲ ଷ୍ଟେଜକୁ ପାଇବା ପାଇଁ, ଏଇଟା କରିବାକୁ ପଡ଼ୁ ସାଧା ସାଧକ ଶରୀରଟା ନା। ଆଉ ବିଶେଷ କରି ଯେଉଁମାନେ ତ୍ୟାଗୀ ବ୍ରହ୍ମଚାରୀ ହେଉଛନ୍ତି ସନ୍ନ୍ୟାସୀ ହେଉଛନ୍ତି, ତାଙ୍କ ପାଇଁ ଏଗୁଡ଼ା ସବୁ ବହୁତ ଇମ୍ପୋର୍ଟାଣ୍ଟ। ଆଉ ଏଇଟା ତ ଭକ୍ତମାନଙ୍କ ପାଇଁ ପୁରା ଏସେନ୍ସିଆଲ ବର୍ତ୍ତମାନ, କାରଣ ସବୁବେଳେ ବିଚାର ରଖିବା ଦରକାର ଶକ୍ତି ଭଗବାନ ଦେବେ, ଶକ୍ତି ପ୍ରଭୁ ଦିଅନ୍ତି, ଆମେ ନିଜେ ଦେଖୁଛୁ ଆମ ଆମ ଲାଇଫରେ ଆମେ ସବୁ ନିଜେ ଦେଖୁଛୁ। ଆଉ ଉପବାସ କରିକି ଗୋଟେ ଗୋଟେ ଦିନ ପୁରା ରାତି, କେବେ ଏବେ ଗୋଟେ ଉପବାସ କଲା, ଭୁବନେଶ୍ୱର ଯାଇଥିଲି କେମିତି କ'ଣ ଗୋଟେ ହଉଥିଲା ଆମର ପ୍ରୋଗ୍ରାମ, ଗୌର ପୂର୍ଣ୍ଣିମା ଭୁବନେଶ୍ୱର ଯାଇଥିଲି, ମୁଁ ଏଠୁ ଭୁବନେଶ୍ୱର ଯାଇ କଥା କହି କୀର୍ତ୍ତନ କରି ମୋର ଲାଷ୍ଟ ନାଇଟ୍ ବାନ୍ଧି, ମୋତେ ଗୋଟେ ଗୋଟେ ସେକେଣ୍ଡ ବି ଟାୟାର୍ଡ ଲାଗୁନି, ବିନ୍ଦୁ ଜଳ ବି ପିଇନି, ରାତି 10ଟା ହେଲାଣି ବି କିଛି ଲାଗୁନି, ଆହୁରି ଲାଗୁଛି ଆହୁରି ଏନର୍ଜି ଅଛି। ସେଠି ମୁଁ ଚିନ୍ତା କରୁଛି ଆରେ ଭଗବାନ ଚାହିଁବେ ଗୋଟେ ଯିବୁକୁ କ'ଣ ବିନା ଖାଇବାରେ ବି ତାକୁ ଜଳ ଗ୍ଲାସରେ ବୁଝେଇ ଦେଇପାରିବେ, କିନ୍ତୁ ଆଉ ଆଉ ଗୋଟେ ଦିନ ତୁମେ ଥିବ ଦେଖିବ 10ଟା ବେଳକୁ ଭୋକ ଲାଗିବ, ତୁମକୁ ଲାଗିବ ମୋର ଆଉ କିଛି ଏନର୍ଜି ନାହିଁ, ତୁମେ ସମାନ ବ୍ୟକ୍ତି, ଯଦି କୃଷ୍ଣଙ୍କର କୃପା ଆସିବ ତୁମେ ଜଳ ଗୋଟେ ଗ୍ଲାସରେ ବି ସେ ବଞ୍ଚିଯିବ, ଆଉ ଗୋଟେ କିଛି ଅଳ୍ପ ଆହାରରେ ତୁମେ ବଞ୍ଚେଇ ଦେଇପାରିବେ କୃଷ୍ଣ। ସେଠି ମୁଁ ଚିନ୍ତା କରୁଛି ହଁ ଆଚାର୍ଯ୍ୟମାନେ ହିଁ ପ୍ରକୃତରେ ଏଇ ଭଗବାନ ଶକ୍ତିରେ ହିଁ ସେମାନଙ୍କର ଏନର୍ଜି ଆସେ, ଭଗବାନଙ୍କର ସବୁବେଳେ ମନେ ରଖିବା ଦରକାର, ଭଗବାନଙ୍କର ବଳ କିଛି ରହିଛି ନା ସବୁଥିରେ। ଅର୍ଜୁନ ଯେହେତୁ ଭଗବାନଙ୍କର ଭଗବାନଙ୍କୁ ପ୍ରେମରେ ବଶ କରିଛନ୍ତି, ଏ ନିଦ୍ରା ଦେବୀ ତାଙ୍କୁ କ'ଣ କରି, ସେ କଥା ସେ କହୁଛୁ ଏବଂ ଉକ୍ତ ଋଷିକେଶ ଗୁଡ଼ା କେଶେନ ଭାରତ ସେନା ଉଭୟ ମଧ୍ୟ ସ୍ଥାପିତ ରଥୋତ୍ତମ ଗୁଡ଼ା କେଶ ନିଦ୍ରା ଜୟ ହରେ କୃଷ୍ଣ ଜୟ ଭଗବତ ଗୀତା କି ଜୟ ଶ୍ରୀଲ ପ୍ରଭୁପାଦ ଶ୍ରୀଲ ଗୁରୁଦେବ କି ଜୟ ନିତାଇ ଗୌର ପ୍ରେମାନନ୍ଦେ ହରି ହରି।